जगाचार्य स्तोत्र सत सुषमद अभय चरणार विंद भक्ति वेदांत स्वामी श्री प्रभुपाद जी महाराज की जय। जगत गुरु श्री भक्ति सिद्धांत सरस्वती ठाकुर श्री प्रभुपाद जी महाराज की जय। अनंत कोटि वैष्णव वृंद की जय। श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी की, श्री श्री राधा गोपीनाथ जी की, गौरांग महाप्रभु की, राधा गोपाल जी की, ग्रंथराज श्रीमद्भागवतम की, भक्तदेवी तुलसी महाराणी की, संवेद भक्त वृंद की, पिताय गौर प्रमानंदे हरि। ओंगज्ञानतिमिरन्धस्य ज्ञानञ्जनशलाकया चक्षुर्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चात्यदेश तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। ଗତକାଲି ଆମମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ପରମଧାମ ଗମନ ସମ୍ବନ୍ଧରେ ଯେଉଁ କଥା ଆରମ୍ଭ କରିଥିଲେ, ତାର ମଧ୍ୟରୁ ଆମମାନେ ଶୁଣୁଥିଲେ କିଭଳି ବ୍ରହ୍ମାଜୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ବ୍ରହ୍ମାଜୀ କାଲି ସୂଚନା ଦେଉଥିଲେ, ନାଧୁନାତେ ଅଖିଳ ଧାରମ ଦେବ କାର୍ଯ୍ୟ ଅବଶେଷିତ କୁଲଞ୍ଚ ବିପ୍ରସାପେନ ନଷ୍ଟ ପ୍ରାୟମ ଅବୁତୈତମ। ହେ ପ୍ରଭୁ, ବର୍ତ୍ତମାନ ବିପ୍ର ସାପରେ, ବ୍ରାହ୍ମଣଙ୍କର ସାପରେ ଆପଣଙ୍କର କୁଳ ଅଦର୍ଶନ ହେବାକୁ ଯାଉଛି, ନଷ୍ଟ ନାହିଁ ଅଦର୍ଶନ ହେବାକୁ ଯାଉଛି। ଏବଂ ନାଧୁନାତେ ଅଖିଳ ଧାରମ ଦେବ କାର୍ଯ୍ୟ ଅବଶେଷିତ, ଏ ଅଖିଳ ଆଧାର ଦେବ କାର୍ଯ୍ୟ ବର୍ତ୍ତମାନ ଆଉ କିଛି ବାକି ନାହିଁ। ତତ୍ତ୍ୱ ସୁଧାମମ ପରମମ, ଏ ଶ୍ଳୋକ ବହୁତ ଗୁରୁତ୍ୱ। ଯେଉଁମାନେ ନିରାକାରବାଦୀ, ଯେଉଁମାନେ ଭଗବାନଙ୍କର ରୂପକୁ ସ୍ୱୀକାର କରନ୍ତି ନା, ଯେ ଭଗବାନ ନିରାକାର, ଦେଖନ୍ତୁ ଜଗତରେ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମାଜୀ, ସିଏ ଭଗବାନଙ୍କୁ କହୁଛନ୍ତି ତତ୍ତ୍ୱ ସୁଧାମମ ପରମମ। ଭଗବାନଙ୍କର ଧାମ ଅଛି, ଗୃହ ଅଛି ବୈକୁଣ୍ଠ, ଯେଉଁଠି କୁଣ୍ଠା ନାହିଁ ଭଗବାନଙ୍କର ଘର ଅଛି। ଭଗବାନ ନିରାକାର ନୁହନ୍ତି, ଯଦି ଭଗବାନ ନିରାକାର ହେଇଥାନ୍ତେ ଭଗବାନଙ୍କର ଧାମଟା ବୈକୁଣ୍ଠ କେମିତି ହେଇଥାନ୍ତା। ସ୍ୱଧାମମ, କୌଣସି ମନୁଷ୍ୟର ନିଜ ଘର ନାହିଁ। ଆଜିକାଲି ବି ଯେଉଁମାନେ ନିଜକୁ ଭଗବାନ ବୋଲି କହୁଛନ୍ତି, ତାଙ୍କ ଘର କେଉଁଠି ଜାଣିଛନ୍ତି? ତାଙ୍କ ଘର ହେଉଛି ମାଙ୍କର କୁଖି ଭିତରେ, ସେ କଫ ବାତ ପିତ ମଳ ଭିତରେ ଶୋଇକି ଆସିଛନ୍ତି, ପୁଣି ଭଗବାନ ମରିଗଲା ପରେ ସେଇ କଫ ବାତ ପିତ କୁଖି ଭିତରେ ଶୋଇବେ, ଏ ତାଙ୍କର ଘର, ଜୀବର ଘର ଏଇଟା, କିନ୍ତୁ ଭଗବାନଙ୍କ ଘର ଏଇଟା ନୁହେଁ। ସେଥିପାଇଁ ବ୍ରହ୍ମାଜୀ କହୁଛନ୍ତି, ପ୍ରଭୁ ଏଇଟା ଆପଣଙ୍କର ଧାମ ନୁହେଁ। ତତ୍ତ୍ୱ ସୁଧାମମ ପରମମ, ପରମ ସୁଧାମଙ୍କୁ ବିଶ୍ୱାସ ଯଦି ମାନ୍ୟ, ସେ ଯଦି ଆପଣ ଇଚ୍ଛା କରୁଛନ୍ତି ଆପଣ ଯାଇପାରନ୍ତି। ସ୍ୱଲୋକାନ ଲୋକପାଳନ ପାଇ ବୈକୁଣ୍ଠ କିଙ୍କର, ଆପଣ ବୈକୁଣ୍ଠ କିଙ୍କର ମାନଙ୍କୁ ପାଳନ କରନ୍ତୁ, ଏବଂ ଲୋକପାଳ ସହ ସମସ୍ତ ଲୋକକୁ ଆପଣ ପାଳନ କରନ୍ତୁ। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର ଟୀକା ରଚନା କରିଛନ୍ତି। ଆଚ୍ଛା, ଭଗବାନ ତ ଦ୍ୱାରକାରେ ଅଛନ୍ତି ନା। ବ୍ରହ୍ମାଜୀ ପ୍ରାର୍ଥନା କରିଥିଲେ କ୍ଷୀରଦ ତଟରେ, କାହାକୁ ପ୍ରାର୍ଥନା କରିଥିଲେ? କ୍ଷୀରଦ ସାଇଙ୍କୁ ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ଭଗବାନ ତ କୃଷ୍ଣ ରୂପରେ ଦ୍ୱାରକାରେ କୃଷ୍ଣ ରୂପରେ ଲୀଳା କରୁଛନ୍ତି। ଆଉ ଭଗବାନ ଶ୍ରୀକୃଷ୍ଣ ଅବତାରୀ, ସମସ୍ତ ଅବତାର ଯେତେ ଅବତାର ଭଗବାନଙ୍କର ଅଛନ୍ତି, ସମସ୍ତ ଭଗବାନ ଶ୍ରୀକୃଷ୍ଣ ଆସିଲେ ସମସ୍ତ ଅବତାର ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ପ୍ରବିଷ୍ଟ ହେଇକି ଆସନ୍ତି, ଅଂଶ ସହ ଭଗବାନ ଆସନ୍ତି, ଲୀଳା ସମୟରେ ଆସନ୍ତି ଏବଂ ଲୀଳା ସାଙ୍ଗ କରିବାରେ ସ୍ୱଶ ଅଂଶ ମାନେ ସ୍ୱଶ ସ୍ଥାନକୁ ଯାଆନ୍ତି। ଦ୍ୱାରକାରେ ଲୀଳା ପାର୍ଶ୍ୱଦ ଅଲଗା। ବିଶେଷ କରି ଏସବୁ ସମ୍ବନ୍ଧରେ ଜୀବ ଗୋସ୍ୱାମୀ ତାଙ୍କର ସନ୍ଦେହ କରି ସବୁ ସ୍ପଷ୍ଟ କରିଛନ୍ତି। ମଥୁରାର ଲୀଳା ପାର୍ଶ୍ୱଦ ଅଲଗା। କଂସ ସହ ମଥୁରାରେ ଯେତେ ଲୋକ ରହୁଛନ୍ତି ସେମାନେ ବି ଭଗବାନଙ୍କ ଆପାର୍ଟମେଣ୍ଟରେ ରୁହନ୍ତି, ଗୋଲକ ବୃନ୍ଦାବନରେ ରୁହନ୍ତି, ସେମାନେ ରୁହନ୍ତି ଗୋଲକ ବୃନ୍ଦାବନରେ। ଏଠି ଯେଭଳି ତିନୋଟି ଲୀଳା ଅଛି ଗୋଲକ ବୃନ୍ଦାବନରେ, ସେଭଳି ତିନୋଟି ଘର ଅଛି ଗୋଲକ ବୃନ୍ଦାବନ ଭିତରେ। ଦୁଇଟି ବିଭାଗ ଅଛି ଗୋଲକ ବୃନ୍ଦାବନ, ଗୋଟେ ପଦ୍ମପୁଷ୍ପ ଭଳି, ତାର ମଧ୍ୟରେ ଦୁଇଟି ବିଭାଗ। ଗୋଟିଏ ବିଭାଗରେ ମହାପ୍ରଭୁଙ୍କ ଲୀଳା, ବିପ୍ରଲମ୍ବ ଲୀଳା ଚାଲିଛି, ଆଉ ଗୋଟିଏ ବିଭାଗରେ ରାଧାକୃଷ୍ଣଙ୍କର ଲୀଳା। ଏ ରାଧାକୃଷ୍ଣଙ୍କର ଲୀଳା ତିନୋଟି ବିଭାଗରେ ଅଛନ୍ତି। ଦ୍ୱାରକା ପାର୍ଶ୍ୱଦ ଦ୍ୱାରକା ରହୁଛନ୍ତି ଭଗବାନ ଶ୍ରୀକୃଷ୍ଣ, ସେଠି ଚତୁର୍ଭୁଜ ରୂପରେ ତାଙ୍କର ସେମାନେ ଅଛନ୍ତି। ମଥୁରା ପାର୍ଶ୍ୱଦ କେତେ କେଉଁ କେଉଁ ସମୟରେ ଦ୍ୱିଭୁଜ, କେଉଁ କେଉଁ ସମୟରେ ଚତୁର୍ଭୁଜ ରୂପରେ କୃଷ୍ଣଙ୍କୁ ସେବା କରୁଛନ୍ତି। ଆଉ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ କୃଷ୍ଣ ରୂପରେ, ନନ୍ଦ ମହାରାଜଙ୍କର ପୁତ୍ର ରୂପରେ ରହୁଛନ୍ତି। ଗୋଲକ ବୃନ୍ଦାବନରେ ଏଇ ତ୍ରିବିଧ ଭକ୍ତ ଅଛନ୍ତି, ତ୍ରିବିଧ ଗୃହ ଅଛି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସର୍ବ ଅଂଶୀ ଯେତେବେଳେ ଆସନ୍ତି, କେବଳ ଦ୍ୱାରକା ମଥୁରା ପାର୍ଶ୍ୱଦ ମାନେ ଆସନ୍ତି ନା, ବା ତାଙ୍କ ସମସ୍ତେ ଯେତେ ଅଲଗା ଅଂଶୀମାନେ ଅଛନ୍ତି, ଯେଭଳି ନାରାୟଣ, ବିଷ୍ଣୁ, ବିଷ୍ଣୁଙ୍କର ଯେତେ ବି ଅବତାର ମାନେ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କ ଦେହରେ ଆବିଷ୍ଟ ହେଇକି ଆସନ୍ତି, ପ୍ରବେଶ କରିକି ଆସନ୍ତି, ଅଂଶ ସହ ଆସନ୍ତି। ଆଉ ଭଗବାନ ଯେତେବେଳେ ସ୍ୱଧାମକୁ ଯାଆନ୍ତି, ସମସ୍ତ ଅଂଶମାନେ ସ୍ୱଧାମକୁ ଯାଆନ୍ତି। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅସୁର ମାରିଛନ୍ତି, ନିଜେ ମାରିନାହାନ୍ତି। ଆଉ ଗୋପପୁରରେ ଯେଉଁ ଅସୁରମାନଙ୍କୁ ମାରିଛନ୍ତି ସେମାନେ ତାଙ୍କ ନିଜ ଅସୁର, ସେମାନେ ରୋଲ୍ କରନ୍ତି, ଯେଭଳି ପୁତନା, କଂସ, କଂସ ଏ ପୁତନା, ଅଘ, ବକ, ଏମାନଙ୍କର ସ୍ୱରୂପ ଗୋଲକ ବୃନ୍ଦାବନରେ ଅଛନ୍ତି। ଏମାନେ ଯେତେବେଳେ ଆସନ୍ତି, ଏ ହରିବୋଲ ଟିକେ ବଢା, ଏତେ କଥା କହ, ଏତେ ପରିଶ୍ରମ ବଢା ବ୍ୟାକ୍ଟା, ହରେ କୃଷ୍ଣ ବଢା, ଆ ଟିକେ ବ୍ୟାକ୍ଟା ବଢା ଭାଷଣ, ହରେ କୃଷ୍ଣ ଟିକେ ଆଉ ଟିକେ କମ, ହରେ କୃଷ୍ଣ, ହରେ କୃଷ୍ଣ। ପୁତନା, ଅଘ, ବକ ଏମାନେ ଗୋଲକ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ଯେଉଁ ଅସୁରମାନଙ୍କୁ ମାରିଥିଲେ ସେମାନେ ଗୋଲକ ବୃନ୍ଦାବନରେ ରୁହନ୍ତି, କିନ୍ତୁ ଅସୁର ଭାବରେ ନୁହେଁ, ତଟସ୍ଥ ଭାବରେ ରୁହନ୍ତି। ସେଠି କୌଣସି ରୋଲ୍ ନଥାଏ, କେବଳ ଯେଉଁ ବ୍ରହ୍ମାଣ୍ଡରେ ପୁତନା ଲୀଳା ପଡ଼ିବେ ପୁତନା ଆସିବେ, ପୁତନାଙ୍କ ରୋଲ୍ ସରିଲା ପୁଣି ଆଉ ଗୋଟେ ବ୍ରହ୍ମାଣ୍ଡକୁ ଚାଲିବେ। କିନ୍ତୁ ଗୋଲକ ବୃନ୍ଦାବନରେ ଯେଉଁ ନିମିଷ ମୁହୂର୍ତ୍ତରେ ଯାଆନ୍ତି ଏବଂ ନିମିଷ ମୁହୂର୍ତ୍ତ ଭିତରେ ଆସନ୍ତି, ଆଉ ନିତ୍ୟ ବି ସେଠି ଅଛନ୍ତି, ସେଠି ନିଚେଷ୍ଟ ଭାବରେ ରୁହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ସହିତ କୌଣସି ସମ୍ବନ୍ଧ ତାଙ୍କର ନଥାଏ, କୌଣସି ରୋଲ୍ କରନ୍ତି ନା, ଏଠି ଆସିଲେ ଅସୁର ରୋଲ୍ କରନ୍ତି। ତେଣୁ ଭଗବାନ ଯେତେ ଅସୁରଙ୍କୁ ମାରିଛନ୍ତି, ସେ ଅସୁରମାନେ ବିଷ୍ଣୁ ମାରିଛନ୍ତି, ଭଗବାନ ଶ୍ରୀକୃଷ୍ଣ, କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ବିଷ୍ଣୁ ତତ୍ତ୍ୱ ସମସ୍ତେ ରୁହନ୍ତି। ଏ ପ୍ରମାଣ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦ୍ୱାରକା ଲୀଳାରେ ଏ ଲୀଳା ସାଙ୍ଗ କରିଛନ୍ତି, ବ୍ରହ୍ମାଜୀ ଯେତେବେଳେ କହୁଛନ୍ତି ଆପଣ ସ୍ୱଧାମଙ୍କୁ ଯାଆନ୍ତୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସ୍ୱଧାମମ୍ ପ୍ରପଞ୍ଚ ଅଗୋଚରୀଭୂତମ୍ ଦ୍ୱାରକାୟମ୍ ପ୍ରବେଶମ୍ ପ୍ରକାଶମ୍ ବିଶେଷମ୍ କୃଷ୍ଣ ସ୍ୱରୂପେଣ ପ୍ରବେଶ। ହେ ପ୍ରଭୁ, କାରଣ ବ୍ରହ୍ମାଜୀ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ନା, ସେ କହୁଛନ୍ତି ପ୍ରଭୁ ଆପଣ ଦ୍ୱାରକାରେ କୃଷ୍ଣ ସ୍ୱରୂପରେ
ଆପଣଙ୍କ ପାର୍ଷଦ ସହିତ ଏ ଲୀଳାକୁ ପ୍ରପଞ୍ଚର ଅଗୋଚରୀଭୂତ କରନ୍ତୁ ଦ୍ୱାରକା ଲୀଳାରେ। ଆଉ ବୈକୁଣ୍ଠ ଶ୍ୱେତଦୀପାଦିସ୍ତୁ ନାରାୟଣଦି ସ୍ୱରୂପରେ ସ୍ୱରୂପେଣ ସର୍ବାଂଶମ ଆଦାୟ ଅବତୀର୍ଣ୍ଣତ୍ୱା। ଭଗବାନ ଯେତେବେଳେ ଏଠିକି ଆସନ୍ତି ବୈକୁଣ୍ଠ ଶ୍ୱେତଦୀପରୁ ନାରାୟଣ ଆଦି ସ୍ୱରୂପ ସବୁ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ଆବିଷ୍ଠାନ୍ତି। ତେଣୁ ଭଗବାନ ଯେଉଁ ଦ୍ୱାରକାରୁ ଯାଇ ପ୍ରଭାସ କ୍ଷେତ୍ରକୁ ଗଲେ ତାହେଲେ ଦ୍ୱାରକାରେ କୃଷ୍ଣ କେଉଁଠି ରହିଲେ, ପ୍ରଭାସ କ୍ଷେତ୍ରରେ କ'ଣ ହେଲା, ଏଇଟା ବର୍ତ୍ତମାନ ଆପଣ ସ୍ପଷ୍ଟ ଗୋଟି ଗୋଟି କରି ଜାଣିବେ। ଚକ୍ରପାଦ ଟୀକା ରଚନା କରିଛନ୍ତି। ତେଣୁ ଗତକାଲି ଆମମାନେ ଶୁଣୁଥିଲେ ବ୍ରହ୍ମାଜୀ ପ୍ରାର୍ଥନା କରିସାରିଲା ପରେ ଶ୍ରୀ ଭଗବାନ ଉବାଚ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଅବଧାରିତ ଏ ତତ୍ମେ ଯଥାଥ ବିବୁଧେଶ୍ୱର କୃତମ୍ବ କାର୍ଯ୍ୟମ ଅଖିଲମ ଭୂମି ଭାର ଅବତାରିତ। ସାଉଣ୍ଡ ଠିକ ହଉନି, ସାଉଣ୍ଡ ସନ୍ଧ୍ୟାବେଳେ ରହିବ, ବକ୍ସକୁ ଆଡଜଷ୍ଟ କରିବ, ପୁରା ପ୍ରବଚନ ସରିଲା ପରେ ଆଡଜଷ୍ଟ କରିକି ଯିବ। ଅବଧାରିତ ତତ୍ ଏ ତତ୍ମେ, ତୁମେ ଯାହା ବ୍ରହ୍ମାଜୀ କହୁଛ ମୁଁ ସବୁ ଜାଣିଲିଣି, ବାସ୍ତବିକ ମୋର କିଛି କାର୍ଯ୍ୟ ନାହିଁ। କାରଣ ଆଥ ବିବୁଧେଶ୍ୱର, ତୁମେ ଯାହା ସବୁ କହିଲ ଏ ବିବୁଧ ଈଶ୍ୱର ଦେବତାମାନଙ୍କର ଈଶ୍ୱର ମୁଁ ଜାଣିସାରିଛି। କୃତବ କାର୍ଯ୍ୟମ ଅଖିଲମ କୃତମ, ମୁଁ ସବୁ କାର୍ଯ୍ୟ ସମ୍ପାଦନ କରିସାରିଲିଣି, ତୁମମାନଙ୍କର କାର୍ଯ୍ୟ ଦେବତାମାନଙ୍କର କାର୍ଯ୍ୟ ସମ୍ପାଦନ କରିସାରିଛି, ଏବଂ ଏ ଧରଣୀ ମାତାଙ୍କର ଭାରକୁ ମଧ୍ୟ ଅଖିଲମ ଭୂମି ଭାର ଅବତାରିତ, ଯେଉଁ ଭୂମିଙ୍କର ଭାରକୁ ଅବତରଣ କରିବା ପାଇଁ ମୁଁ ଆସିଥିଲି ତାକୁ ମଧ୍ୟ ମୁଁ ସାରିସାରିଲି, କିନ୍ତୁ ମୋର ଆଉ ଗୋଟିଏ କାର୍ଯ୍ୟ ବାକି ଅଛି। ବ୍ରହ୍ମାଜୀ ଯେତେବେଳେ ଏ କଥା କହୁଛନ୍ତି, ଏ ଭଗବାନ କହୁଛନ୍ତି, ବ୍ରହ୍ମାଜୀ କହୁଛନ୍ତି, ପ୍ରଭୁ ଆପଣଙ୍କର ଆଉ କେଉଁ କାର୍ଯ୍ୟ ବାକି ଅଛି, ଦେବ କାର୍ଯ୍ୟ ସରିଯାଇଛନ୍ତି, ଭୂଭାର ଅବତରଣ ହେଇଯାଇଛନ୍ତି, ଆପଣଙ୍କର ଆଉ କ'ଣ କାର୍ଯ୍ୟ ଅଛି? ନା ମୋର ଗୋଟିଏ କାର୍ଯ୍ୟ ଅଛି, ତତୀତମ ଯାଦବଙ୍କୁଲମ ବୀର୍ଯ୍ୟ ଶୌର୍ଯ୍ୟ ଶ୍ରିୟ ଉଦ୍ଧତମ, ମୋର ବହୁତ ବଡ଼ କାର୍ଯ୍ୟ ଅଛି, ତତ୍ ଇଦମ ଯାଦବଙ୍କୁଲମ, ଏ କାର୍ଯ୍ୟ ଯାଦବଙ୍କର ଯାଦବ କୁଳ ମାନେ ଯାଦବଂଶୀ ଯେଉଁମାନେ ଯାଦବ କୁଳରେ ଜନ୍ମ ହେଇଛନ୍ତି, ଯାଦବ କୁଳ ଅର୍ଥ ଅନ୍ଧକ ପୃଷ୍ଣୀ କୁରୁର କୁକୁର ଯେତେ ବଂଶ ସବୁ ଅଛନ୍ତି ସେଠି ଦ୍ୱାରକାବାସୀମାନେ ସମସ୍ତେ ଯଦୁ ବଂଶର, ଭଗବାନ ସମସ୍ତଙ୍କ କଥା କହୁଛନ୍ତି, ଏମାନେ ବୀର୍ଯ୍ୟ ଶୌର୍ଯ୍ୟ ଶ୍ରିୟ ଉଦ୍ଧତମ। ସିଦ୍ଧସ୍ୱାମୀ କହୁଛନ୍ତି, ବୀର୍ଯ୍ୟମ ବଳିଷ୍ଠମ ଶୌର୍ଯ୍ୟମ ଯୁଦ୍ଧ ଉତ୍ସାହମ, ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ବ୍ରହ୍ମାଜୀ ଏମାନେ ଶକ୍ତିରେ ଆଉ ଯୁଦ୍ଧ ଉତ୍ସାହରେ ଏମାନେ ଆଉ ଶ୍ରିୟରେ, ମୁଁ ଦ୍ୱାରକାରେ ଯେଉଁ ସମ୍ପତ୍ତି ପ୍ରକଟ କରିଛି, ଯେଉଁ ଐଶ୍ୱର୍ଯ୍ୟ ପ୍ରକଟ କରିଛି, ଏଥିରେ ଏମାନେ ଏତେ ଉଦ୍ଧତ ହେଇଯାଇଛନ୍ତି, ଏମାନଙ୍କୁ କେହି ଆକଟ କରି ରଖିପାରିବେ ନା ମୁଁ ଯଦି ପଳେଇଯିବି। ବାସ୍ତବିକ ସେମାନେ ଉଦ୍ଧତ ନୁହନ୍ତି, ଭଗବାନ କାହିଁକି ଏମିତି କହୁଛନ୍ତି, ବାହ୍ୟ ଅର୍ଥ ତ ସଂସ୍କୃତ, ମୁଁ ତ ସଂସ୍କୃତ ପଢ଼ିନି, କେବଳ ଭାଗବତଙ୍କ କରୁଣାରୁ ମୁଁ କହୁଛି, କୌଣସି ସଂସ୍କୃତ ପଣ୍ଡିତକୁ ଡାକିଲେ ସେ କହିବେ ତୁମେ କ'ଣ ଏମିତି ଅର୍ଥ କରୁଛ। ବାସ୍ତବିକ ଅର୍ଥ ଭଗବାନ କହିଛନ୍ତି, ଶ୍ରିୟ ଉଦ୍ଧତମ, ଏମାନେ ଉଦ୍ଧତ ହେଇଯାଇଛନ୍ତି, ଲୋକ ଜିଗୃଖିତମ ରୁଦ୍ଧମେ ବେଲୟବ ମହାର୍ଣ୍ଣବମ, ମୁଁ ଏମାନଙ୍କୁ କିଭଳି ରକ୍ଷା କରିଛି ନା ବେଳୟ ଇବ ମହାର୍ଣ୍ଣବମ, ସମୁଦ୍ରକୁ ଯେଭଳି ତାର ବେଳାଭୂମି ରକ୍ଷା କରେ, ଏ ଯାଦବ କୂଳକୁ ମୁଁ ବେଳାଭୂମି, ସମୁଦ୍ରର ବେଳାଭୂମି ସ୍ୱରୂପ ଯାଦବ ମାନ କିଭଳି ନା ସମୁଦ୍ର ଭଳି, ସମୁଦ୍ରର ଢେଉ ଭଳି, ଆଉ ସେମାନଙ୍କର ଉଦ୍ଧତାମିକୁ କେବଳ ମୁଁ ରକ୍ଷା କରିଛି, ମୋ ବିନା କେହି ଆକୁ ରକ୍ଷା କରିପାରିବେ ନା। ସିଦ୍ଧସ୍ୱାମୀ ଚକ୍ରପାଦ କହୁଛନ୍ତି, ମୟା ଅଚିନ୍ତ ଶକ୍ତି ନା ଦ୍ୱାରକାୟମେବ ରୁଦ୍ଧମ, ମୁଁ ଏମାନଙ୍କୁ ମୋ ଅଚିନ୍ତ ଶକ୍ତିରେ ଏ ଦ୍ୱାରକାପୁର ଭିତରେ ରଖିଛି, ମୋ ଅଚିନ୍ତ ଶକ୍ତିରେ, ମୋର ଏ ଅଚିନ୍ତ ଶକ୍ତିଟା ହେଉଛି ବେଳାଭୂମି, ନଚେତ୍ ଏମାନଙ୍କୁ କେହି ରକ୍ଷା କରିପାରିବେ ନା, କେହି ଏମାନଙ୍କୁ ସମ୍ଭାଳି ପାରିବେ ନା, ଏମାନେ ତିନି ଭୁବନରେ ସେ କହୁଛନ୍ତି ସର୍ବ ଅନ୍ୟଥା ସର୍ବଭୂଲୋକେ ଅପି ମାତୁଂ ପର୍ଯ୍ୟାପ୍ତମ୍ ଇତି ଭାବ। ସମସ୍ତ ଭୂଲୋକରେ ଚଉଦ ବ୍ରହ୍ମାଣ୍ଡକୁ ଏମାନେ ଖେପିଯିବେ, କିନ୍ତୁ ମୁଁ ମୋ ଅଚିନ୍ତ ଶକ୍ତି ଦ୍ୱାରା ଏମାନଙ୍କର ସମସ୍ତ ଶ୍ରିୟ ଶକ୍ତି ସବୁକିଛିକୁ ବଳିଷ୍ଠ ସୌର୍ଯ୍ୟକୁ ମୁଁ ଏମାନଙ୍କୁ ଆବଦ୍ଧ କରି ରଖିଛି। କାରଣ ଆପଣ ଚିନ୍ତା କରନ୍ତୁ, ଦ୍ୱାରକାବାସୀମାନେ ସମସ୍ତେ ପରମାତ୍ମାଙ୍କର ବିସ୍ତାର, ଭଗବାନ ଶ୍ରୀକୃଷ୍ଣଙ୍କର ବିସ୍ତାର, ତାଙ୍କର ପାର୍ଶ୍ଵ। ଯେମିତି ଆପଣ କ'ଣ ଗୋଟେ ଇଂଲିଶରେ ଆମର କମ୍ପ୍ୟୁଟରରେ ନାହିଁ କମ୍ପ୍ରେସ୍ ଜିପ୍ ଫାଇଲ୍, ଫାଇଲ୍ ଗୁଡ଼ାକୁ ବହୁତ କମ୍ପ୍ରେସ୍ କରିକି ରଖାହେଉଛି। ଆଜିକାଲି ତ ସବୁ କେତେ ପ୍ରୋଗ୍ରାମ ବାହାରିଲାଣି, ଫାଇଲ୍ ଗୁଡ଼ାକୁ ବହୁତ ଫାଇଲ୍ ସାଇଜ୍ ବେଶୀ ଥିବ ତ କମ୍ପ୍ରେସ୍ କରିକି ରଖାହେବ, ଗୋଟେ ଛୋଟ ଜିନିଷ ଛୋଟ ସେଇ ଫୋଲ୍ଡରରେ ତ କମ୍ ଧରିବ। ଭଗବାନ ସେଇଭଳି ତାଙ୍କର ବଳ ଶକ୍ତି ସବୁ କମ୍ପ୍ରେସ୍ କରିକି ଦରବାର ରଖିଛନ୍ତି। ଭଗବାନ କହିଛନ୍ତି ମୁଁ ଚାଲିଗଲା ମାନେ ଏମାନଙ୍କୁ ସମ୍ଭାଳିବା କଦାପି ସମ୍ଭବ ହବନି। ବ୍ରହ୍ମାଜୀ ମୋର ଗୋଟିଏ କାର୍ଯ୍ୟ ଅଛି, ସେ କାର୍ଯ୍ୟଟା କ'ଣ ନା ଏମାନଙ୍କୁ ମୁଁ ସଂହାର କରିକି ଯିବି। ଯଦି ଅସମୃତ ଦୃପ୍ତାନାମ ଯଦୁନାମ ବିପୁଳ କୁଲମ ଗନ୍ତା ଅସ୍ମି ଅନେନ ଲୋକୟମ ଉତ୍ବେଳନମ ବିନଂକ୍ଷତି। ଯଦି ଅସମ୍ଭୃତ ଦୃପ୍ତାନ ଏ ଗର୍ବିତ, ଭଗବାନ ଏ ୱାର୍ଡ ଲଗାଉଛନ୍ତି ଯେ ଜାଣିବ ସତରେ ତାଙ୍କର ପିଲାମାନେ ଗର୍ବିତ। ନାଇଁ ନାଇଁ, କେହି ଯଦୁକୁଳର ଲୋକ ଗର୍ବିତ ନୁହନ୍ତି। ଭଗବାନ ଏସବୁ କାହିଁକି କହୁଛନ୍ତି ଆପଣ ଶୁଣିବେ, ଯଦି ଅସମ୍ଭୃତ ଏମାନଙ୍କୁ ମୁଁ ବିନାଶ କରି ଏମାନଙ୍କୁ ମୁଁ ଅନ୍ତର୍ଧ୍ୟାନ କରି ଦୃପ୍ତାନାମ ଯଦୁନାମ ବିପୁଳ କୁଳମ ଏ ଯଦୁ ବିପୁଳ କୁଳ ଯେଉଁମାନେ ଗର୍ବିତ ବିପୁଳ କୁଳକୁ ମୁଁ ବିନାଶ କରିବା ପାଇଁ ଚାହୁଁଛି, ମୁଁ ଯିବା ପୂର୍ବରୁ ବିନାଶ କରିବା ପାଇଁ ଚାହୁଁଛି। ଗନ୍ତା ଅସ୍ମି ଅନେନ ଲୋକୟମ ଉତ୍ବେଳନମ ବିନଂକ୍ଷତି। ମୁଁ ଯଦି ଚାଲିଯିବି ନିଶ୍ଚିତ ଏମାନେ ଉତ୍ବେଳନମ ଲଙ୍ଘିତ ମର୍ଯ୍ୟାଦମ ଏମାନେ ମର୍ଯ୍ୟାଦାକୁ ଲଙ୍ଘନ କରିଦେବେ। ଭଗବାନ ଯଦୁକୁଳକୁ ବିନାଶ କରିବାର ଗୋଟିଏ ଗୋଟିଏ କାରଣ ଆପଣ ମନେ ରଖିବେ, ଭଗବାନ ବିଚାର କରୁଛନ୍ତି ନିଶ୍ଚିତ ଏମାନେ ମର୍ଯ୍ୟାଦାକୁ, ମୁଁ ଗଲାପରେ ଯଦି ଏମାନେ କେଉଁଠି ବି ତାଙ୍କର ଶ୍ରିୟ ବୀର୍ଯ୍ୟର ଉଦ୍ଧତା ବି ପ୍ରକାଶ କରନ୍ତି ସେଟା ମୋର ମର୍ଯ୍ୟାଦାର ହାନି ହେବ। ସମସ୍ତେ କହିବେ ଦେଖ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶଧରମାନେ କ'ଣ କରୁଛନ୍ତି। ଅବଶ୍ୟ ସେମାନେ ମର୍ଯ୍ୟାଦା ଭଙ୍ଗନ କରିବେ ନା, କିନ୍ତୁ ଭଗବାନ ଏଟା ବିଚାର କରୁଛନ୍ତି ଆଉ ଭଗବାନ ତାହା ହିଁ କରିଛନ୍ତି। ଯେତେବେଳେ ଭଗବାନ ବରାହଦେବ ଆବିର୍ଭାବ ହେଲେ, ବୈଷ୍ଣବ ଅପରାଧ ପ୍ରସଙ୍ଗରେ ଆପଣମାନେ ଶୁଣିଥିଲେ, ବରାହଦେବ ଯେତେବେଳେ ଆବିର୍ଭାବ ହେଲେ ଧରଣୀ ମାତାଙ୍କୁ ସ୍ପର୍ଶ କଲେ, ଧରଣୀ ମାତାଙ୍କ ସ୍ପର୍ଶ ମାତ୍ରେ ଭଗବାନ ତ ଧରଣୀ ମାତାଙ୍କୁ ଆଶ୍ରୟ କରିକି ଆସିଲେ, ଧରଣୀ ମାତାଙ୍କ ନିକଟରୁ ଗୋଟିଏ ସନ୍ତାନ ଜନ୍ମ ହେଲେ, ପ୍ରକଟ ହେଲେ, ତାଙ୍କ ନାଁ ନରକ। ଏବଂ ନରକ ଭଗବାନଙ୍କର ସନ୍ତାନ ହେଇ ମଧ୍ୟ ଯେହେତୁ ଦୁଷ୍ଟ ହେଲେ କୁସଙ୍ଗ କଲେ, ଭଗବାନ ନିଜେ ନରକାସୁରକୁ ଗତ କଲେ, ଭଗବାନ ତାଙ୍କର ନିଜ ପୁଅକୁ ମାରିଦେଇଛନ୍ତି, ଭଗବାନ ନିଜେ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ରୂପରେ। ତେଣୁ ଭଗବାନ କହୁଛନ୍ତି ମୁଁ ଯଦି ଏଇ ସୂର୍ଯ୍ୟ ବୀର୍ଯ୍ୟ ଆଉ ଶ୍ରେୟରେ ଉଦ୍ଧତ ଯଦୁକୂଳକୁ ମୁଁ ନିଜେ ବିନାଶ କରି ନଯିବି, ଭବିଷ୍ୟତରେ ଏମାନେ ମର୍ଯ୍ୟାଦାକୁ ଭାଙ୍ଗି ପାରନ୍ତି, ମୋର ମର୍ଯ୍ୟାଦା ଆଉ ଶାସ୍ତ୍ର ମର୍ଯ୍ୟାଦା। ଭଗବାନ ବହୁତ ଚିନ୍ତିତ ଶାସ୍ତ୍ର ମର୍ଯ୍ୟାଦାକୁ ରଖିବା ପାଇଁ ଆଉ ନିଜର ମର୍ଯ୍ୟାଦାକୁ ରଖିବା ପାଇଁ। ଏଠି ଚକ୍ରଦାସ ବହୁତ ସୁନ୍ଦର ଟୀକା ଦେଇଛନ୍ତି। ଆଚ୍ଛା ଆପଣ କୁହନ୍ତୁ, ଏଇଟା ଯଦି କେହି ବି ଶୁଣିବ ସିଏ ବି କହିବ କୃଷ୍ଣଙ୍କର ପିଲା ଛୁଆମାନେ ସାଧାରଣ ଲୋକ ଥିଲେ, ଆଉ ଯେମିତି ପିଲା ଛୁଆ ସବୁ ଜନ୍ମ କରନ୍ତି ଲୋକ ସେମିତି ଜନ୍ମ କରିଥିଲେ, ବୋଧେ କୃଷ୍ଣ ନିଜେ ମାରିଦେଇଗଲେ ଆଉ। ନାଇଁ ନାଇଁ, ଏମାନେ ସମସ୍ତେ ପରମାତ୍ମାଙ୍କର ବିସ୍ତାର, ଭଗବାନ ଶ୍ରୀକୃଷ୍ଣଙ୍କର ବିସ୍ତାର, କିନ୍ତୁ ଧରଣୀ ମାତା ଏମାନଙ୍କୁ ଭାର ବୋଲି ଜ୍ଞାନ କରୁନଥିଲେ। ଦୃପ୍ତାନାମ ମାମେକତ୍ୱେନମ ଧୃତମ ଅହଂକାରଣମ ଉତ୍ବେଳନମ ଅତିକ୍ରାନ୍ତ ମର୍ଯ୍ୟାଦା ସମୁଦ୍ର ଉପାୟ ଇତି ଅର୍ଥ। ସମୁଦ୍ରର ଉପମା ଦେଇଛନ୍ତି କାହିଁକି ନା, ବେଳାଭୂମି ଯେପରି ସମୁଦ୍ରର ମର୍ଯ୍ୟାଦାକୁ ରଖେ, ଭଗବାନ କହୁଛନ୍ତି ମୁଁ ଯଦୁକୂଳର ମର୍ଯ୍ୟାଦାକୁ ରଖୁଛି। ଏମାନେ ଦୃପ୍ତାନାମ କାହିଁକି ଗର୍ବିତ କାହିଁକି ନା, ମାମେକତ୍ୱେନମ ଧୃତ ଅହଂକାର, ଆମେ କୃଷ୍ଣଙ୍କର ଲୋକ ଯଦୁବଂଶୀମାନଙ୍କର। ଆଜ୍ଞା ଏଇଟା କ'ଣ ଭୁଲ ଜିନିଷ, ଜୀବ ଯଦି ଅହଂକାର କରିବ ମୁଁ ଭଗବାନଙ୍କର, ଅହଂ ବ୍ରହ୍ମସ୍ମି ଏଇଟା ଜୀବର ସ୍ୱରୂପ, ବ୍ରହ୍ମସ୍ମି ମାନେ ମୁଁ ଭଗବାନଙ୍କର ଦାସ, ମୁଁ ଭଗବାନଙ୍କର ସେବକ। ଏଟା ତ ଏଟା ହଉଛି ପ୍ରଭୁପାଦ କୁହନ୍ତି, ଏଟା ହଉଛି ମାନେ ଫଲ୍ସ ଇଗୋ ନୁହେଁ, ଏଟା ହଉଛି ରିଏଲ ଇଗୋ, ମୁଁ ଭଗବାନଙ୍କର ଦାସ। ଏମାନେ ସମସ୍ତଙ୍କର ଏଇ ଭାବନା ଥିଲା ଯଦୁକୁଳଙ୍କର, ଆମେ ଭଗବାନଙ୍କର। କିନ୍ତୁ ଭଗବାନ କହୁଛନ୍ତି ନିଶ୍ଚିତ ଏମାନେ ଭବିଷ୍ୟତରେ ମର୍ଯ୍ୟାଦାକୁ ଲଙ୍ଘନ କରିବେ, ତେଣୁ ମୁଁ ନିଜେ ଯିବା ପୂର୍ବରୁ ଚକ୍ରପାଦ ଲେଖୁଛନ୍ତି, ଭୂଲୋକ ଯଦ୍ୟପି ମତ ପରିଜନାନାମ ଏସାମ, ଧରଣୀ ମାତା ମୋ ପରିଜନ ମାନଙ୍କୁ ଏ ଯଦୁବଂଶ ମାନଙ୍କୁ, ପରମ ଧାର୍ମିକାଣାମ ଯଦୁନାମ ଭାରମ ପୃଥିବୀ ଭାରମ ନ ମାନ୍ୟତେ, ପୃଥିବୀ ଦେବୀ ଯଦୁକୁଳର ଭାରକୁ ଭାର ବୋଲି ଜ୍ଞାନ କରୁନାହାନ୍ତି। ଏଇଟା ଯେଉଁମାନେ ବ୍ୟାଖ୍ୟା କରନ୍ତି ଯେ ଯଦୁକୁଳ ବି ପୃଥିବୀର ଭାର ହେଇଯାଇଥିଲେ ସେଥିପାଇଁ ଭଗବାନ ତାକୁ ମାରିକି ଗଲେ, ନାଇଁ ନାଇଁ ନାଇଁ, ଏ ଭୁଲ ସିଦ୍ଧାନ୍ତ। ପୃଥିବୀ ଦେବୀ କେବେ ବି ବିଚାର କରୁନଥିଲେ, କାରଣ ଯଦୁକୁଳରେ ସମସ୍ତେ ପରମ ଧାର୍ମିକ, ଯଦୁକୁଳରେ ଯେତେ ଜଣ ଥିଲେ ଦୁଇଟି ସ୍ୱରୂପ ତାଙ୍କ ଶରୀରରେ ଥିଲା, କାରଣ ଦ୍ୱାରକାରେ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ପାର୍ଷଦ ମାନେ ଆସିଥିଲେ ଏବଂ ତାଙ୍କ ଶରୀରରେ ସମସ୍ତେ ଦେବତାମାନେ ଆବେଶିତ, ସବୁ ଦେବାଙ୍କୁ ସେମାନେ ଥିଲେ, ସେମାନେ ସମସ୍ତେ ପରମ ଧାର୍ମିକ। କିନ୍ତୁ ଏଠି କହୁଛନ୍ତି ଯଦୁନାମ ଭାରମ ପୃଥିବୀ ଭାରମ ନ ମାନ୍ୟତେ, ପୃଥିବୀ ଦେବୀ ଯଦୁକୁଳର ଭାରକୁ ଭାର ବୋଲି ଜ୍ଞାନ କରୁନଥିଲେ। ତଥାପି ଭଗବାନ କହୁଛନ୍ତି ତସ୍ୟା ସ୍ୱାମୀ ନା ମୟା ଅହମ, ପୃଥିବୀ ଦେବୀଙ୍କର ସ୍ୱାମୀ କିଏ, ମୁଁ ହଉଛି ପୃଥିବୀ ଦେବୀଙ୍କର ସ୍ୱାମୀ। ମୟା ଅହମ ଭାର ଅବତରଣୀୟ ମେବ, ମୁଁ ସ୍ୱାମୀ ନା, ସ୍ୱାମୀର କାମ ହେଲା ସେ ପତ୍ନୀର ଭାରକୁ ନିଜେ କାଢ଼ିଦେବ, ପତ୍ନୀ ଭାର ବୋଲି ଜ୍ଞାନ କରେ ନା। ସୁନ୍ଦର ତୁଳନା ଦଉଛନ୍ତି ଚକ୍ରିପାଦ, ଏ ହରିବଲ ଉଠ ଅନିତା, ସୁକୁମାର ଝିଅ ବନିତାୟମ, ଯେ ସୁକୁମାର ବନିତା। ଚକ୍ରିପାଦ କହୁଛନ୍ତି କାହିଁକି ଭଗବାନ ଯଦୁକୁଳକୁ ସଂହାର କଲେ, ତାର ଉଦାହରଣ ଦେଉଛନ୍ତି, ସୁକୁମାର ଝିଅମ ବନିତାୟମ ଅତି ବହୁତର ଭୂଷଣ ଭାରୁ, ସୁକୁମାର ବନିତା ଯଦି ବହୁ ଭୂଷଣ ପିନ୍ଧିଛି, ଅଳଙ୍କାର ବହୁତ ପିନ୍ଧିଛି, କାନରେ ନାକରେ ବେକରେ ବହୁତ ଅଳଙ୍କାର ପିନ୍ଧିଛି, କିନ୍ତୁ ଯେତେ ଅଳଙ୍କାର ପିନ୍ଧିଲେ ବି ସୁକୁମାରୀ ବନିତା ତାକୁ ଭାର ଲାଗୁନି। ତା ସ୍ୱାମୀ ଦେଖିଲେ ଏତେ ଗୁଡ଼ା କାହିଁ ପିନ୍ଧ, ସେ ନିଜେ କାଢ଼ିକି ରଖିଦେଉଛି, ପତ୍ନୀ ତାଙ୍କୁ ଭାର ଲାଗୁନି କିନ୍ତୁ ପତିକି ଭାର ଲାଗୁଛି। ଏଠି ଚକ୍ରିପାଦ କହୁଛନ୍ତି ସୁକୁମାର ଯା ବନିତାୟାମ ଅତି ବହୁତର ଭୂଷଣ ବାର ଯଥା ତତ୍କାଳୀନ ଅବତାର୍ଯ୍ୟତେ, ଯେଭଳି ପତି ଦେଖିଲା ମାନେ ଏତେ ଭୂଷଣ ତୁମେ କାହିଁକି ପିନ୍ଧିଛ, ପିନ୍ଧିବା ଲୋକକୁ ଭାର ଲାଗୁନି କିନ୍ତୁ ପତିକି ଭାର ଲାଗୁଛି, କାହିଁକି ପତି ତାକୁ ବହୁତ ଭଲ ପାଉଛି। ସେଥିପାଇଁ ପତି କ'ଣ କରେ, ନିଜ ପତ୍ନୀର ଅଳଙ୍କାରକୁ ନିଜେ କାଢ଼ିଦିଏ। ଭଗବାନ ଚିନ୍ତା କରୁଛନ୍ତି ଧରଣୀ ମାତା ତ ମୋର ପତ୍ନୀ, ସିଏ ଯଦୁକୁଳକୁ ଭାର ମନେ କରୁନାହାନ୍ତି କିନ୍ତୁ ସିଏ ସୁକୁମାର ବନିତା, ମୁଁ ତାଙ୍କର ପତି, ମୋର କାର୍ଯ୍ୟ ହେଲା ଏ ଯଦୁକୁଳ ରୂପୀ ଅହଂ, ଏ ଯେଉଁ ଅଳଙ୍କାରଟା ଅତି ଅଧିକ ଅଳଙ୍କୃତ ହେଇଯାଉଛନ୍ତି, ବେଶୀ ଅଳଙ୍କାର ପିନ୍ଧିଲେ ବ୍ୟକ୍ତି ସୁନ୍ଦର ଦେଖାଯାଏ ନା, ବହୁତ ଧରଣୀ ମାତାଙ୍କର ବହୁତ ଅଳଙ୍କାର ହେଇଯାଉଛି ଯଦୁକୁଳ ରହିବ, କାହିଁକି ନା ଭଗବାନ କହୁଛନ୍ତି ମୁଁ ଯେଉଁ ମର୍ଯ୍ୟାଦା, ମୁଁ ଯେଉଁ ପ୍ରତିଷ୍ଠା, ମୁଁ ଯେଉଁ ଯଶ ପ୍ରତିଷ୍ଠା କରିଯାଇଛି, ଧରଣୀ ମାତା ତାଠୁ ଅଧିକ ସ୍ୱଭାବ କେଉଁଠି ପାଇବେ ନା, ସେଥିପାଇଁ ତ ଧରଣୀ ମାତା କାନ୍ଦୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ ହେଲା ପରେ, ବହୁତ ମନ ଦୁଃଖ କରୁଛନ୍ତି, ଧର୍ମରାଜଙ୍କୁ କହୁଛନ୍ତି ନା। ତେଣୁ ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି ଏ ଯଦୁକୁଳ ଅଧିକା ଅଳଙ୍କାର, ଏ ଅଧିକା ଅଳଙ୍କାରଟା ମୁଁ କାଢ଼ି ଦେଇକି ଯିବି, ଏ ଗୋଟିଏ ମନୋଭାବ ଯୁକ୍ତି ଦେଉଛନ୍ତି, ଏଟା ସତ୍ୟ କି, ଏଟା ସତ୍ୟ। ଯଦି ସ୍ପୃହଣୀୟ ବସ୍ତୁ ନୁ ଭାରମ ସମୂହେବ ତଥାପି ଅତି ଭାରସ୍ତୁ ନ ସ୍ପୃହା, ଦେଖନ୍ତୁ ଆମର ଆଚାର୍ଯ୍ୟମାନେ ବିଶେଷ କରି ଭକ୍ତମାନେ କିଛି କିଛି ଅଧ୍ୟୟନ କରିବା ଦରକାର ଜୀବନରେ, ଭକ୍ତି ନହେଲେ ଦୁଃଖ ନାହିଁ କିନ୍ତୁ ଭକ୍ତକୁ ଜାଣିବା ଦରକାର। ଆମର ଆଚାର୍ଯ୍ୟମାନେ କିଭଳି, ସେମାନେ ଭଗବାନ କେମିତି ଭଲ ପାଉଥିଲେ, ସେମାନେ ଭାଗବତଙ୍କୁ କେମିତି ଭଲ ପାଉଥିଲେ, କେତେ ପରିଶ୍ରମ କରି ଶ୍ରୀମଦ୍ ଭାଗବତମର ଏ ଟୀକାକୁ ରଚନା କରିଛନ୍ତି, ସେମାନଙ୍କର ମନୋଭାବ କିଭଳି, ସେ ଚକ୍ରପାଦ କହୁଛନ୍ତି ଯଦ୍ୟପି ସ୍ପୃହଣୀ ଆସ୍ୟ, ଯିଏ ଯେଉଁଟା ଚାହେଁ ସେ ବସ୍ତୁର ଭାର ବି ସେ ନେଇପାରିବ। କିନ୍ତୁ ତଥାପି ଅତି ଭାରସ୍ତୁ ନ ସ୍ପୃହଣୀୟ, ଆପଣଙ୍କର ସୁନା ଦରକାର, ଆପଣଙ୍କୁ କୁଇଣ୍ଟାଲ ସୁନା ଦିଆହେଇଯିବ, ଆପଣ ବୁଝିପାରିବେ? ଆପଣଙ୍କୁ ଆପଣଙ୍କୁ ସୁନା ଦରକାର, 5 କେଜି ସୁନା ଦେଲେ କି 10 କେଜି ସୁନା ଦେଲେ କାନ୍ଥରେ ବୋହିକି ନେଇଯିବେ, ଆପଣ ଯଦି କୁଇଣ୍ଟାଲ ସୁନା ଦିଆହବ ଆପଣ ସ୍ପୃହଣୀୟ ବସ୍ତୁ, କିନ୍ତୁ ଅତି ଭାରକୁ ନେଇପାରିବେନି। ଧରଣୀମାତା କାନ୍ଦୁଥିଲେ, ମୁଁ ତାଙ୍କର ଭାର ବହରଣ କରିବି, ମୁଁ ତ କରିସାରିଲିଣି, ଆଉ ମୁଁ ଯେଉଁ ଯଶ ଲୀଳା ପ୍ରତିଷ୍ଠା ଏଠି କରିଦେଇକି ଗଲି, କିନ୍ତୁ ବହୁତ ଅଳଙ୍କାର ଭଳି, ଆଉ ଅଧିକା ଭାର କ'ଣ ଦରକାର? ଆଉ ମୁଁ ଯଦି ଯଦୁକୂଳକୁ ଛାଡ଼ି ଦେଇଯିବି, ଧରଣୀମାତାଙ୍କ ପାଇଁ ଏଇଟା ଅଧିକା ଭାର ହେଇଯିବ, ଆଉ ଅଧିକା ଭାରକୁ ଧରଣୀମାତା ସହିପାରିବେନି, କେବେ ସହିପାରିବେ। ଉଦାହରଣ ଦେଉଛନ୍ତି, ଯଥା ଅକସ୍ମାତ୍ ପ୍ରାପ୍ତ ଅପି କନକର ଆସି ଭାର ଗୃଧନ ଅପି ବଣି ଯା ଦୁର୍ବହମୟ। ଗୋଟେ ବଣିକ ସେ ଯାଇଛି ବେପାର କରିବା ପାଇଁ, ଯଦି ହଠାତ୍ ସୁନା ମେଛି ପାଇଗଲା କିନ୍ତୁ ତାକୁ ବୋହି ପାରୁନି, ସେ ତାକୁ ଭାର ମନେ କରୁଛି ନା, କାହିଁକି ତମର ଦରକାର ନାହିଁ, କ'ଣ କରି ଛାଡ଼ିପାରୁନି, କିନ୍ତୁ ଭାର ବୋହିନି କରୁଛି। ତାର ଯେଭଳି ଅବସ୍ଥା ସେଇଭଳି ଧରଣୀମାତା ଅଳଙ୍କୃତ ହେଇଛନ୍ତି, ଏ ଯଦୁକୂଳ ରୂପକ ଭାରକୁ ମୁଁ ଏଠି ରଖିବି ନା। ଏବଂ ଏଠି ଉଦାହରଣ ଦେଉଛନ୍ତି, ଅତି ଭାରଟା କ'ଣ ଧରଣୀମାତା ଆଦର କରିବେ ନା, ନା ଆଦର କରିବେ ନା। ପ୍ରମାଣ ଧୃତ ଚରଣ ରଥସ୍ତ୍ର ଚକ୍ରିତ ପ୍ରମାଣ ଦେଉଛନ୍ତି। ଆଉ ମୁଁ ପୃଥିବୀର ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଭୀଷ୍ମଦେବଙ୍କ ସହିତ ଯୁଦ୍ଧ କରୁଛନ୍ତି, ଧରଣୀମାତା ବହୁତ ଖୁସି ହେଇଯାଉଛନ୍ତି। କାହିଁକି ଭୀଷ୍ମଦେବଙ୍କ ସହିତ ନୁହେଁ, ଭଗବାନ ଯେଉଁ ସମୟରେ ଅର୍ଜୁନଙ୍କୁ ସ୍ୱୀକୃତି ପ୍ରଦାନ କରିଦେଲେ ଯେ ଅର୍ଜୁନ ତୁମ ରଥରେ ମୁଁ ସାରଥି ହେବି, ଧରଣୀମାତା ବହୁତ ଖୁସି ହେଇଗଲେ। ଭଗବାନ ସାରଥି ମାନେ ଅସୁର ମାନେ ଦୁର୍ଯ୍ୟୋଧନକୁ ବେସ୍ କରି ଯେତେ ଅସୁର ଅଛନ୍ତି ତାଙ୍କର ବେଳ ପଡ଼ିଲା, ତାଙ୍କ କ୍ୟାମ୍ପ ନିଶ୍ଚିତ ଧ୍ୱଂସ ହବ। ତେଣୁ ଧରଣୀମାତା ବହୁତ ଆନନ୍ଦ ଥିଲେ। କିନ୍ତୁ ଭଗବାନ ଯେତେବେଳେ ଭୀଷ୍ମଦେବଙ୍କ ସହିତ ଯୁଦ୍ଧ କରିବା ପାଇଁ ଯାଉଛନ୍ତି, ଆଉ ଅସ୍ତ୍ରକୁ ଉଠେଇଲେ, ଧରଣୀମାତା କମ୍ପିଲେ, କାହିଁ କମ୍ପିଲେ, ଅତି ଭାର, ଭଗବାନ ଏତେ ଭାର 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 ମାନେ ହରଣ କରିବା ପାଇଁ କ'ଣ ଭୀଷ୍ମଦେବଙ୍କୁ ମାରିବା ପାଇଁ ଗଲେଣି, ଅତି ଭାର ହେଇଯାଉଛନ୍ତି, ଧରଣୀମାତା ସହ୍ୟ କରିପାରୁନାହାନ୍ତି। କାରଣ ଏ ତ ଅସୁରମାନଙ୍କୁ ମାରିବା ଦରକାର, କ'ଣ ଭଗବାନ ଧରଣୀମାତା ଚିନ୍ତା କରୁଛନ୍ତି, ଭାର ହରଣ ଚିନ୍ତାରେ କ'ଣ ଭଗବାନ ଏତେ ତନ୍ମୟ ହେଇଯାଇଛନ୍ତି, ତାଙ୍କର ଭକ୍ତକୁ ମାରିବା ପାଇଁ ଚାଲିଲେଣି, ଏଟାକୁ ଅତି ଭାର ବୋଲି ମନେ କରି ଧରଣୀମାତା କମ୍ପମାନ ହେଉଛନ୍ତି। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ମୁଁ ଯଦୁକୂଳକୁ ଏ ଅତି ଭାର ଧରଣୀମାତା ପାଇଁ ସ୍ପୃହଣୀୟ ନୁହେଁ, ଏ ଅଧିକ ସୁକୁମାରୀ ବନିତାର ଅଧିକ ଅଳଙ୍କାର କରି ମୋତେ ବହୁତ ପତି ଯେଭଳି ତାକୁ ଅଧିକ ମନେ କରି କାଢ଼ି ଦିଏ, ମୁଁ ତାଙ୍କୁ କାଢ଼ି ଦେଇକି ଯିବି। ଏବଂ ଭଗବାନ ବ୍ରହ୍ମାଜୀ କହୁଛନ୍ତି, ଇଦାନି ନାଶ ଆରବ୍ଧ କୁଲସ୍ୟ ଦ୍ୱିଜ ସାପଜ ଜସ୍ୟାମି ଭବନମ୍ ବ୍ରହ୍ମନ୍ ଅନ୍ତେ ତଭାନଘ ଏ ତବ ଅନଘ। ଏ ପାପଶୂନ୍ୟ ବ୍ରହ୍ମାଜୀ, ଇଦାନି ନାଶ ଆରବ୍ଧ, ବର୍ତ୍ତମାନ ନାଶ ଆରମ୍ଭ ହେଇଗଲାଣି। ଭଗବାନ ବ୍ରହ୍ମାଜୀଙ୍କ ଯେତେବେଳେ ପ୍ରବଚନ ତେଳେ ଚାଲିଛି, ସେତେବେଳକୁ ଯଦୁକୂଳର ଭିତରେ ଫାଇଟିଂ ଆରମ୍ଭ ହେଇଗଲାଣି। ଫାଇଟିଂ ଆରମ୍ଭ ହେଇନି ମାନେ ଯାହା କୁହନ୍ତି ସବୁ ସୂଚନା, ଯୁଦ୍ଧର ସୂଚନା ସବୁ ଆସିଗଲାଣି, ପରସ୍ପର ଭିତରେ କିଭଳି ତାଙ୍କ ଚେତନା ପରିବର୍ତ୍ତନ ହେଇଯାଉଛି, କିଭଳି ସବୁ ଅପଶକୁନ ଦେଖାଯାଉଛି, ସେଗୁଡ଼ିକ ଆମେ ଶୁଣିବା। ତେଣୁ ଭଗବାନ କହୁଛନ୍ତି, ଇଦାନି ନାଶ ଆରବ୍ଧ କୁଲସ୍ୟ ଦ୍ୱିଜ ସାପଜ, ଦ୍ୱିଜ ସାପରେ ଆମର କୁଳ ବର୍ତ୍ତମାନ ନାଶ ହେବାକୁ ଲାଗିଲାଣି। ଚକ୍ରେ ତାକୁ କହୁଛନ୍ତି, ନାଶ ଅଦର୍ଶନ ନିଗୁଡ଼ାୟାମ ଦ୍ୱାରାଗାୟାମ ପ୍ରବେଶମ ଇତି ଅର୍ଥ। ଆଚ୍ଛା, ଭଗବାନ ଯଦି ଦ୍ୱାରକାରେ, ଦ୍ୱାରକା ଲୀଳା ବୃନ୍ଦାବନ ଲୀଳା ମଥୁରା ଲୀଳା ନା, ମଥୁରାରୁ ଦ୍ୱାରକାକୁ ଆସିଲେ, ଏକ ଲୀଳା ମଥୁରାରୁ ଦ୍ୱାରକାକୁ ଆସିଛନ୍ତି, ମଥୁରା ପାର୍ଷଦ ମାନେ ସମସ୍ତେ ବୃନ୍ଦାବନକୁ ପଳେଇ ଆସିଛନ୍ତି ନା, ମଥୁରାରେ କିଏ ଥିଲେ? ମଥୁରା ପାର୍ଷଦ ମାନେ ସମସ୍ତେ ପଳେଇ ଆସିଛନ୍ତି ବୃନ୍ଦାବନ, ଅଚିନ୍ତ୍ୟ ଶକ୍ତି ବଳରେ ଭଗବାନ ସମସ୍ତଙ୍କୁ ନେଇକି ଏ ଦ୍ୱାରକାକୁ ନେଇ ଆସିଛନ୍ତି। କିନ୍ତୁ ବୃନ୍ଦାବନରେ ଯେଉଁମାନେ ଥିଲେ ସିଏ କୁଆଡ଼େ ଗଲେ? ବୃନ୍ଦାବନ ପାର୍ଷଦ ମାନେ କୁଆଡ଼େ, ନନ୍ଦ ମହାରାଜ କୁଆଡ଼େ ଗଲେ? ଆଉ ଭଗବାନ ତ ଶ୍ରୀକୃଷ୍ଣ କହିଛନ୍ତି, ବୃନ୍ଦାବନ ପରିତ୍ୟଜ୍ୟମ ପାଦମେକ ନ ଗଚ୍ଛନ୍ତି, ସିଏ କୁଆଡ଼େ ଗଲେ? ଇଆଡ଼ ସମାଧାନ ସବୁ ଜୀବ ଗୋସ୍ୱାମୀ ଭକ୍ତି ସନ୍ଦେହରେ ଦେଇଛନ୍ତି। ଭଗବାନ ଏକା ଜାଗାରେ କିଭଳି ଯାଉଛନ୍ତି, ଏକା ସମୟରେ? ଅବଶ୍ୟ ସେ 125 ବର୍ଷ ଭିତରେ ଭିନ୍ନ ଭିନ୍ନ ସମୟରେ ଯାଉଛନ୍ତି। ଶିଶୁପାଳ ଦନ୍ତବକ୍ର, ଦନ୍ତବକ୍ର ନା ଭଗବାନ ଦନ୍ତବକ୍ରକୁ ମାରିକି ମଥୁରା ପରିକ୍ରମାରେ ପଡ଼େନି, ଆମର ମଥୁରାରୁ ବୃନ୍ଦାବନ ଯିବା ରାସ୍ତାରେ ଦନ୍ତହା ସେ ସ୍ଥାନ, ଦନ୍ତବକ୍ରକୁ ମାରିଲା ପରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଫେରିଛନ୍ତି ବୃନ୍ଦାବନକୁ ଦର୍ଶନ କରିବା ପାଇଁ, ସେତେବେଳେ ଭଗବାନ ନନ୍ଦନନ୍ଦନ ସ୍ୱରୂପରେ ସମସ୍ତ ପାର୍ଷଦ ସହ ଯାଇଛନ୍ତି ଗୋଟେ ବୃନ୍ଦାବନ। ତାପରେ ଦ୍ୱାରକାରେ ଏସବୁ କାର୍ଯ୍ୟ ହେଇଛି, ଏମାନଙ୍କୁ ପଠେଇଲେ ଦ୍ୱାରକାବାସୀ। ଦ୍ୱାରକାରେ କଣ ଚାଲିଛି ନା ଏଠି ନାଶ ଏଣେ ଆରମ୍ଭ ହେଇଯାଉଛି, ସାପ କିଭଳି ହେଲା, ଦ୍ୱିଜ ସାପ କାହିଁକି ହେଲା ଆମେ ଶୁଣିବା। ଏ ଦ୍ୱାରକାରେ ଅଦର୍ଶନମ ନିଗୁଡ଼ାୟମ ଦ୍ୱାରକାୟମ ପ୍ରବେଶମ ଇତି ଅର୍ଥ, ଭଗବାନ ବ୍ରହ୍ମାଜୀଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ମଧ୍ୟ ଦ୍ୱାରକା ପାର୍ଷଦ ମାନେ ଧୀରେ 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 ନିତ୍ୟ ଦ୍ୱାରକାରେ ସିଏ ଏଇ ପ୍ରପଞ୍ଚ ଦ୍ୱାରକାକୁ, ପ୍ରପଞ୍ଚ ଦ୍ୱାରକାରେ ତାଙ୍କର ଲୀଳାକୁ ସାଙ୍ଗ କରୁଛନ୍ତି। ମାନେ ଏ ଯୋଉ ବୃନ୍ଦାବନ ଅଛି, ଏ ଯୋଉ ଦ୍ୱାରକା ଅଛନ୍ତି, ଏ ଯୋଉ ଶ୍ରୀକ୍ଷେତ୍ର ଧାମ ଅଛନ୍ତି, ଏ ପ୍ରପଞ୍ଚରେ ସମସ୍ତ ପାର୍ଷଦ ମାନେ ସର୍ବଦା ଅଛନ୍ତି ସର୍ବଗତ, କିନ୍ତୁ ପ୍ରପଞ୍ଚରେ ଏଇ ଲୀଳାଟାକୁ ଗୋଟେ ସ୍କ୍ରିନ୍ ଟାଣିଲା ଭଳି ଟାଣି ଦିଆହଉଛି, ଡ୍ରାମାଟା ଚାଲିଛି କିନ୍ତୁ ସ୍କ୍ରିନ୍ ଟାଣି ଦିଆଗଲା, କେହି ଦେଖିପାରିବେନି। ଭଗବାନ ଯେତେବେଳେ ବୈବସ୍ୱତ ମାନଙ୍କ ଶାସନ କାଳରେ ପୁଣି ଏଠି ପ୍ରକଟ ହେବେ ବୃନ୍ଦାବନରେ, ସ୍କ୍ରିନ୍ଟାକୁ ଖୋଲି ଦିଆଯିବ। ସେଇ ପ୍ରପଞ୍ଚରେ ଭଗବାନଙ୍କର ଲୀଳା ପୁଣି ପ୍ରକଟ ହବ, ଆଉ ଧାମର ଲୀଳା, ଧାମର ଧର୍ମ, ପାର୍ଷଦଙ୍କର ଧର୍ମ, ସବୁ ଧର୍ମ ପୁଣି ପ୍ରକଟ ହେଇଯିବ। ଆଚ୍ଛା, ଭଗବାନ ସେଠି ଯୋଉ ଲୀଳା କରିଥିଲେ ଭଗବାନ ବର୍ତ୍ତମାନ ଅଛନ୍ତି ନା ନାହାନ୍ତି? ନା, ଭଗବାନ ସର୍ବତ୍ର ଅଛନ୍ତି, ଆଉ ପାର୍ଷଦମାନେ ବି ସର୍ବାଗ, ପାର୍ଷଦମାନେ ବି ସର୍ବତ୍ର ଅଛନ୍ତି, ସେଇଠି ବି ଅଛନ୍ତି, କିନ୍ତୁ ବର୍ତ୍ତମାନ ପ୍ରପଞ୍ଚୀଭୂତ ଗୋଚର ହଉନି, ପ୍ରପଞ୍ଚରେ କି ତାଙ୍କୁ ଦେଖିପାରିବେନି। ଲୀଳା ସମୟରେ କେବଳ ଏଇଟା ଖୋଲାଯିବ ସେ ସ୍କ୍ରିନ୍ଟା। ଏଇଭଳି ସବୁ ବ୍ରହ୍ମାଣ୍ଡରେ ଭଗବାନଙ୍କର ଅଫିସ ଅଛି, ଧାମ ଅଛି, ସବୁ ବ୍ରହ୍ମାଣ୍ଡରେ ଭଗବାନ ଏଇଭଳି ଲୀଳା କରିଛନ୍ତି। ତେଣୁ ଦ୍ୱାରକାରେ ବ୍ରହ୍ମାଜୀ କହୁଛନ୍ତି, ବର୍ତ୍ତମାନ ଦ୍ୱାରକାରେ ଜଣେ ପରେ ଜଣେ ପାର୍ଷଦ ବର୍ତ୍ତମାନ ପ୍ରପଞ୍ଚୀଭୂତ ଦ୍ୱାରକାରୁ ଅଦର୍ଶନ ହେଲେଣି, ତୁମେ ଚିନ୍ତା କରନି। ଆଉ ମୁଁ କେମିତି ଯିବି, ଯାସ୍ୟାମି ଭବନମ ବ୍ରହ୍ମନ୍ ଏତ ଅନ୍ତେ ତଭାନଘ। ଦ୍ୱାରକାରୁ ଭଗବାନ ଶ୍ରୀକୃଷ୍ଣ ସବୁ ପାର୍ଷଦଙ୍କ ସହ ଏ ଦ୍ୱାରକା ଲୀଳାକୁ ସାଙ୍ଗ କଲେ, କିନ୍ତୁ ପ୍ରଭାସକୁ ଯେତେବେଳେ ଗଲେ, ପ୍ରଭାସଟା ସମୁଦ୍ର ପାର ନା କିଏ ଯାଇଛନ୍ତି ଦ୍ୱାରକା, ସେ ଜାଣିଥିବେ ସମୁଦ୍ର ଏପଟରେ, ଦ୍ୱାରକା ଯେଉଁପଟରେ, ପ୍ରଭାସ ସେଇ କ୍ଷେତ୍ରରେ ସେଇପଟରେ ଗୋଟେ ପଟରେ ନା ଆର ପଟରେ, ପ୍ରଭାସ କ୍ଷେତ୍ରଟା ମନେକର ଦ୍ୱାରକା ସମୁଦ୍ର ଏଠି ଅଛନ୍ତି ଗୋଟିଏ ସାଇଡ୍ରେ, ନଦୀ ପାର ହିଁ ପ୍ରଭାସ ଯିବାକୁ ପଡ଼ିଥିବ, ସମୁଦ୍ର ପାର ହିଁ ପ୍ରଭାସ ଯିବାକୁ ପଡ଼ିଥିବ। ଠିକ ଅଛି, ମୁଁ ତ ଯାଇନି, ଶାସ୍ତ୍ର ଯାହା ଶୁଣାଯାଉଛି, କାରଣ ଭଗବାନ ଯେତେବେଳେ ପ୍ରଭାସ କ୍ଷେତ୍ରକୁ ଗଲେ ଭଗବାନ ପାର ହେଇକି ଯାଇଛନ୍ତି, ଏବଂ ସ୍ୱତନ୍ତ୍ର ବିମାନ ଆସିଛି, ଭଗବାନ ଦ୍ୱାରକାକୁ ଡାକି ନାହାନ୍ତି ଆଜି। ଯେଉଁ ବିମାନରେ ଭଗବାନ, ଯେଉଁ ରଥରେ ଭଗବାନ ଯାଆନ୍ତି, ଆଜି ସେ ରଥ ନେଇକି ଯାଇନାହାନ୍ତି, କାରଣ ଭଗବାନ ଦ୍ୱାରକାକୁ ନ ଜଣେଇକି ପ୍ରଭାସ କ୍ଷେତ୍ରକୁ ଯାଇଛନ୍ତି, ସ୍ୱତନ୍ତ୍ର ଗୋଟିଏ ରଥରେ ଯାଇଛନ୍ତି, ସମୁଦ୍ରକୁ ଅତିକ୍ରମ କରିକି ଯାଇଛନ୍ତି, ମହାଭାରତରେ ଏମିତି ବର୍ଣ୍ଣନା ଅଛନ୍ତି। ଯାହା ହଉ, ପ୍ରଭାସ କ୍ଷେତ୍ରରେ ଭଗବାନ କେଉଁ ସ୍ୱରୂପରେ ଅଛନ୍ତି, ଦ୍ୱାରକାରେ, ଦ୍ୱାରକାରେ କୃଷ୍ଣ ସ୍ୱରୂପରେ ତାଙ୍କର ସମସ୍ତ ପାର୍ଷଦମାନଙ୍କୁ ନେଇକି ଅଦର୍ଶନ ହେଇଗଲ, ଲୀଳା ବନ୍ଦ କଲେ। ଯେତେବେଳେ ବ୍ରହ୍ମ ଲୋକକୁ ଯିବେ, ବୈକୁଣ୍ଠକୁ ଯିବେ ବିଷ୍ଣୁ ସ୍ୱରୂପରେ, କାରଣ ବ୍ରହ୍ମାଜୀ ପ୍ରାର୍ଥନା କରୁଛନ୍ତି ଏଠି, କହୁଛନ୍ତି ନା ଯାସ୍ୟାମି ଭବନମ ବ୍ରହ୍ମନ୍ ଏତ ଅନ୍ତେ ତବାନଘ, ଏ ବ୍ରହ୍ମନ୍ ମୁଁ ଏ ଲୀଳା ସାଙ୍ଗ କଲା ପରେ ତୁମ ଲୋକ ହେଇକି ଯିବି। ଆଚ୍ଛା, ଭଗବାନ ଯଦି ଦ୍ୱାରକା ପାର୍ଷଦ ମାନଙ୍କ ସହ ଅଦର୍ଶନ ହେବେ, ତାହେଲେ ଭଗବାନ ବ୍ରହ୍ମାଙ୍କ ଲୋକ କେମିତି ଯିବେ ନା? ଏଠି ସ୍ୱାମୀପାଦ ଚକ୍ରିପାଦ କହୁଛନ୍ତି, କାରଣ ସିଦ୍ଧାନ୍ତଟା ନ ରଖିଲେ ବୈଷ୍ଣବ ସମାଜରେ ଲୋକମାନେ ବିଚଳିତ ହେଇଯିବେ, ତ ଲୋକମାନେ ତ ଜାଣିପାରିବେନି, ବୈଷ୍ଣବମାନେ ବି ଜାଣିପାରିବେନି। ଏଠି କହୁଛନ୍ତି, ତତ ଭବନ ବିକୁଣ୍ଠ ସୂତ ରୂପେଣ ଯାସ୍ୟାମି, ମୁଁ ବୈକୁଣ୍ଠରେ ବିକୁଣ୍ଠଙ୍କର ସୂତ ରୂପରେ ପୁତ୍ର ରୂପରେ ରହିଛି, ତ ମୁଁ ଯେତେବେଳେ ବୈକୁଣ୍ଠକୁ ଯିବି, ମୁଁ ସେଇ ସ୍ୱରୂପରେ ବିକୁଣ୍ଠ ସୂତ ରୂପରେ, ମୁଁ ତ କୃଷ୍ଣଙ୍କ ଦେହରେ ଅଛି, ମୁଁ ଯେତେବେଳେ ଏ ଲୀଳା ସାଙ୍ଗ କରିବି ମୁଁ ସେଇ ସ୍ୱରୂପରେ ଯିବି, କୃଷ୍ଣ ସ୍ୱରୂପରେ ନୁହେଁ, କୃଷ୍ଣ ସ୍ୱରୂପରେ ମୁଁ ଦରକାର ନୁହେଁ, ତାଙ୍କର କହିବାର ତାତ୍ପର୍ଯ୍ୟ ହେଉଛନ୍ତି ଏଇଟା। ୟାପରେ ସାପ କିଭଳି ଆରମ୍ଭ ହୋଇଛି ଆମେ ଶୁଣିବା, କାରଣ ଏ ଭିନ୍ନ ଭିନ୍ନ ଅଧ୍ୟାୟର ମୁଁ ସଂଗ୍ରହ କରି ଗୋଟିଏ ଜାଗାରେ ରଖିଛି, ଗୋଟିଏ ଟପିକ୍ କରିଛନ୍ତି, ଏଇଟା ହେଉଛି ପଞ୍ଚମ ଅଧ୍ୟାୟରେ କଥା, କିନ୍ତୁ ପ୍ରଥମ ଅଧ୍ୟାୟ ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଅଛନ୍ତି ସାପ କିଭଳି ଆରମ୍ଭ ହେଲା, ବର୍ତ୍ତମାନ ପ୍ରଥମ ଅଧ୍ୟାୟକୁ ଯିବାକୁ ପଡ଼ିବ, ଷଷ୍ଠ ଅଧ୍ୟାୟ, ଷଷ୍ଠ ଅଧ୍ୟାୟରେ ଏଇଟା ଅଛନ୍ତି। ବର୍ତ୍ତମାନ ପ୍ରଥମ ଅଧ୍ୟାୟରେ ସାପ କିଭଳି ଆରମ୍ଭ ହେଉଛି, କାହିଁକି ସାପ ହେଇଛି ଆପଣ ଶୁଣନ୍ତୁ। ଭଗବାନ ତ ଚିନ୍ତା କରୁଛନ୍ତି ଏ ଯଦୁକୁଳ ମାନେ ବହୁତ ଭାର ସ୍ୱରୂପ ଧରଣୀମା ତାଙ୍କର, କିନ୍ତୁ ଯଦୁକୁଳ କିଭଳି ବିନାଶ କରିବେ, ଭଗବାନ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି। ନୈବ ଅତ୍ୟତଃ ପରିଭବଶ୍ୟ ଭବେତ୍ କଥଞ୍ଚିତ, ମୋର ଯେଉଁ ଦ୍ୱାରକାବାସୀମାନେ ଅଛନ୍ତି ଏମାନଙ୍କର ପରାଭବ କେବେ ବି ସମ୍ଭବ ନୁହଁ, କେହି ଏମାନଙ୍କୁ ପରାଭବ କରିପାରିବେ ନା, ଭଗବାନ ଚିନ୍ତା କରୁଛନ୍ତି। ଏବଂ ମତ୍ ସଂଶୟସ୍ୟ ବିମାନମ ଉତ୍ତହନସ୍ୟ ନିତ୍ୟମ, ଏମାନେ ମୋର ଆଶ୍ରୟ ପାଇ ଏମାନେ ଅତି ଉଶୃଙ୍ଖଳିତ ଅବସ୍ଥାରେ ଅଛନ୍ତି, ବା ଉଶୃଙ୍ଖଳିତ ହେବେ ବା ମର୍ଯ୍ୟାଦାକୁ ଲଙ୍ଘନ କରିବେ। ଅନ୍ତଃ କଲି ଯଦୁ କୁଲସ୍ୟ ବିଦାୟ ବେଣୁ ସ୍ତମ୍ଭସ୍ୟ ବର୍ଣ୍ଣିମେବ ଶାସ୍ତି ଉପୟମିଧାମ, ଭଗବାନ ଚିନ୍ତା କରୁଛନ୍ତି ଏମାନେ କାଳେ ଉଶୃଙ୍ଖଳିତ ହେବେ। ଅନ୍ତଃ କଲି ଯଦୁ କୁଲସ୍ୟ ବିଦାୟ ବେଣୁ, ମୁଁ ଯଦୁକୁଳ ରୂପକ ବାଉଁଶ ବଣ ଭିତରେ ଅଗ୍ନି ଲଗେଇବି। ଅଗ୍ନିଟା କିଏ ଲଗାଏ, ବାଉଁଶ ବଣରେ ଅଗ୍ନି ପବନ ଲଗାଏ, ପବନ କେମିତି ଲଗାଏ, ପବନ ଅଗ୍ନି ଆଣିକି ବାଉଁଶ ବଣରେ ଲଗାଏ କି? ଚକ୍ରଦାସ ଟୀକା କରୁଛନ୍ତି, ଭଗବାନ କହୁଛନ୍ତି ଯେଭଳି ପବନ ଆସେ ବାଉଁଶ ବଣ ବାଉଁଶ ଭିତରେ ଅଗ୍ନି ତିଆରି କରିଦିଏ, ବାଉଁଶ ବଣଟାକୁ ଜାଣିଦିଏ, ଜାଣିଦେଇ ପବନ ତାର ତାରାସ୍ତାର ପଳାଇଯାଏ। ମୁଁ ସେଭଳି ସେୟା କରିବି, ମୋ ଧାମକୁ ଯିବା ପୂର୍ବରୁ ଯଦୁକୁଳ ରୂପକ ଏ ବାଉଁଶ ବଣ ଭିତରେ ଅଗ୍ନି ସୃଷ୍ଟି କରିବି, ଅଗ୍ନି ବାଉଁଶ ପବନ ଧରିକି ଆସିନଥାଏ, ବାଉଁଶ ଭିତରୁ ସୃଷ୍ଟି କରେ। ଚକ୍ରବାତି କହୁଛନ୍ତି ତହି ଇଦମପି ଅନ୍ୟ ଘାତମ ତାମ ତତ୍ରାହ, ଭଗବାନ ଯେତେବେଳେ ଚିନ୍ତା ଭାରଗ୍ରସ୍ତ ହେଇଯାଇଛନ୍ତି ସେତେବେଳେ ଭଗବାନ ସୁଖଦେବ ଗୋସ୍ୱାମୀ ନିଜେ ପ୍ରଶ୍ନ ଚକ୍ରବାତି ନିଜେ ପ୍ରଶ୍ନ ଉଠାଉଛନ୍ତି, ପ୍ରଭୁ ଯଦି ଆପଣ ଏତେ ଭାରଗ୍ରସ୍ତ ଅଛନ୍ତି ଯଦୁକୁଳକୁ ବିନାଶ କରିବେ ବୋଲି, ତାହେଲେ ତହି ଇଦମପି ଅନ୍ୟ ଘାତ ତମ ତତ୍ରାହ, ଅନ୍ୟମାନେ ତାଙ୍କୁ ମାରିଦିଅନ୍ତୁ, ଆପଣ କେତେ ଚିନ୍ତା କରୁଛନ୍ତି। ଭଗବାନଙ୍କୁ ତ ନଇବ, ମୋ ଯଦୁକୁଳକୁ କେହି ବିନାଶ କରିବେନି। ଏଠି କହୁଛନ୍ତି ପରାଭବ ତିରସ୍କାର ଅପି ନ ସମ୍ଭାବେ, ମୋ ଯଦୁକୁଳ ମୋ ଲୋକମାନଙ୍କୁ କେହି ତିରସ୍କାର ପଦେ ତିରସ୍କାର ବି କରିପାରିବେନି। କି ମୁଁ ତ ହନନମିତି ଭାବମ, ଆରେ ହତ୍ୟା କ'ଣ କରିବି, ମୋର ଯଦୁକୁଳକୁ କେହି ତିରସ୍କାର ବି କରିପାରିବେନି। ଯଦି କେହି ତିରସ୍କାର କରିପାରିବେନି, ଚକ୍ରବାଦ କହୁଛନ୍ତି ତତ୍ର ହେତୁ ମତି ଅନ୍ୟ ସ୍ୱେନାପି ହନନମ ଅନୁଚିତ ମିତି ଭାବ, ମୋ ଲୋକକୁ ଆଉ କିଏ ମାରିବ ଏଟା ଅନୁଚିତ। ଭଗବାନ ବଡ଼ ସନ୍ଦେହ ମାନେ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି, ଏମାନଙ୍କୁ କେହି ତିରସ୍କାର କରିପାରିବେନି, ଆଉ ମାରିବା କଥା କ'ଣ କହିବା, ଆଉ ମୁଁ ଯଦି ବି ସୁଯୋଗ ଦେବି ହଁ ଠିକ ଅଛି ମୋର ବଂଶକୁ ତୁମେ ମାନେ ମାର ଏଟା ଅନୁଚିତ। ଆରେ ରାଜା ପୁଅକୁ ରାଜା ଥାପଡ଼ ମାରିବ, ଚାକର ଥାପଡ଼ ମାରିବ, ରାଜା ପୁଅକୁ ରାଜା ଥାପଡ଼ ମାରିବ ନା, ଚାକର କ'ଣ ଥାପଡ଼ ମାରିବ, ତ ଚାକର କି ଅଧିକାର, ଚାକର ସେବା କରିବ। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ଯେତେବେଳେ ଭାରଗ୍ରସ୍ତ ଅଛନ୍ତି ଚକ୍ରବାତି ପ୍ରଶ୍ନ ପଚାରୁଛନ୍ତି ତତ୍ର କୋ ସମାଧି, କ'ଣ ସମାଧାନ କୁହନ୍ତୁ ଆପଣ, ସମାଧାନ କ'ଣ କୁହନ୍ତୁ ଆପଣ, କେହି ତାଙ୍କୁ ମାରିପାରିବେନି କେହି ତାଙ୍କୁ ତିରସ୍କାର କରିପାରିବେନି, କିନ୍ତୁ ଆପଣ ଚାହୁଁଛନ୍ତି ଯଦୁକୁଳକୁ ଧ୍ୱଂସ କରିବା ପାଇଁ, ସମାଧାନ କ'ଣ? ଏଠି କହୁଛନ୍ତି ତତ୍ର ଆହ ଅନ୍ତର ଇତି ଯଦୁକୁଳସ୍ୟ ପ୍ରଭାସମ ଗମିତସ୍ୟ, ମୁଁ ଏଇ ଯଦୁକୁଳ ମାନଙ୍କୁ ପ୍ରଭାସକୁ ନେଇଯିବି, କଲହମ ବିଧାୟ ତାଙ୍କ ଭିତରେ କଳି ସୃଷ୍ଟି କରିବି, ତେନେ ବା ତସ୍ୟମ ନା ସମ୍ବିଧାୟ ବୈକୁଣ୍ଠମ ଉପେମି, ନାରାୟଣ ସ୍ୱରୂପ ସ୍ୱଂସେନ ଯାସ୍ୟାମି। ମୁଁ ଯେତେବେଳେ ପ୍ରଭାସକୁ ଯିବି ମୁଁ ସେତେବେଳେ ବୈକୁଣ୍ଠ ସ୍ୱରୂପରେ ନାରାୟଣ ସ୍ୱରୂପରେ ଯିବି, ଆଉ ସମସ୍ତ ପାର୍ଷଦ ମାନଙ୍କୁ ଦେବତା ମାନଙ୍କୁ ନେଇକି ଯିବି, କାରଣ ସମସ୍ତ ପାର୍ଷଦ ମାନଙ୍କ ଦେହରେ ଦେବତାମାନେ ଥିଲେ, ଭଗବାନ ଦ୍ୱାରକାରୁ ସମସ୍ତ ପାର୍ଷଦଙ୍କୁ କାଢ଼ିକି ନେଇଛନ୍ତି। କେଉଁ ପାର୍ଷଦଙ୍କୁ? ପାର୍ଷଦଙ୍କ ଦେହରେ ଯେଉଁ ଦେବଅଂଶୀମାନେ ଥିଲେ ସେମାନଙ୍କୁ କାଢ଼ିକି ନେଇଛନ୍ତି, ଯେଭଳି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ଦେହରେ କାମଦେବ ଥିଲେ, ପ୍ରଭାସ କ୍ଷେତ୍ରକୁ ପ୍ରଦ୍ୟୁମ୍ନ ଯାଇନାହାନ୍ତି, ପ୍ରଦ୍ୟୁମ୍ନ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ନିତ୍ୟ ପାର୍ଷଦମାନେ ରହିଗଲେ, କାମଦେବଙ୍କୁ ନେଇକି ଯାଇଛନ୍ତି। ଏଇତ ଏଠି କହୁଛନ୍ତି ନାରାୟଣ ସ୍ୱରୂପ ନା ସ୍ୱଂସେନ ଯାସ୍ୟାମି, ମୁଁ ଏମାନଙ୍କୁ ନେବି ପ୍ରଭାସ କ୍ଷେତ୍ରରେ କଳହ ସୃଷ୍ଟି କରିବି, ଆଉ ସେମାନଙ୍କୁ ସମସ୍ତଙ୍କୁ ନାରାୟଣ ସ୍ୱରୂପରେ ମୁଁ ବୈକୁଣ୍ଠକୁ ଯିବି, ଏମାନଙ୍କୁ ଦେବଲୋକକୁ ପଠେଇବି। एवं व्यवसित राजन सत्य संकल्प ईश्वर साप व्याजेन विप्राणम सज्रहे स्वकुलम विभु। भगवान एठ गोटे सुंदर लीला करछन्दि आज्ञा, भगवान कथा केवल भगवान भक्त मान जानते, स्वामी कथा किए जाने, सती नारी जाने, आउ किए जानिपर स्वामी मनोभाव को केवल सती नारी जाने, ଆଉ ଭକ୍ତର ଭଗବାନଙ୍କର ମନୋଭାବ କେବଳ ଭକ୍ତ ଜାଣେ। ଆଉ ଚକ୍ରପାଦ ଏଠି ସୁନ୍ଦର କଥା କହିଛନ୍ତି, ଏବଂ ବ୍ୟବସିତ ରାଜନ, ଏଇଭଳି ଭାବରେ ମୁଁ ପ୍ରଭାସକୁ ଯିବି, ନାରାୟଣ ସ୍ୱରୂପରେ ପ୍ରଭାସରେ ରହି ମୁଁ ନାରାୟଣ, କାରଣ ଭଗବାନ ପ୍ରଭାସରେ ବସିଥିଲା ବେଳେ ବି ଶଙ୍ଖ ଚକ୍ର କଥା ପଦ୍ମ ଆପଣ ଶୁଣିବେ, ନାରାୟଣ ସ୍ୱରୂପରେ ବସିଛନ୍ତି, କିନ୍ତୁ ସବୁ ସମୟରେ ଭଗବାନ ଦ୍ୱାରକାରେ ଚତୁର୍ଭୁଜ ରୂପରେ ରୁହନ୍ତୁ ନାହିଁ, କଦାଚିତ ଚତୁର୍ଭୁଜ କଦାଚିତ ଦ୍ୱିଭୁଜ। ନାରାୟଣ ସ୍ୱରୂପରେ ମୁଁ ସେଠିକି ଯିବି ଆଉ ସବୁ ଦେବାଂଶମାନଙ୍କୁ ନେଇଯିବି ମୋ ପାର୍ଶ୍ୱଦମାନଙ୍କ ଦେହରୁ କାଢ଼ିକି। ଏବଂ ବ୍ୟବସିତ ରାଜନ, ଏଭଳି ହେ ରାଜନ, ଏପରିକି ବ୍ୟବସିତ ମନରେ ସ୍ଥିର କରି ସତ୍ୟ ସଂକଳ୍ପ ଈଶ୍ୱର, ଭଗବାନ ଯାହା ଇଚ୍ଛା କରିବେ, ମାନେ ଭଗବାନଙ୍କ ଶରୀରରେ ସବୁ ଶକ୍ତି ଅଛନ୍ତି, ଶରୀର ନାହିଁ, ଶରୀର କ'ଣ କୁହାଯାଏ, ଶରୀର ଶରୀର ଭିତରେ ତ ଭଗବାନଙ୍କ ପାର୍ଥକ୍ୟ ନାହିଁ, ଭଗବାନଙ୍କ ନିକଟରେ ସବୁ ଶକ୍ତି ସବୁ ସମୟରେ ଅଛନ୍ତି, ସତ୍ୟ ସଂକଳ୍ପ ଶକ୍ତି, କୃପା ଶକ୍ତି, ଲୀଳା ଶକ୍ତି, ସବୁ ଶକ୍ତି ସବୁ ସମୟରେ ଅଛନ୍ତି, ସବୁ ଶକ୍ତି ଭଗବାନଙ୍କର ମନୋଭାବ ହିସାବରେ କାର୍ଯ୍ୟ କରନ୍ତି, ଭଗବାନ ଯେପର୍ଯ୍ୟନ୍ତ ଇଚ୍ଛା ନ କରିବେ, କାରଣ ଭଗବାନ ଲୀଳା କରିବା ସମୟରେ ଏ ଶକ୍ତିମାନେ ସମସ୍ତେ ତଟସ୍ଥ ହୋଇକି ରୁହନ୍ତି, କେବଳ ଲୀଳା ଶକ୍ତି ତାଙ୍କ ସବୁ ପ୍ରେରଣା କରେ। ଯେମିତି ଗୋଲ, ମୁଁ ଆପଣଙ୍କୁ ଛୋଟ ଉଦାହରଣ ଦେଉଛି, ଆପଣ ବୁଝିପାରିବେ, ଟିକେ କଷ୍ଟ ଲାଗିବ ଏଇ ତତ୍ତ୍ୱ କଥା, କିନ୍ତୁ ଆପଣ ଜାଣିବା ଦରକାର। ଆଉ ବାହାରେ ତ ଆମେ ଲୋକମାନଙ୍କ ପାଇଁ ପ୍ରବଚନ ଦେଉଛୁ, ଏଠି ଆମେ ଲୋକମାନଙ୍କ ପାଇଁ ପ୍ରବଚନ ହେବନି, ଭକ୍ତମାନଙ୍କ ପାଇଁ ଏଇଟା ଶୁଣିବା ଦରକାର, ଭକ୍ତମାନଙ୍କୁ ଜାଣିବା ଦରକାର। ଯେଭଳି ବ୍ରହ୍ମା ବିମୋହନ ଲୀଳାରେ ଭଗବାନ ବ୍ରହ୍ମା ବାଛୁରୀ ନେଇଗଲା ପରେ ଆଉ ଗୋପବାଳମାନଙ୍କୁ ନେଇଗଲା ପରେ ଭଗବାନ ଯେତେବେଳେ ଖୋଜୁଛନ୍ତି, ପ୍ରକୃତରେ ଖୋଜୁଛନ୍ତି, ଲୀଳାରେ ଖୋଜୁଛନ୍ତି ନା ରୋଲ୍ କରି ଖୋଜୁଛନ୍ତି, ଲୀଳାରେ ଭଗବାନ ପ୍ରକୃତରେ ଭାବୁଛନ୍ତି କେହି ମୋ ବସାକୁ କିଏ ନେଇ ପଳେଇଲା, ମୋ କାନ୍ଦୁଛନ୍ତି, ମୋ ମାଆଙ୍କୁ ମୁଁ କ'ଣ କହିବି, ଘରକୁ ଫେରିଲେ ମୋ ମାଆଙ୍କୁ କ'ଣ କହିବି, ସୁଦାମାର ମାଆଙ୍କୁ କ'ଣ କହିବି, ଇ ଲୀଳା ଶକ୍ତି ଏଭଳି ଲୀଳା ପ୍ରେରଣା କରିଛି, ଭଗବାନ ଶ୍ରୀକୃଷ୍ଣ ସବୁ ଭୁଲି ଯାଇଛନ୍ତି। କିନ୍ତୁ ଯେତେବେଳେ ଫେରିଲେ ବ୍ରହ୍ମା ଯେଉଁ ସ୍ଥାନରେ ସଖାମାନଙ୍କ ସହିତ ଭୋଜନ କରୁଥିଲେ, ସେଠି ଦେଖିଲେ ବ୍ରହ୍ମାଜୀ ପୁରା ସୁଇପର ଭଳିଆ କାମ କରିଛନ୍ତି, ବ୍ରହ୍ମାଜୀ ସେଇ ଜାଗାର ଝାଡ଼ୁ ଫାଡ଼ୁ ମାରି ପତ୍ର ପତ୍ର ସବୁ ଉଠେଇକି ନେଇ ପଳେଇଛନ୍ତି, ବ୍ରହ୍ମାଜୀ କେବେ ଝାଡ଼ୁଦାର ହେଇନଥିଲେ, ଗୋଲକ ବୃନ୍ଦାବନ ଏ ବୃନ୍ଦାବନ ଲୀଳାରେ ଝାଡ଼ୁଦାର କାମ କରେ। ବ୍ରହ୍ମାଜୀ କହିଲେ ମୁଁ କୃଷ୍ଣଙ୍କୁ ଏମିତି ମୋହିତ କରିବି ଯଦି ଏଠି ପତ୍ର ପତ୍ର ପଡ଼ିଥିବ ବି କାଳେ କୃଷ୍ଣ ଜାଣିପାରିବେ, ଯେଉଁଠି ଭୋଜନ କରିଥିଲେ ନା ସେ ଭୋଜନ ସ୍ଥାନ ପୁରା ସଫା କରିକି ପଳେଇ ଯାଇଛନ୍ତି ସୁଇପର କାମ କରି, ଭଗବାନ ଆସିକି ଭୋଜନ ସ୍ଥାନ ବି ଖୋଜିକି ପାଉନାହାନ୍ତି, କେଉଁଟା ଆମେ ଭୋଜନ କରିଥିଲୁ ମୋ ସଖା ମାନେ କାହାନ୍ତି, ଭଗବାନ ଏ ରୋଲ୍ କରୁନାହାନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ କାନ୍ଦୁଛନ୍ତି ଏ ଆମର କ୍ରୋଧରେ ତାଙ୍କର ଉଷ୍ଠ ଥରୁଛି, ଘର ଭିତରେ କେହି ନାହାନ୍ତି, ଯେତେବେଳେ ମା ତାଙ୍କୁ ମନା କଲେ ତାଙ୍କ ଏ ଯୋଉ ଆମର ଦାମୋଦର ଲୀଳାରେ ଭଗବାନ ଶ୍ରୀକୃଷ୍ଣ କ୍ରୋଧରେ ଉଷ୍ଠକୁ ଚାପିକି ଧରିଛନ୍ତି, ସେଠି ଭଗବାନ ରୋଲ୍ କରୁନାହାନ୍ତି କାରଣ ଘରେ କେହି ନାହାନ୍ତି ନା, ଏ ଲୀଳା ଶକ୍ତିର କାର୍ଯ୍ୟ। ସେଇଭଳି ବ୍ରହ୍ମା ଯେତେବେଳେ ସବୁ ନେଇ ଆସିଛନ୍ତି, ଭଗବାନ ଆସିକି ପହଞ୍ଚିଗଲେ, ଭଗବାନ ଜାଣିଦେଲେ, ଭଗବାନ ସେପର୍ଯ୍ୟନ୍ତ ଜାଣିନାହାନ୍ତି, ସେଇଠି ଭଗବାନ ଚିନ୍ତା କଲେ ମୋ ସଖାମାନେ କୁଆଡ଼େ ଗଲେ, ଚିନ୍ତା କରିଛନ୍ତି, ଏ ଚିନ୍ତା କରିବା ମାତ୍ରେ ଆଉ ଲୀଳା ଶକ୍ତି କାମ କରିପାରିବେନି, କିଏ କାମ କରିବ, ସତ୍ୟ ସଂକଳ୍ପ ଶକ୍ତି, ସାଙ୍ଗେ ସାଙ୍ଗେ ସତ୍ୟ ସଂକଳ୍ପ ଜଣାଇଦେଲେ, ଭଗବାନ ଆଚ୍ଛା 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 ବ୍ରହ୍ମା ଇଚ୍ଛା କରୁଛି ମୋର କିଛି ଅଧିକା ଲୀଳା ଦେଖିବା ପାଇଁ, ଠିକ୍ ଅଛି ଷ୍ଟାର୍ଟ, ଏତିକି ଷ୍ଟାର୍ଟ କଲା ପରେ ସରିଲା, ସତ୍ୟ ସଂକଳ୍ପ ସତ୍ୟର କାର୍ଯ୍ୟ ସରିଗଲା, ବର୍ତ୍ତମାନ ଲୀଳା ଶକ୍ତି କାମ କରିବେ, ସାଙ୍ଗେ ସାଙ୍ଗେ ବସିଛା ବାଳକମାନେ ସବୁ ସୃଷ୍ଟି ଆରମ୍ଭ ହେବେ, ଏ ସତ୍ୟ ସଂକଳ୍ପ ଶକ୍ତି, ଭଗବାନଙ୍କ ଶରୀରରେ ସବୁ ଶକ୍ତି ଆଶ୍ରୟ କରି ରହିଛନ୍ତି, ଅକିଳ ଶକ୍ତିର ଆଶ୍ରୟ ମୂର୍ତ୍ତିମନ୍ତ ପ୍ରଭୁ। ଏବଂ ବ୍ୟବସିତ ରାଜନ ସତ୍ୟ ସଂକଳ୍ପ ଈଶ୍ୱର, ଈଶ୍ୱର ଭଗବାନ କୃଷ୍ଣ ସତ୍ୟ ସଂକଳ୍ପ, ସେ ଏଇଟା ଇଚ୍ଛା କରିଦେଲା ମାତ୍ରେ ସବୁ ଠିକ ହେଇଗଲା। ଯଦୁକୁଳ ବର୍ତ୍ତମାନ ନାଶ ହେବେ, ମୁଁ ନିଜେ ଏମାନଙ୍କୁ ପ୍ରଭାସକୁ ନେଇ ଏମାନଙ୍କୁ ବିନାଶ କରିବି। ସାପ ବ୍ୟାଜେଣ ବିପ୍ରାଣମ, ଏ ବ୍ୟାଜ ଶବ୍ଦ ବଡ଼ ଗୁରୁତ୍ୱ। ଓଡ଼ିଆ ଭାଗବତର ଗାଁ ଗହଳିରେ ଯେତେବେଳେ ଆମେ କହୁ, ଆମେ ଦେଖୁ ଏମିତି କଦର୍ଯ୍ୟ କରିକି ରଚନା କରିଛନ୍ତି, ଲୋକ ଭାବିବେ ସତରେ କୃଷ୍ଣ ଏସବୁ ପୋଡ଼ା ପୋଡ଼ି ହେଇକି ମରାମରି ହେଇକି ସବୁ ଯାଇଛନ୍ତି। ଆଉ ଯେମିତି ଗାଁ ଗହଳିର ଲୋକ ଜମିବାଡ଼ି ଲାଗି ମାଡ଼ପିଟ ଲାଗନ୍ତି, ଇଏ ବି ସେମିତି ମାଡ଼ପିଟ ଲାଗିଛନ୍ତି। ଏମିତି ଓଡ଼ିଆ ଭାଗବତର ରଚନା ବହୁତ ଜାଗାରେ ବହୁତ ସୁନ୍ଦର ଅନୁବାଦ ହେଇଛି, ଆଉ ବହୁତ ଜାଗାରେ ବହୁତ ବିକୃତ ଅନୁବାଦ ହେଇଛି। ସାପ ବ୍ୟାଜେନ ବିପ୍ରାଣମ, ସାପଟା ହେଲା ବ୍ୟାଜ, ବ୍ୟାଜ ମାନେ ଛଳ। କିନ୍ତୁ ଭଗବାନଙ୍କ ଇଚ୍ଛା ହେଲା, ସତ୍ୟ ସଂକଳ୍ପ ପ୍ରଭୁଙ୍କର ଇଚ୍ଛାଟା ହେଲା ବଳ, ସାପଟାକୁ ଛଳ କଲେ। ଆଚ୍ଛା, କାହିଁକି ସାପଟାକୁ ଛଳ କଲେ? ସାପଟା ନ କରି କ'ଣ ଭଗବାନ ଅନ୍ତର୍ଧ୍ୟାନ ହେଇପାରିନଥାନ୍ତେ? ଭଗବାନ କ'ଣ ଏମିତି ଗୋଟେ ଲୀଳା କରିବା କ'ଣ ଦରକାର ଅଛି ଯେ ଭଗବାନ କ'ଣ ଚାହିଁଥିଲେ ସେଇଠୁ ଦ୍ୱାରକୁ ଯାଇପାରିନଥାନ୍ତେ ନା ସେଇଠୁ ବୈକୁଣ୍ଠକୁ ତାଙ୍କ ପାର୍ଷଦମାନଙ୍କୁ ନେଇପାରିନଥାନ୍ତେ? ଏଟା କରିବା କ'ଣ ଦରକାର? ସେଠି ସତ୍ୟ ସଂକଳ୍ପ ଶକ୍ତିରେ ସବୁ କରିପାରନ୍ତି, ଏଟା କରିବା କ'ଣ ତାଙ୍କ ପାଇଁ ଅସୁବିଧା ନା? ଏଠି କହୁଛନ୍ତି ଚକ୍ରବାଦ କହୁଛନ୍ତି, ସାପ ବ୍ୟାଜେନ ବିପ୍ରାଣମିତି ବ୍ରାହ୍ମଣ ମହାତ୍ମ୍ୟ ପ୍ରଖ୍ୟାପନମ ଅପି ଏକମ ଅତ୍ର ପ୍ରୟୋଜନମ ଇତି। ଭଗବାନ ଲୀଳା ସାଙ୍ଗ କରିବା ପୂର୍ବରୁ ଗୋଟିଏ କଥା ଚିନ୍ତା କରିଛନ୍ତି, ଆରେ ମୋ ଲୀଳାରେ ମୁଁ ସବୁ କରିସାରିଛି, ମୋର ସ୍ତୁତିରେ ତ ମୋତେ ଭକ୍ତମାନେ ସ୍ତୁତି କରୁଛନ୍ତି, ନମୋ ବ୍ରାହ୍ମଣ୍ୟ ଦେବାୟ, ମୁଁ ବ୍ରାହ୍ମଣମାନଙ୍କର ଦେବତା, କିନ୍ତୁ ଏଇ ଲୀଳାରେ ମୁଁ ବ୍ରାହ୍ମଣମାନଙ୍କ ପାଇଁ କିଛି ବିଶେଷ କରିନି। ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ବତ୍ସଳ ରୂପରେ ପ୍ରସିଦ୍ଧ, ସମସ୍ତେ ଭକ୍ତ ବତ୍ସଳ କୁହନ୍ତି, ଭାବଗ୍ରାହୀ କୁହନ୍ତି, କିନ୍ତୁ ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ମୁଁ ଏମିତି କିଛି ଗୋଟେ ଲୀଳା କରିନି ଯେଉଁ ଲୀଳାରେ ବ୍ରାହ୍ମଣମାନଙ୍କର ମହାତ୍ମା ମୁଁ ବଢ଼ିଛି, କିନ୍ତୁ ଏମିତି ଲୀଳା କେବେ କରିନି। ଗୋଟିଏ ଲୀଳା କରିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଭିତରେ ବ୍ରାହ୍ମଣମାନଙ୍କୁ ବେଶୀ, ଯେତେବେଳେ ଆପଣଙ୍କର ଯଜ୍ଞପତ୍ନୀଙ୍କ ନିକଟରୁ ଭୋଜନ କଲା, ତ ବ୍ରାହ୍ମଣମାନଙ୍କୁ ତ ପଦାରେ ପକେଇଦେଲେ, ଅସୁସ୍ଥମା ବାଣ ପେଷଣ କଲେ ଭଗବାନ ତାକୁ ପଦାରେ ପକେଇଦେଲେ, ବ୍ରାହ୍ମଣ ଶକ୍ତି ତ। ଆଉ ତୁମେ ପରୀକ୍ଷିତ ମହାରାଜଙ୍କୁ ସେଇ ବ୍ରାହ୍ମଣ ଅଭିଶାପ ଦେଲେ ସେ ତୁ ରକ୍ଷା କଲ ନା, କିନ୍ତୁ ସେଇ ପରୀକ୍ଷିତ ମହାରାଜଙ୍କ ଗର୍ଭ ଭିତରେ ପ୍ରଥମେ ଥିଲାବେଳେ ତୁମେ ରକ୍ଷା କରିଛ। ଭଗବାନ ଚିନ୍ତା କରୁଛନ୍ତି କେବଳ ଗୋଟିଏ ଜାଗାରେ ମୁଁ ଭିତରେ ବ୍ରାହ୍ମଣମାନଙ୍କୁ ସପୋର୍ଟ କରିବି, କିନ୍ତୁ ବାହାରେ ବ୍ରାହ୍ମଣମାନଙ୍କୁ ବେଶୀ ସପୋର୍ଟ କରିବି। କିଏ ଯଦି ପ୍ରଶ୍ନ କରିବେ ସୁଦାମାଙ୍କୁ ତ ଆପଣ ବହୁତ ଆଦର କରିଛନ୍ତି, ନାଇଁ 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 ମୁଁ ବ୍ରାହ୍ମଣ ହବାର ନାହିଁ, ମୁଁ ସଖା ହବାର ନା। ଭଗବାନ କେବେ ବ୍ରାହ୍ମଣ କହୁନାହାନ୍ତି, ଏଠି ସଖା ବୋଲି ପରିଚୟ ଦେଉଛନ୍ତି। ସୁଦାମା କହୁଛନ୍ତି ତୁମେ ମୋତେ ବ୍ରାହ୍ମଣ କୁହ, ସଖା କୁହନି, କାରଣ ମୋର ଏଇ ଯେଉଁ ବେଶ ଆଉ ମୋ ଏଇ ଶରୀର ତୁମେ ସଖା ବୋଲି କହିଲେ ଦ୍ୱାରକାର ସମସ୍ତେ ହସିବେ, ବ୍ରାହ୍ମଣ ବୋଲି କୁହ। କିନ୍ତୁ ଭଗବାନ କହୁଛନ୍ତି ନାଇଁ ତୁମେ ମୋର ସଖା, ଭଗବାନ ସଖା ବୋଲି ପରିଚୟ ଦେବା ପାଇଁ ଗର୍ବ ପ୍ରକାଶ କରୁଛନ୍ତି। ଭଗବାନ ଚିନ୍ତା କରୁଛନ୍ତି ମୁଁ ତ ବ୍ରାହ୍ମଣଙ୍କୁ ବିଶେଷ ଆଦର କରିନି, କେବଳ ଗୋଟିଏ ଲୀଳାରେ କରିଛି, ସେ ଲୀଳା ପୁଣି ଗୁହ୍ୟ ଲୀଳା, ବାହାରେ କେହି ଜାଣନ୍ତିନି କେଉଁଟା। ଯେତେବେଳେ ଜରାସନ୍ଧ ଆସିଛି, ବ୍ରାହ୍ମଣମାନଙ୍କୁ ବସେଇ ଦେଇକି ଆସିଛି ଯୁଦ୍ଧରେ ଜୟ କରିବା ପାଇଁ, ଭଗବାନ ଶ୍ରୀକୃଷ୍ଣ କହିଲେ ଆଚ୍ଛା ଜରାସନ୍ଧ ବ୍ରାହ୍ମଣମାନଙ୍କୁ ବସେଇଛି ଯଜ୍ଞରେ ସଂକଳ୍ପ କରିକି, ବ୍ରାହ୍ମଣମାନେ ସଂକଳ୍ପ କରିକି ବସିଛନ୍ତି ଯେ ଜରାସନ୍ଧ କୃଷ୍ଣଙ୍କୁ ଜୟ କରିବ, ଯଦି ମୁଁ ବ୍ରାହ୍ମଣମାନଙ୍କୁ ପରାଜୟ କରିଦିଏ, ଏ ଜରାସନ୍ଧକୁ ପରାଜୟ କରିଦିଏ, ତାହେଲେ ବ୍ରାହ୍ମଣ ଶକ୍ତିର ବି ପରାଜୟ ହେଇଯିବ, ମୋର କଳଙ୍କ ଆସିବ ଭଗବାନ। କିନ୍ତୁ ଏଟା ବାହ୍ୟ ଜିନିଷ, ଏଟା ଭାଗବତର ଗୁହ୍ୟରେ ଅଛି। କିନ୍ତୁ ଭଗବାନ କହିଲେ ନା, ବର୍ତ୍ତମାନ ମୋର ଶେଷ ଲୀଳା ବ୍ରାହ୍ମଣମାନଙ୍କର ମହାତ୍ମ୍ୟକୁ ଏ ଜଗତରେ ମୁଁ ପ୍ରକାଟ କରିବି, ସେଥିପାଇଁ ସାପ ବ୍ୟାଜେନ ବ୍ରାହ୍ମଣମାନେ ଯେଉଁ ସାପଟା ଦେଲେ ସେଟା ଛଳ କରିନେଲେ, ଏଥିରେ ବ୍ରାହ୍ମଣ ମହାତ୍ମ୍ୟଟା ପ୍ରକାଶ ପାଇଲା। ପରୀକ୍ଷିତ ମହାରାଜ ଶୁଣିଦେଲେ ତାଙ୍କୁ ଭଲ ଲାଗିଲାନି, କାରଣ ପରୀକ୍ଷିତ ମହାରାଜଙ୍କର ଇଷ୍ଟ ହେଉଛନ୍ତି କୃଷ୍ଣ ତ, ଆଉ ସିଏ ଜାଣନ୍ତି ସିଏ ହେଉଛନ୍ତି ଅନୁଭବୀ, ଜଣେ ଶାସ୍ତ୍ରରେ ଜଣେ ଅନୁଭବୀ ଭକ୍ତ ଯିଏ ଭଗବାନଙ୍କୁ ଦୁଇ ଦୁଇ ଥର ଭଗବାନଙ୍କୁ ଭଗବାନ ତାଙ୍କୁ ସୁରକ୍ଷା ଦେଇଛନ୍ତି, ମୃତ୍ୟୁ ସମୟରେ ଆଉ ଜନ୍ମ ସମୟରେ ଦୁଇ ଥର। ଶୁକଦେବ ଗୋସ୍ୱାମୀ ତା କହିବେ ପରୀକ୍ଷିତ, ପରୀକ୍ଷିତ ତୁମ ଭଳି ଭାଗ୍ୟବାନ ଭକ୍ତ ଜଗତରେ କେହି ନାହାନ୍ତି, କାହିଁକି ନା ତୁମେ ଯେତେବେଳେ ତିନି ମାସରେ ହେଇଥିଲ, ତିନି ମାସରେ ଉତ୍ତରାର ଗର୍ଭରେ ଥିଲା ସମୟରେ ପ୍ରଭୁ ତୁମ ପାଖ ତୁମ ସାଙ୍ଗରେ ରହିଛନ୍ତି। ଆଜ୍ଞା, କଫ ବାତ ପିତ ଏ ମାତୃ ଗର୍ଭରେ କୌଣସି ଜୀବ ରହିବା ପାଇଁ ଭଲ ପାଏନି, କିନ୍ତୁ ଭଗବାନ ପରୀକ୍ଷିତଙ୍କ ସହ ମାତୃ ଗର୍ଭରେ ନଅ ମାସ ରହିଥିଲେ, ନଅ ମାସ ପରୀକ୍ଷିତଙ୍କର सह भगवान रही नौ मास परीक्षित देखी भगवान को परीक्षित सुखदेव गोस्वामी परीक्षित तुम्हें केते भाग्यवान मातृ गर्भरे प्रभु नौ मास तुम संग रही आज जो कृष्ण कथा तुम्हें शुणी शुणी तन्मय हो जाइछ आज प्रभु तुमको सुरक्षा दिखाई कारण परीक्षित महाराज वास्तविक शरीर त्याग कला तक्षक दंशन कर मृत्यु समय भगवान को पूर्ण अनुभव कर प्रभु बर्तमान मोर समय आई परीक्षित महाराज को परीक्षित महाराज सुखदेव गोस्वामी कहते बर्तमान मुझे कथा बंद करने चाहिए भगवान को चिंतन करने चाहिए मुझे भगवान प्रेम से तन्मय हो गली मत उपदेश आप दिंतना भगवत उपदेश दिंतना कहना मत अनुमति दिंतु मुझे भगवान को आपण उपदेश को मुझे संपूर्ण स्मरण कर भगवत प्रेम से तल्लीन होगी तथ्य का शुभ भय ना तेनाली दुईटा अवस्था भगवान जहां सुरक्षा दे से परीक्षित होती यार अनुभवी सी मत विश्वास करना से राजवाच परीक्षित कहते ब्रह्मण्यानाम वदान्यानाम नित्यम बुद्धोपसेविनाम विप्रसापम कथम भूत वृष्णिनाम कृष्ण चेतसाम प्रथम अध्याय एकादश अध्याय एकादश स्कंद प्रथम अध्याय अष्टम श्लोक से राजवाच ब्रह्मण्यानाम परीक्षित महाराज कहते मत बड़ा आश्चर्य लगुच विप्रसाप कि लगला द्वारकावासी मान प्रति यहाँ संभव नुहे कहीं ब्राह्मण भक्त ये गोटे लीला जो भगवान पुओ मैंने ब्राह्मण को थट्टा कर ब्राह्मण भक्त ब्रह्मण्यानम बदान्यानम परीक्षित कहते सब जदगुण लोक मैंने बदान्य दानी आउ नित्य एटा नित्य शब्द लगेबे नित्य ब्रह्मण्यानम नित्य बदान्यानम आउ नित्यम बुद्धोपसेविनाम नारद आदि ज्ञानी लोक को नित्य सेमाने सेवा करबे भगवान का पुत्र माने विप्रसापम कथम भूतम वृष्टिनाम कृष्ण चेतसाम तांकर गुण कहते ब्राह्मण बदान्य बुद्धोपसेवी ये तीनोटी गुण किंतु महत् गुण हैला जे वृष्टिनाम कृष्ण चेतसाम प्रकृत भगवान संतान माने केबे कृष्ण चिंता कृष्ण कथा तांको बिना से किछि जानंती ना वास्तविक कृष्ण चेतसाम कृष्णेन आसक्त चित्तान कृष्ण को तांकर आसक्त चित्त थिला सेमानक प्रति विप्रसाप केमती लागला मते आत्म विश्वास होय परिचित होय एटि से तांको जे विप्रसाप कथम बताउ कि पड़ लागला एटि से कोछन मु बेसी आउ प्रथम अध्याय कहबी ना चक्रीपतन टीका केवल कहबी तीनोटी कारण गोटे गोटे कारण ना तीनोटी कारण अच्छे कते कारण आप शुणे कहीं भगवान जदुकूल को ध्वंस कर प्रथम कारण स्थित कृत्य शेषम किंचित मात्र अवशिष्ट कृतम मोर किंचित कार्य बाकी रही जाए भगवान चिंता करचित मानने तीनोटी कथा कह तच्च जदुषु प्रवेशितानं देवानं दिवि प्रस्थानं प्रथम कार्य जदुषु प्रवेशितानं देवानं दिवि प्रस्थानं जदु मानंक देहरे प्रवेश करथिबा देवता मानंकु दिवि प्रस्थानं स्वर्ग को पठे कारण ए लीलाटा को बाहर बार बार कहिया दरकार कहीं सब लोक जानती जराशवर कृष्ण को मारदे यहाँ प्रथम प्रचार लोक मान समस्ते जाना दरकार भल भाव बाहर जो आम कहू एमती कहूना बाहर अर्थ कह दी जाओ टीका बेस तो कही हम बाहर लोक धर्ज ना क्या जदु मान देह समस्त देवता मैंने प्रवेश करते जब सरल उदाहरण बुझीपे बार बार एक कहे जी पांडव मान पांडव मान देह पांच जन देवता प्रवेश करते पंच पांडव देह धर्मराज प्रवेश करते युधिष्ठिर देह अर्जुन देह इंद्र प्रवेश करते भीम देह वायुदेव प्रवेश करते नकुल सहदेव देह अश्विनी कुमार प्रवेश करते भगवान चिंता करुछंती तच्च जदुषु प्रवेशितानं देवानं दिवि प्रस्थानं ଯଦୁମାନଙ୍କ ଦେହରେ ଯେଉଁ ଦେବତାମାନେ ଅଛନ୍ତି ତାଙ୍କୁ ମୁଁ ସ୍ୱର୍ଗକୁ ପଠେଇବି। ଏବଂ ଦ୍ୱିତୀୟ ସ୍ୱାଂସାନାମ ବୈକୁଣ୍ଠ ଶ୍ୱେତଦୀପ ବଦର୍ଯ୍ୟାଶ୍ରମ ଆଦିଷୁ ପ୍ରସ୍ତାପନ। ମୋ ଦେହରେ ମୋର ଯେଉଁ ସ୍ୱାଂସମାନେ ଅଛନ୍ତି ତାଙ୍କୁ ତାଙ୍କ ଜାଗାକୁ ସବୁ ପଠେଇବି। କେଉଁଠି କେଉଁଠିକି? ବୈକୁଣ୍ଠକୁ ପଠେଇବି, ଶ୍ୱେତଦୀପକୁ ପଠେଇବି, ବଦରିକାଶ୍ରମକୁ ପଠେଇବି। ଆଚ୍ଛା, ନିତ୍ୟ ପାର୍ଷଦ ସହିତ ସ୍ୱସ୍ୟ ପ୍ରାପଞ୍ଚିକ ଲୋକଚକ୍ଷୁଭ୍ୟ ଅନ୍ତର୍ଧ୍ୟାନ ଚେତି ତ୍ରିତୟମ୍। ଏଇ ତିନିଟା, ଏ ନିତ୍ୟ ପାର୍ଷଦଙ୍କ ସହିତ ଏ ସ୍ୱପ୍ରପଞ୍ଚକୁ ଲୋକମାନଙ୍କ ଚକ୍ଷୁରୁ ମୋ ଦର୍ଶନ କରିବି। କାରଣ ମୋର 125 ବର୍ଷ ହେଇଗଲେ, ବ୍ରହ୍ମାଜୀ ସଙ୍କେତ ଦେଇସାରିଲେଣି ଏ ଲୀଳା ଆଉ ଏ ଜଗତରେ ଆବଶ୍ୟକ ନାହିଁ। ମୋ ଲୀଳା ଦ୍ୱାରକାବାସୀ ସହିତ ମୁଁ ସମସ୍ତ ପାର୍ଷଦଙ୍କୁ ଏ ପ୍ରପଞ୍ଚୀଭୂତ ଗୋଚରରେ ଆଉ ଦୃଶ୍ୟ କରିବି ନା। ଏ ତିନୋଟି ମନସ୍ଥ ନେଲେ ଭଗବାନ ତ ସତ୍ୟ ସଂକଳ୍ପ ଶକ୍ତି ଇଚ୍ଛା କରିଦେଲେ, ବର୍ତ୍ତମାନ ଲୀଳା ହେଇଗଲା। ଭଗବାନ ଗୋଟେ ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ ଦରକାର, ଏଇଟା ସଂକଳ୍ପ କଲା ପରେ। ଏବଂ ଅଶ୍ୱମେଧ ଯଜ୍ଞକୁ କିଏ କିଏ ଆସିଥିଲେ? ନାରଦ, ନାରଦମାନେ ଆଜ୍ଞା ଥିଲେ ସେଇଠି, ସେ ସବୁ ଜାଣନ୍ତି। ଭଗବାନ କୃଷ୍ଣ କ'ଣ କରିବେ କ'ଣ ନ କରିବେ ନାରଦମୁନିକୁ ଆଗେ SMS ପଠାନ୍ତି। ନାରଦମୁନି ସବୁ ଖବର ଜାଣନ୍ତି, ତାଙ୍କର ସବୁବେଳେ ଡାଇରେକ୍ଟ କନେକ୍ସନ୍, କାରଣ ସିଏ ଲୀଳାରେ ବହୁତ ସହାୟ ହୁଅନ୍ତି। ନାରଦମୁନି ନିଜେ ବି ଆସିଛନ୍ତି, ବଶିଷ୍ଠ ଆସିଛନ୍ତି, କଣୁଆ ଆସିଛନ୍ତି, ଆଉ ଦୁର୍ବାସା ଆସିଛନ୍ତି, ବହୁତ ମୁନି ଋଷିମାନେ ଆସିଛନ୍ତି। ସେହି ସମୟରେ ଭଗବାନ ଅଶ୍ୱମେଧ ଯଜ୍ଞ କରି ସେମାନଙ୍କୁ ବହୁତ ସୁନ୍ଦର ଦାନ ଦେଇଛନ୍ତି। କିନ୍ତୁ ଦାନ ଦେଇସାରିଲା ପରେ ଏମାନଙ୍କ ସମସ୍ତଙ୍କର ମନ ହେଇଛି ଆମେ ଟିକେ ପିଣ୍ଡାରକ ତୀର୍ଥକୁ ଯିବା। ଦେଖନ୍ତୁ, ଦ୍ୱାରକାରେ ଭଗବାନଙ୍କୁ ଦର୍ଶନ କଲେ ଏମାନଙ୍କର ଇଚ୍ଛା ହେଇଛି। ଦ୍ୱାରକାର 1 କିଲୋମିଟର ଦୂର, ଗୋଟେ ମାଇଲ ନା କ'ଣ ଏମିତି, ଗୋଟେ ମାଇଲ ଦୂର ପିଣ୍ଡାରକ, ସେ ଯେଉଁଠି ଅଭିଶାପ ଦିଆଯାଇଥିଲା ସେଇଠିକି ତାଙ୍କୁ ଯିବା ପାଇଁ ଇଚ୍ଛା ହେଲା। ତାଙ୍କର ଯେମିତି ଇଚ୍ଛା ହେଲା, ଭଗବାନଙ୍କର ପୁଅମାନଙ୍କର ବି ଇଚ୍ଛା ହେଲା ଆମେ ଟିକେ ଯିବା ପିଣ୍ଡାରକ ତୀର୍ଥରେ ଖେଳିବା। ସେମାନେ ବି ଯାଇଛନ୍ତି ସେଠି। କର୍ମାଣି ପୁଣ୍ୟାନି ବହାନି ସୁମଙ୍ଗଳାନି, ଯେଉଁ ପ୍ରଭୁ ପୁଣ୍ୟ କର୍ମ ସୁମଙ୍ଗଳକୁ ବହନ କରୁଛନ୍ତି ସେ ପ୍ରଭୁ କ'ଣ କଲେ? ଅଶ୍ୱମେଧ ଯଜ୍ଞ କଲେ। ଗାୟତ୍ ଜଗତ କଳିମ କଲିମ ଲାଭ ହରାଣି କୃତ୍ୱା, କଳିମଳକୁ ହରଣ କରୁଥିବା କୀର୍ତ୍ତି, ଯାହାକୁ ଗାନ କଲେ କଳିର ମଳ ପାପ ହରଣ ହେଇଯାଏ, ସେଇ ପ୍ରଭୁ ଏ ଜଗତର ମଙ୍ଗଳ ବିଧାନ ପାଇଁ ବହୁ କର୍ମ କଲେ। ତା ଭିତରେ ଅଶ୍ୱମେଧ ଯଜ୍ଞ ବି ଭଗବାନ ନିଜେ ରାଜା ଅଭିମାନରେ କଲେ। କିନ୍ତୁ କାଳାତ୍ମାନ ନିବସତା ଯଦୁଦେବ ଗେହେ, ଯଦୁଙ୍କ କୂଳରେ ସେ ବାସ କରୁଛନ୍ତି ଯେ କାଳ ମାଲିକ, କାଳ କଳୟତାମ ପ୍ରଭୁ, ଯେ କାଳକୁ ବି କବଳ କରନ୍ତି। ପିଣ୍ଡାରକମ ସମଙ୍ଗମନ ମୁନୟ ନିସୃଷ୍ଟା, ଏମାନଙ୍କୁ ସବୁ ଦାନ ଦକ୍ଷିଣା ଦେଇସାରିଲା ପରେ ବ୍ରାହ୍ମଣ ମାନେ କହିଲେ ଆମେ ଟିକେ ପିଣ୍ଡାରକକୁ ଯିବା। ନିସୃଷ୍ଟା ଚକ୍ରବାଦ କହୁଛନ୍ତି, ଅନ୍ତର୍ଯ୍ୟାମୀ ତ୍ୱୟା ପ୍ରେଷ୍ଠା, ଭଗବାନ ତ ଅନ୍ତର୍ଯ୍ୟାମୀ ରୂପରେ ଅଛନ୍ତି, ସମସ୍ତଙ୍କୁ ପ୍ରେରଣ କଲେ ସମସ୍ତଙ୍କ ମନ ହେଲା ଚାଲ ପିଣ୍ଡାରକକୁ ଯିବା, ସମସ୍ତେ ସେଠି ଯାଇଛନ୍ତି। ଭଗବାନ ତ ତୀର୍ଥ ସ୍ୱରୂପ, ତାଙ୍କୁ ଦର୍ଶନ କଲେ ପୁଣି ପିଣ୍ଡାରକକୁ କାହିଁକି ଯିବ? ଭଗବାନ କହୁଛନ୍ତି ନା ନା, ଏ ମୋ ରାଜକୋଷ ଭିତରେ ସବୁ ଅଭିଶାପ ହେବା ଦରକାର, ମୋର ରାଜ ଦରବାର ଭିତରେ ତୁମେ ଯାଅ ସେଠି। ସେଇ ପିଣ୍ଡାରକ କ୍ଷେତ୍ରରେ ସାଧୁମାନେ ସବୁ ବସିଛନ୍ତି, ପୁଣ୍ୟକ୍ଷେତ୍ର ସେଠି ସେମାନେ ଯାହା ସ୍ତୁତି ପାଠ ସବୁ କରୁଛନ୍ତି। ଇତି ଭିତରେ କ'ଣ ହେଇଛି ନା, ଭଗବାନଙ୍କର ପୁଅମାନେ ଶାମ୍ବ ଆଦି ପୁଅମାନେ ସେଠି ଖେଳୁଛନ୍ତି, ଏବଂ ଖେଳିବା ଭିତରେ ତାଙ୍କର ଖେଳ ଆଜି ଗୋଟେ ଓଲଟା ଖେଳ ହେଇଛି। ତ ଭଗବାନ ତ ଯଦୁକୁଳକୁ ବିନାଶ କରିବେ। କ୍ରୀଡ଼ାନ୍ତମ ସ୍ଥାନ ଉପବ୍ରଜ୍ୟ କୁମାର ଯଦୁନନ୍ଦନ, ଆରେ ସାଧୁମାନେ ଯେଉଁଠି ବସିକି ଧ୍ୟାନ କରନ୍ତି ତପସ୍ୟା କରନ୍ତି ସେଠି ତ ଖେଳିବା ଜାଗା ନୁହେଁ ନା, ସେମାନେ ଅଲଗା ଜାଗାରେ ଖେଳୁଥିଲେ, ସେମାନେ ଖେଳି ଖେଳିକି ସାଧୁଙ୍କ ପାଖକୁ ଆସିବ। ଏଠି କହୁଛନ୍ତି କ୍ରୀଡ଼ାନ୍ତମ ସ୍ଥାନ ଉପବ୍ରଜ୍ୟମ ସମୀପକୁ ଆସିଲେ କୁମାର ଯଦୁନନ୍ଦନା, କୁମାର ଯଦୁଙ୍କର ପୁତ୍ରମାନେ ସବୁ ଆସିଲେ। ଉପସଂଗୃହ ପ୍ରପଚ୍ଛୁର ଅବିନୀତା ବିନୀତିବ, ସେତେବେଳକୁ ତାଙ୍କର ବିନୀତ ଭାବ ନାହିଁ, କାରଣ ଭଗବାନ ଯେହେତୁ ସଂକଳ୍ପ କରିସାରିଲେଣି ଏମାନେ ଏମାନଙ୍କର ଉଦ୍ଧତା ପ୍ରକାଶ ପାଇଲେଣି, କିନ୍ତୁ ବିନୀତ ଭଳି କହୁଛନ୍ତି, ଉପସଂଗୃହ ସ୍ୱାମୀପାଦ କହୁଛନ୍ତି, ପାଦ ଧରିକି ସାଧୁମାନଙ୍କର କହୁଛନ୍ତି, କ'ଣ କହୁଛନ୍ତି ସେମାନେ ତାର ପାଦ ଧରିକି ସାଧୁମାନଙ୍କୁ କହୁଛନ୍ତି, ତା ପୂର୍ବରୁ କ'ଣ କରିଛନ୍ତି, ତେ ବେଶୟିତ୍ୱା ସ୍ତ୍ରୀମ୍ବେଶେଇ ସାମ୍ବମ ଜାମ୍ବବତୀ ସୂତମ, ସାମ୍ବବତୀ ଜାମ୍ବବତୀଙ୍କର ସୂତ ସାମ୍ବକୁ ନାରୀ ବେଶ କରିକି ଆଣିଛନ୍ତି। ଏ ଗନ୍ଧର୍ବ ବୃନ୍ଦାବନର ଜଣେ ବାବା କୁହନ୍ତି, ଏଇ ଫିଲ୍ମ ହେଉଛି ଗନ୍ଧର୍ବ ନଗର, ପୁଣି ଗନ୍ଧର୍ବ ନଗର ଗନ୍ଧର୍ବ ଲୋକକୁ ଗଲେ ଆପଣ ଦେଖିବେ ଏଇ ଯେଉଁ ଫିଲ୍ମ ଦେଖୁଛନ୍ତି ନା, ଗନ୍ଧର୍ବ ନଗରରେ ବାସ୍ତବିକ ଗନ୍ଧର୍ବ ଲୋକରେ ଏଇଭଳିଆ କି କି ଫିଲ୍ମ, ସେଠି ରିଏଲ୍ ଫିଲ୍ମ ଚାଲିଛି ସବୁ, ଗନ୍ଧର୍ବ ନଗର କେବଳ ଗାଁ ନା ସବୁ ଚାଲିଛି ନା ଗନ୍ଧର୍ବ ଲୋକରେ, ଏଇଟା ମିଥ୍ୟା ଗନ୍ଧର୍ବ ନଗର, ଏ ଯେଉଁ ଟିଭି ଫିଲ୍ମ ଦେଖୁଛନ୍ତି, ତ ଗନ୍ଧର୍ବକୁ ଲୋକକୁ ଯାଇପାରିବେନି, ଏ ଯେ ଟିଭିରେ ଦେଖୁଛନ୍ତି ମିଥ୍ୟା ଗନ୍ଧର୍ବ ମାନଙ୍କୁ, ଆଉ ଏଇ ଭଗବାନଙ୍କର ପୁଅମାନଙ୍କର ଇଚ୍ଛା ହେଲା ଏ ମିଥ୍ୟା ଗନ୍ଧର୍ବ ରୋଲ୍ କରିବା ପାଇଁ, ସିଏ ସାମ୍ବକୁ ନାରୀ ବେଶ ସଜେଇକି ତେ ବେଶୟିତ୍ୱ ସ୍ତ୍ରୀ ବେଶେ ସାମ୍ବ ଜାମ୍ବବତୀ ସୂତମ ଏସା ପୃଚ୍ଛତି ବୋ ବିପ୍ର ଅନ୍ତର୍ବତୀ ଅସିତ କ୍ଷଣ, ସେ କହୁଛନ୍ତି ଏଇ ସାମ୍ବ ଯିଏ ଅତି ଲଜ୍ଜାବତୀ, ଭଗବାନଙ୍କର ପୁଅମାନେ କହୁଛନ୍ତି ସାଧୁମାନଙ୍କୁ, ଇଏ ଲଜ୍ଜାବତୀ ସେ ପ୍ରଶ୍ନ ପଚାରିବା ପାଇଁ ଲଜ୍ଜା କରିଛି, ଆପଣ ଟିକେ ଆଜ୍ଞା କୁହନ୍ତୁ, କିଏ କହୁଛନ୍ତି ପାଦ ଧରିକି କହୁଛନ୍ତି ଭଗବାନଙ୍କର ପୁତ୍ରମାନେ, କ'ଣ କହୁଛନ୍ତି ପ୍ରଷ୍ଟୁମ୍ ବିଲଜ୍ଜତି ସାକ୍ଷାତ, ଇଏ ପ୍ରଶ୍ନ କରିବା ପାଇଁ ଲଜ୍ଜା କରିଛି, ଆପଣ ଟିକେ କୁହନ୍ତୁ ପ୍ରଭୃତା ଅମୋଘ ଦର୍ଶନ, ଆପଣମାନେ ସାଧାରଣ ଲୋକ ନୁହନ୍ତି, ଆମମାନେ ଅମୋଘ ଦର୍ଶନ, ଆପଣମାନେ ଜାଣିପାରିବେ ନିଶ୍ଚିତ, ପ୍ରଶିକ୍ଷନ୍ତି ପୁତ୍ର କାମାଙ୍କି ସ୍ୱେତ ସଞ୍ଚୟ ନିଶ୍ଚତି, ଆପଣ କୁହନ୍ତୁ ଇଏ ପୁତ୍ର ବା କନ୍ୟା ପ୍ରସବ କରିବ, ଇଏ ତ ଗର୍ଭବତୀ ଅଛି, ଇଏ ପ୍ରସାରିବା ପାଇଁ ଲଜ୍ଜା କରିଛି, ଆପଣ ଟିକେ କୁହନ୍ତୁ। ଆଚ୍ଛା ଏଥିରେ କ୍ରୋଧ କରିବାର କ'ଣ ଦରକାର ଥିଲା, ଏଥିରେ ସାଧୁମାନଙ୍କୁ କ୍ରୋଧ କରିବାର କ'ଣ ଦରକାର, ଗୋଟେ ବାଳକ ଯଦି ପ୍ରଶ୍ନ କରି କିଛି କୁହେ ସାଧୁମାନେ କ୍ରୋଧ କରନ୍ତି, ଅଭିଶାପ ଦିଅନ୍ତି, କି ଅଭିଶାପ ଦିଅନ୍ତି, ଭଗବାନ ତ ସଂକଳ୍ପ କରିଛନ୍ତି ନା ବ୍ରାହ୍ମଣ ମହାତ୍ମ୍ୟକୁ ପ୍ରକାଶ କରିବେ, ଭଗବାନ ଦେଖିବା ପାଇଁ ଚାହୁଁଛନ୍ତି, ଦେଖ ମୋ ବ୍ରାହ୍ମଣର ଶକ୍ତି କେତେ, ମୁଁ ଚାହିଁଲେ ବି ମୁଁ ସୁରକ୍ଷା ଦେଇପାରିବିନି, ବ୍ରାହ୍ମଣମାନଙ୍କର ଶକ୍ତିକୁ ଭଗବାନ ଏ ଜଗତରେ ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି, ଶେଷ ଲୀଳାରେ ବ୍ରାହ୍ମଣ ବତ୍ସଳ ମୁଁ ହେବି, କିନ୍ତୁ ଏ ଭଗବାନଙ୍କ ଇଚ୍ଛାରେ ଏ ଲୀଳା ହେଇଛି ବୋଲି ପ୍ରମାଣ କ'ଣ, ଯଦି କହିବେ ନା ନା ଆପଣ ବୈଷ୍ଣବ ଲୋକ ଆପଣ ଏ କଥାଟା କହିଛନ୍ତି, ବାହାର ଲୋକମାନେ କୁହନ୍ତୁ, ଟିକା ଟିପ୍ପଣୀକୁ ଆମେ କାହିଁକି ବିଶ୍ୱାସ କରିବୁ ଯେ, ତ ଯଦୁବଳ ତ ଧ୍ୱଂସ ହେଇଯାଇଛି, ଅଭିଶାପ ହେଇଛି, ଯଦି ଅଭିଶାପ ହେଲା ବଜ୍ରନାଭ କେମିତି ବଞ୍ଚିଲେ, ଏ ଯୁକ୍ତି କରି ପରାସ୍ତ କରିଦେବ, ଡାକିଲେ ତାକୁ ଦେଖିବା ଭାଗବତରେ କେମିତି କାଟିଦେବେ ସିଦ୍ଧାନ୍ତ, ଯେ ମୁଁ ଏ ଧାର୍ମିକ ଅନ୍ଧ ନେତାମାନେ ସିଏ କହୁଛନ୍ତି ଯେ ନାଇଁ ନାଇଁ କୃଷ୍ଣ ମରିଯାଇଛି, ଯଦୁକୁଳ ଧ୍ୱଂସ ହେଇଛି, ତାଙ୍କୁ ଡାକିଲେ ସେ କେମିତି ପ୍ରତିପାଦନ କରିଦେବେ କଥା, ଯଦି ଯଦୁକୁଳ ଉପରେ ଅଭିଶାପ ହେଲା ବଜ୍ରନା କାହିଁକି କେମିତି ବଞ୍ଚିକି ରହିଲେ, ସେ ଯଦୁକୁଳ ଉଦ୍ଧବ କେମିତି ରହିଲେ, ସେ ତ ଯଦୁକୁଳ, ବଳରାମଙ୍କ ଉପରେ କ'ଣ ବଜ୍ର ଏ ଅଭିଶାପ ଲାଗିଲା, ବଳରାମଙ୍କ ଉପରେ କେମିତି ଲାଗିଲାନି କୁହନ୍ତୁ, ଇଏ ଭଗବତ ଇଚ୍ଛା ରହିଛି ଏବଂ କାହିଁକି ହେଇଛି, ଏଇଗୁଡ଼ିକ ଶୁଣୁଛି, ଇଏ ପ୍ରଭୁଙ୍କ ଇଚ୍ଛା ସତ୍ୟ ସଂକଳ୍ପ ଇଚ୍ଛା ରହିଛି, ବ୍ରାହ୍ମଣ ମହାତ୍ମାକୁ ପ୍ରକାଶ କରିବେ ଏବଂ କଳିକୁ ସ୍ଥାନ ଦେବେ, ମନେ ରଖିଥିବେ ଏଇଟା ବହୁତ ଗୁରୁତ୍ୱ, କଳିକୁ ସ୍ଥାନ ଦେବେ ସ୍ପେଶାଲି କଳିକୁ, କଳି ପାଇଁ ଭଗବାନ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି, ମୁଁ କଳିକୁ ସ୍ଥାନ ଦେବି ଏବଂ ପ୍ରଲବ୍ଧ ମୁନୟେ ତାନ ଉଚ୍ଚୁ କୁପି ତାନ ରୂପ। ଆଚ୍ଛା ଆପଣ ଚିନ୍ତା କରନ୍ତୁ, କେଉଁ କ୍ଷେତ୍ର ମୁଁ କହିଲି, ପିଣ୍ଡାରକ, ପିଣ୍ଡାରକ କ୍ଷେତ୍ରରେ ପୁଣ୍ୟ କ୍ଷେତ୍ରରେ ସାଧୁମାନେ ବ୍ରତ ଧ୍ୟାନ ପାଇଁ ଯାଇଛନ୍ତି, ସେଠି ତାଙ୍କର କ୍ରୋଧ କେମିତି ଆସିଲା, ଆଉ ତାଙ୍କ ପୁଅମାନଙ୍କର ବି କେମିତି ଏମିତି ମତି ଆସିଲା, ତ ସବୁ ଦୈବ ଦଣ୍ଡ ନିପୀଡ଼ିତ, ଦେବତା ତ ଭଗବାନ ଶ୍ରୀକୃଷ୍ଣ ଦଣ୍ଡ ଦେବା ପାଇଁ ଚାହୁଁଛନ୍ତି, ଦୁଇ ଜଣଙ୍କ ମତି ବିଗିଡ଼ି ଯାଇଛି, ପ୍ରଭୁ ଭଗବତ ଗୀତାରେ କହିଲେ ନା ମତ ସ୍ମୃତି ଜ୍ଞାନ ଅପହନ, ଫୁଲ୍ସ ରାସ୍କେଲକୁ ଭଗବାନ ଏକ ନମ୍ବର ପଣ୍ଡିତ କରିଦେବେ, ଆଉ ଏକ ନମ୍ବର ପଣ୍ଡିତକୁ ଫୁଲ୍ସ ରାସ୍କେଲ କରି ଠିଆ କରିଦେବେ, ଇଏ ତ ଭଗବାନଙ୍କର ଶକ୍ତି, କୌଣସି ପଣ୍ଡିତକୁ ମୂର୍ଖ କରିବାର ଶକ୍ତି କହି ଆଜିକାଲି ଯିଏ ଭଗବାନ ଅଛନ୍ତି, ସେ ଆସିଲେ ଦେଖି ଆମକୁ ମୂର୍ଖ କରିଦେବେ କେମିତି, ଯିଏ ଭଗବାନ ହେଇଛନ୍ତି ସେଇଠି ଆମକୁ ମୂର୍ଖ କରିଦେବ ତା ନା ଆମେ ଜାଣିଛେ ଭଗବାନ ଆସି ଯଦି ଭଗବାନ ହେଇଛନ୍ତି ଦେଖିବା ଗୋଟେ ମୂର୍ଖକୁ ପଣ୍ଡିତ କରିଦିଅନ୍ତୁ ନା କରନ୍ତୁ ନା ଭଗବାନ ମୂର୍ଖକୁ ପଣ୍ଡିତ କରିବ ଆଉ ପଣ୍ଡିତକୁ ମୂର୍ଖ କରିବ ଏ ସତ୍ୟ ଜଗତର କାରଣ ଜଗତରେ ବଡ ବଡ ବିଦ୍ୱାନ ମାନେ ବସିଛନ୍ତି ନାରଦ ମୁନି ଆଦି କିନ୍ତୁ ତାଙ୍କ ମୁଣ୍ଡ ସବୁ ଆଜି ଗୋଲ ସମସ୍ତଙ୍କୁ କ୍ରୋଧ ଆସିଯାଇଛି କ୍ରୋଧ ହେଇକି କଣ କହୁଛନ୍ତି ଜନୈଷ୍ୟତି ବାମନ୍ଦ ମୁସଳମ ପୁଳନାସନ ଏ ସାମ୍ବ ଗୋଟିଏ ମୁସଳ ଜନ୍ମ କରିବ ଯିଏକି କୁଳକୁ ନାଶ କରିବ ଏଠି ଏଠି ଅଛନ୍ତି ଏବଂ ପ୍ରଲବ୍ଧା ମୁନେ ମୁନିମାନେ ମନେ କଲେ ଆମକୁ ଇଏ ଉପହାସ କରୁଛନ୍ତି ପ୍ରଲବ୍ଧା ଶବ୍ଦରେ ଚକ୍ରପାତ କହୁଛନ୍ତି ଜ୍ଞାନ ପରୀକ୍ଷା ଉପହାସିତ ଉପହାସିତା ଆଚ୍ଛା ମୋତେ ଜ୍ଞାନ ପରୀକ୍ଷା କରିବା ପାଇଁ ଏମାନେ ଆମକୁ ଜ୍ଞାନ କରିବା ପରୀକ୍ଷା କରିବା ପାଇଁ ଭଗବାନଙ୍କ ପୁଅମାନେ ଆମକୁ ଏମିତି କହୁଛନ୍ତି ଏଥିରେ କ୍ରୋଧ ଆସିଲା ତାଙ୍କର ଏବଂ ଯେତେବେଳେ ଶୁଣିଦେଲେ ଏଇଟା ଜନୈଷ୍ୟତି ବନ୍ଦା ମୁସଳମ କୁଳନାଶନମ କୁଳନାଶନ ମୁସଳ ଗୋଟିଏ ଜନ୍ମ କରିବା ଏ ସାମ୍ବ ଏମାନେ ସମସ୍ତେ ଭୟ କଲେ ତାପରେ ଚିନ୍ତା ଆସିଲା କ'ଣ କଲୁ ସାଧୁମାନଙ୍କ ସହିତ କାହିଁକି 440 ଭୋଲ୍ଟେଜରେ ହାତ ମାରିଲୁ ପୁରା ବାୟା ହେଇଗଲେ ବାସ୍ତବିକ ଭାଗବତ ସେମିତି ରଚନା ହେଇଛନ୍ତି ଭଗବାନ ଏଠି ବୈଷ୍ଣବ ଅପରାଧରେ ଯଦି ଶିକ୍ଷା ଦେଉଛନ୍ତି ମୋର ପୁଅ ହେଲେ ଯଦି ବୈଷ୍ଣବମାନଙ୍କୁ ବୈଷ୍ଣବ ନିକଟରେ ଅପରାଧ କରିବ ତାର କ୍ଷମା ନାହିଁ ଆଉ ଏମାନେ ଏତେ ଲଜ୍ଜା ଆଉ ଏତେ ଭୟ ପାଇଗଲେ ତତ୍ଚ ଉପନିୟମ ସଦସୀ ପରିମଳାନ ମୁଖଶ୍ରିୟମ ସମସ୍ତଙ୍କର ମୁଖ ଅତି ଶୁଖିଗଲା ସମସ୍ତଙ୍କ ମୁଖ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଗଲେନି ମହାଭାରତର ଅଲଗା ଅଛନ୍ତି କିନ୍ତୁ ଏଠି ଅଛନ୍ତି ସ୍ପଷ୍ଟ ଲେଖାଇଛନ୍ତି ରାଜ୍ଞ ଆବେଦୟା ଚଙ୍କୃ ସର୍ବଯାଦବ ସନ୍ନିଧୁ ରାଜ୍ଞ ଚକ୍ରପାତ ଲେଖୁଛନ୍ତି ଉଗ୍ରସେନ ଇଏ ଉଗ୍ରସେନଙ୍କ ନିକଟକୁ ଗଲେ ଭଗବାନ ଶ୍ରୀକୃଷ୍ଣ ପାଖକୁ କାହିଁ ଯାଉନାହାନ୍ତି ନ ତୁ କୃଷ୍ଣାୟାମ ଲଜ୍ଜା ଭୟଭ୍ୟାମ ଇତି ଭାବ କାରଣ କୃଷ୍ଣଙ୍କର ମନୋଭାବ ଜାଣନ୍ତି କୃଷ୍ଣ ଦି ଥାପଡ଼ ଦେବେ ସାଧୁଙ୍କ ସାଙ୍ଗରେ କାହିଁ ଲାଗିଲ ଲଜ୍ଜା ଭୟରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଯାଇନାହାନ୍ତି ଏ ମୁସଳକୁ ଜଳରେ ଫିଙ୍ଗି ଦେଲା ପର୍ଯ୍ୟନ୍ତ ବି ଭଗବାନ କହିନାହାନ୍ତି କେବଳ ଜଣେଇଛନ୍ତି ଭଗବାନ ଜାଣିଛନ୍ତି ଭଗବାନ ଜାଣିଛନ୍ତି ଏସବୁ କାର୍ଯ୍ୟ ହବ ବୋଲି ସଙ୍କଳ ସତ୍ୟ ସଙ୍କଳ ସତ୍ୟଟା କରିଛନ୍ତି ଏମାନେ ଆଉ ଜଣାଉନାହାନ୍ତି ଆଉ ଉଗ୍ରସେନ ବି କହିନାହାନ୍ତି ଉଗ୍ରସେନ ଭଗବାନ ଶ୍ରୀକୃଷ୍ଣ କହିନାହାନ୍ତି ଉଗ୍ରସେନ ଯେତେବେଳେ ଶୁଣିଦେଲେ ଆପଣ ଦେଖିଛନ୍ତି ନା ପୁଅଟା ଯଦି ଭୁଲ କାମ କରିବ ଗୋଟେ ବଡ଼ ଭୁଲ କାମ କରିକି ଆସିଛି ସେ ମା କତିରେ କହିଦେଉଛି ମା କେବେ ସେ ଭୁଲ କାମଟା ବାପା କତିରେ କହିଦେଉଛି ମା ହେଟା ଛପେଇ କଥା ଠିକ ଯାହା କରୁଛୁ କରୁଛୁ ମା ବାପା କତିରେ କେବେ କହିବନି କାରଣ ସିଏ ଜାଣିଛି ଯଦି ବାପା କତିରେ ମୁଁ କହିବି ମାନେ ବାପା ପୁଅକୁ ମାରିବ ଉଗ୍ରସେନ ବି ଯଦିଓ ଭଗବାନ ଉଗ୍ରସେନ ଉଗ୍ରସେନଙ୍କୁ ରାଜା କରିଛନ୍ତି ଉଗ୍ରସେନ ସବୁବେଳେ ଭଗବାନଙ୍କୁ ଭୟ କରନ୍ତି ଭୟ ମାନେ ବେଦ ମର୍ଯ୍ୟାଦା ଭୟ ତାଙ୍କର ଥାଏ ଆରେ ପୁଅମାନେ ତ ସମ୍ବାଦିତ ଭୟ କଲେଣି ମୋତେ ମୁଁ ଯଦି କୃଷ୍ଣଙ୍କୁ କହିଦେବି ଉଗ୍ରସେନ ଚିନ୍ତା କରୁଛନ୍ତି କୃଷ୍ଣ ବୋଧେ ଏମାନଙ୍କୁ ଦଣ୍ଡ ଦେବେ କି ଭର୍ସନା କରିବେ ତେଣୁ ନାତି ହେବେ ନା ନାତିମାନଙ୍କ ପ୍ରତି ଅଧିକା ସ୍ନେହ ଥାଏ ଆଉ କିଛି କହିଲେନି କହିଲେ ଏ ମୁସଳ ପାଇଁ ଚିନ୍ତା କରନି ଆକୁ ପେଶୀ ପେଶୀ ସବୁ କ'ଣ କରିଦିଅ ଡଷ୍ଟ ଯାକ ଧୂଳି କରିଦିଅ ଧୂଳି କରିକି ସମୁଦ୍ରକୁ ଫିଙ୍ଗିଦିଅ ଆଉ ଯାହା ଅବଶେଷ ରହିଲା ସେ ଅବଶେଷକୁ ଘଷିଲେ ଘଷିଲେ ମାନେ ଘଷିକି ସବୁ ପକେଇଦେଲେ ସମୁଦ୍ର କୂଳ ସମୁଦ୍ରର ଜଳ ସମୁଦ୍ର ଜଳ ଆଚ୍ଛା ଲୁହାଟା ପୁରା କ'ଣ ଘଷି ହେଇଗଲା ପରେ ସମୁଦ୍ର ଜଳରେ ଭାସିବ କି ହଁ ଭାସିଲା ମନେ କରନ୍ତୁ କିନ୍ତୁ ଭାଗବତ ହିସାବରେ ଦେଖିଲେ ପ୍ରଭାସ ହେଉଛନ୍ତି ଯାହା ବର୍ଣ୍ଣନା କରାହେଇଛନ୍ତି ପ୍ରଭାସ ଆର ସାଇଡ୍ ହେବେ ସମୁଦ୍ରର ଆର ପକ୍ଷ ହେବେ ଆଉ ସମୁଦ୍ର ତ ହେଉଛି ରତ୍ନ ଗର୍ଭା ସମୁଦ୍ର ରତ୍ନ ବ୍ୟତୀତ ଅଲଗା କୌଣସି ବସ୍ତୁକୁ ସେ ନିଜେ ରଖିବା ପାଇଁ ଚାହାନ୍ତି ନା ଯାହା ଆପଣ ଫିଙ୍ଗିବେ ସେ ଆଣି ଫୋପାଡ଼ିବ ଆଉ ଯଦି ଦ୍ୱାରକାର ଯେଉଁ କୂଳରେ ସେମାନେ ଘଷିକି ପକେଇଲେ ସେ କ'ଣ ମୁସଳକୁ ତ ସେଇ କୂଳରେ ଆସିକି ଲାଗିବା କଥା କିନ୍ତୁ ସେ ଯାଇକି ପ୍ରଭାସ କ୍ଷେତ୍ରରେ ଏରେ କାହିଁକି ଲାଗିଛି ଆଉ ଭଗବାନ ତ ଲୀଳା କରିବେ ତାଙ୍କୁ ତ ମାରିବା ପାଇଁ ଇଚ୍ଛା କରୁଛନ୍ତି ସେ ସବୁ ଯାଇ ପ୍ରଭାସ କ୍ଷେତ୍ରରେ ଲାଗିଛି ସେଠି ଏରକ ଘାସ ହେଇକି ଠିଆ ହେଇଛି ଆଉ ମୁସଳ ଅବଶେଷ ଏଠି କହୁଛନ୍ତି ତଚୁର୍ଣ୍ଣୟୁତ ମୁସଲମ ଯଦୁରାଜସ ଆହୁକଃ ସମୁଦ୍ର ସଲିଲେ ପ୍ରାଶ୍ୟାତ ଲୋହଞ୍ଚ ଅଶ୍ୟ ଅବଶେଷିତ ଲୌହର ଅବଶେଷକୁ ସମୁଦ୍ରକୁ ଫିଙ୍ଗିଦେଲେ ତତଚୂର୍ଣ୍ଣୟୁତ ମୁସଲମ ଯଦୁରାଜସ ଆହୁକ ଯଦୁରାଜ ନିଜେ କହିଛନ୍ତି କିଏ ଉଗ୍ରସେନ ଏଠି ଆଉ କେଉଁ ଶବ୍ଦରେ କହୁଛନ୍ତି କୃଷ୍ଣେ ଅପୃଷ୍ଟେ ତତ୍ ମୁସଳମ ଚୂର୍ଣ୍ଣୟୁତ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଦେଇଥାନ୍ତେ ବି ଭଗବାନ କିଛି ବ୍ୟବସ୍ଥା କରିପାରିଥାନ୍ତି, କାରଣ ସେଥିପାଇଁ ସେ ଭଗବାନ। ଆଉ ପରୀକ୍ଷିତ ପରୀକ୍ଷିତଙ୍କୁ ଯୋଉ ବ୍ରହ୍ମାସ୍ତ୍ର ପ୍ରସାରଣ କରିଥିଲେ ସେଟା କଣ ବ୍ରାହ୍ମଣ ଶକ୍ତି ନୁହେଁ କି? ଭଗବାନ ତ ପରୀକ୍ଷିତ ମହାରାଜଙ୍କୁ ଅସୁସ୍ଥମାନଙ୍କ ଅସ୍ତ୍ର ରକ୍ଷା କରିପାରିଲେ, ଭଗବାନ ରକ୍ଷା କରିପାରିଥାନ୍ତି, କିନ୍ତୁ ଏ ଉଗ୍ରସେନ ବି ଭଗବାନ କହୁନାହାନ୍ତି, କେହି କିଛି କହିନାହାନ୍ତି ଭଗବାନ। ଏବଂ ଯାହା କିଛି ଏତତ୍ ଅକିଞ୍ଚିକରମ ଇତିମତ୍ୱା ସଲିଲେ ପ୍ରାସାଦ, ଭାଇ ସେ ଯୋଉ ମୂଷଳଟା ଜନ୍ମ ହେଇଛି ସେଟା ବ୍ରାହ୍ମଣ ଅଭିଶାପରେ ଜନ୍ମ ହେଇଛି ନା, ଶେଷ ଶେଷ ଖଣ୍ଡଟାକୁ ଅକିଞ୍ଚିତକର ମନେ କଲା, ଆରେ ଏଟା କଣ କାମ ଲାଗିବ, ହେଲା ଘରେ ଭଲ ରଖିଥାନ୍ତ, ସେଇଟାକୁ ଜଳକୁ ପକେଇଦେଲେ, ସେଥିରେ ଜଳକୁ ପକେଇଦେଲେ ତାକୁ ଗୋଟେ ମତ୍ସ୍ୟ ଭକ୍ଷଣ କଲା। ଆପଣ କୁହନ୍ତୁ ମାଛ ଲୁହାକୁ ମାଛ ଚିହ୍ନିନି ଖାଦ୍ୟ କେଉଁଟା ପକେଇଲେ ଦେଖିବେ ଆପଣ ମାଛକୁ, ମାଛ ପାଖକୁ ଗୋଟେ ମାଛ ଯୋଉ ପୋଷିକି ଆଜିକାଲି ଲୋକଛନ୍ତି ବାକ୍ସ ଭିତରେ, ଲୁହା ଗୁଣ୍ଡ ପକାନ୍ତୁ ଆଉ ଚାଉଳ ଗୁଣ୍ଡ ପକାନ୍ତୁ, ସେ କାହାକୁ ଖାଇବ ଦେଖିବା, ଲୁହା ଗୁଣ୍ଡ କେବେ ମାଛ ଖେଳିବ? ଆଘ୍ରାଣ ଶକ୍ତି ମତ୍ସ୍ୟ ଅଲଗା ପ୍ରାଣୀମାନଙ୍କର ପଶୁମାନଙ୍କର ଆଘ୍ରାଣ ଶକ୍ତି ପ୍ରଚୁର, ଆଘ୍ରାଣ ଦ୍ୱାରା ସେମାନେ ଜାଣିପାରିବେ, ମଣିଷ ଜାଣିପାରିବେନି, ମଣିଷକୁ ସେଣ୍ଟ ପକାଇକି ଦେଇଦେଲେ ବି ସେ ଅମେଧ୍ୟ ଖାଇଦେବ, ସେଣ୍ଟ ପକେଇ ସେଣ୍ଟ ପକେଇ ଆଜିକାଲି ଯେଉଁ ସବୁ ଉତ୍କଟ ସେଣ୍ଟ ବାହାରେ ତାକୁ ପକେଇ ଦେଇଦେଲେ ମଣିଷ ଏଇଟା ବଢ଼ିଆ ଜିନିଷ ତ, ଖାଇପି ସାରିକି ମେଡିକାଲ ଗଲା ପରେ ପର୍ଯ୍ୟନ୍ତ ବି ଜାଣିପାରିବେନି ମୁଁ କ'ଣ ଖାଇଛି, ତ ବଢ଼ିଆ ଜିନିଷ ମୁଁ ଖାଇଛି। ପଶୁପକ୍ଷୀ ତା ଖାଇବେନି, ଆପଣ ଦେଖିଛନ୍ତି କି ଛୋଟ ଉଦାହରଣ ପାରା, ଆପଣଙ୍କ ଆଡ଼େ କ'ଣ କହିବି ମୁଁ କହିବି, ପାରା ଜାଣିଛ ନା ଯେଉଁ ଘରେ ରୁହନ୍ତି ଘୁମୁରି ପାରା କୁହାଯାଏ, ଘୁମୁରି ପାରା ତାର କ୍ଷୁଧା ଶକ୍ତି ଏତେ ପ୍ରଚୁର, ସେ ବାଛି ବାଛି ଧାନ ଖାଇବ, କିନ୍ତୁ ତାକୁ ଭଗବାନ ଏମିତି ଡାଇଜେଷ୍ଟିଭ ପାୱାର ଦେଇଛନ୍ତି ତାକୁ କ୍ଷୁଧା ଲାଗିବ ଧାନ ନ ପାଇବ, ସେ ବାଛି ବାଛି ଗୋଡ଼ି ଗୁଡ଼ା ଖାଇଦେବ, ବାଛି ଦେଖିବେ ଆପଣ ସବୁବେଳେ ସେ କ'ଣ ସବୁବେଳେ ଧାନ ଶସ୍ୟ ପଡ଼ିଛି, କେଉଁ ଗୋଡ଼ିକି ଖାଇବ, ଯେଉଁ ଗୋଡ଼ି ସେ ହଜମ କରିବ, ସେ ବାଛି ବାଛିକି ବାଲି ଭିତରେ ଖାଇବ, ଦେଖନ୍ତୁ ପାରା ଗୁଡ଼ିକ କେମିତି ବାଛୁଛନ୍ତି ସବୁବେଳେ ଦେଖିବେ, କ'ଣ ସବୁବେଳେ ରାସ୍ତା କଟରେ ଧାନ ପଡ଼ିଛି ନା ଖାଇବା ଜିନିଷ ଅଛି, ସିଏ କେଉଁଟାକୁ ହଜମ କରିପାରିବେ ଏଇ ଗୋଡ଼ିମାନଙ୍କ ଭିତରେ ସେ ବି ଜାଣନ୍ତି, ମତ୍ସ୍ୟ ବି ଜାଣନ୍ତି। ଆଉ ଇଏ ଅବଶେଷ ମୂଷଳକୁ ପକେଇ ଦେଇଛନ୍ତି, ଇଏ କ'ଣ କଲେ ଗୋଟେ ମତ୍ସ୍ୟ ତାକୁ ଭକ୍ଷଣ କରିଦେଇଛି, ତ ଭଗବାନଙ୍କର ଇଚ୍ଛା ମତ୍ସ୍ୟ ତାକୁ ଭକ୍ଷଣ କରିଛି, ସେଇ ମତ୍ସ୍ୟ କେଉଁ ଜାଲରେ ପଡ଼ିଛି, ଏତେ ବଡ଼ ସମୁଦ୍ର ଭିତରେ ପୁଣି ସେ ଜାଲରେ ପଡ଼ିଲା ଅଲଗା ମତ୍ସ୍ୟମାନଙ୍କ ସହିତ, ହଉ ଯେଉଁ ଜାଲରେ ପଡ଼ିଲା ପଡ଼ିଲା ଆଉ ଜଣଙ୍କ ଜାଲରେ ପଡ଼ିଛି, ପୁଣି ସେଇ ମାଛଟି ଯାଇକି ଜରା ପାଖରେ ଭାବିଲେ, ଜରା ତାକୁ ଯେତେବେଳେ ଅପରେସନ୍ କଲା ଦେଖିଲା ଲୁହାଟା ଅଛି, ଆଉ ସେ ଲୁହାଟାକୁ ସେ ତାର ସରର ଅଗରେ ରଖିଲା, ସର ଅଗରେ ନିୟୋଜିତ କଲା। ଏଭଳି ବିପ୍ରର ଅଭିଶାପ ହେଇଛି, ବର୍ତ୍ତମାନ ଭଗବାନ କହୁଛନ୍ତି ସମସ୍ତଙ୍କୁ, ବ୍ରହ୍ମାଜୀ ତୁମେ ଯାଅ, ସମସ୍ତେ ପଳାଅ। ଭଗବାନ ଏଇଟା କହିଲା ପରେ ଉଦ୍ଧବ ଜାଣିଦେଲେ, ଉଦ୍ଧବ ଦେଖିଲେଣି ସବୁ ସଙ୍କେତ, ଭଗବାନ ଉଦ୍ଧବ ଖବର ପାଇଗଲେ ଭଗବାନ ଶ୍ରୀକୃଷ୍ଣ ଧରାଧାମ ତ୍ୟାଗ କରିକି ଯିବେ, ସେ ଆସିକି ପହଞ୍ଚି ଯାଇଛନ୍ତି, କହୁଛନ୍ତି ପ୍ରଭୁ ଆପଣ ଯିବା ପୂର୍ବରୁ ମୋତେ ସଙ୍ଗରେ ନେଇକି ଯାଆନ୍ତୁ। ଭଗବାନ କହୁଛନ୍ତି ଉଦ୍ଧବ ତୁମେ ଏଇଠି ରହିବ, ତୁମେ ଏଇଠି ରହିବ ଆଉ ତୁମେ ମୋର ବାଣୀକି ପ୍ରଚାର କରିବ। ତାଙ୍କୁ ଚବିଶଟି ଅଧ୍ୟାୟରେ ଭଗବାନ 6-30 ଅଧ୍ୟାୟ ପର୍ଯ୍ୟନ୍ତ 24 ଅଧ୍ୟାୟରେ ତତ୍ତ୍ୱଜ୍ଞାନ ସବୁ ଦେଇଛନ୍ତି, ଏବଂ ଉଦ୍ଧବ ବଦରିକାଶ୍ରମ ଚାଲିଲେ। ବର୍ତ୍ତମାନ ଯଦୁକିଳ କିଭଳି ଧ୍ୱଂସ ହେଉଛି, ଶ୍ରୀ ରାଜୋବାଚ ପରୀକ୍ଷିତ ପୁଣି ପ୍ରଶ୍ନ କଲେ, ଉଦ୍ଧବ ଯେତେବେଳେ ବଣକୁ ପଳାଇଗଲେ ପରୀକ୍ଷିତ ମହାରାଜ ବହୁତ ସୁନ୍ଦର ଯୁକ୍ତି କରୁଛନ୍ତି, ବାରମ୍ବାର ଏହି ପ୍ରଶ୍ନ ପଚାରୁଛନ୍ତି, ମୁଁ ଏବେ ବିଶ୍ୱାସ କରୁନି ଭଗବାନ ଶ୍ରୀକୃଷ୍ଣ ଏ ଧରାଧାମ ତ୍ୟାଗ କଲେ ବୋଲି, ଆଉ ବିପ୍ର ଅଭିଶାପ ଲାଗିଲା ବୋଲି। ଶ୍ରୀ ରାଜୋବାଚ 30 ଅଧ୍ୟାୟ ପ୍ରଥମ ଶ୍ଳୋକ, ତତୋ ମହାଭାଗବତ ଉଦ୍ଧବେ ନିର୍ଗତେ ବନମ ଦ୍ୱାରବତ୍ୟାମ କିମ ଅକରତ ଭଗବାନ ଭୂତ ଭାବନଃ। ପରୀକ୍ଷିତ ପଚାରିଛନ୍ତି ଯେ ଭଗବାନ ଯେ ଭୂତ ଭାବନ ଯେ ଜଗତକୁ ସୃଷ୍ଟି କରନ୍ତି, ଏ ମହାଭାଗବତ ଉଦ୍ଧବ ନିର୍ଗତେ ବନଃ, ମହାଭାଗବତ ଉଦ୍ଧବ ବଦରିକାଶ୍ରମକୁ ଗଲା ପରେ ଦ୍ୱାରମ୍ବତ୍ୟା କିମ କର, ଦ୍ୱାରବତୀପୁରରେ ଭଗବାନ ଶ୍ରୀକୃଷ୍ଣ କ'ଣ କଲେ? କାରଣ ଆପଣ ତ କହିଥିଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆପଣ ତ କହିଥିଲେ ବିପ୍ର ଅଭିଶାପ ଲାଗିଯାଇଛି, ଦ୍ୱାରକାପୁରରେ କ'ଣ ହେଉଛି ଅବସ୍ଥା ଆପଣ ମୋତେ କୁହନ୍ତୁ। କି ଦ୍ୱିତୀୟ ପ୍ରଶ୍ନ ପଚାରୁଛନ୍ତି, ବ୍ରହ୍ମସାପ ଉପସଂସୃଷ୍ଟେ ସୋକୁଲେ ଯାଦବ ଶ୍ରବ ପ୍ରିୟସିଂ ସର୍ବନେତ୍ରାଣାଂ ତନୁଷ କଥମ ଅତ୍ୟଜତ୍। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଆଉ ଚକ୍ରୀପାଦ ବହୁତ ସୁନ୍ଦର ଟିକାଟେ ରଚନା କରିଛନ୍ତି। ବ୍ରହ୍ମସାପ ଉପସଂସୃଷ୍ଟ, ବ୍ରହ୍ମସାପ ଯେଉଁ କୂଳ ଉପରେ ଲାଗିଯାଇଛି, ଯେଉଁ ଯାଦବ କୂଳ, ସୋ କୂଳେ ଯାଦବ ଶ୍ରବେ, ଆଉ ଭଗବାନ ଶ୍ରୀକୃଷ୍ଣ ତତ୍ ସାପ ବଚନ ସମ୍ମାନାର୍ଥମ, ସମ୍ମାନାର୍ଥମ ଭଗବାନ ବି ସେ ସାପ ବଚନକୁ ସମ୍ମାନ ସ୍ୱୀକୃତି ପ୍ରଦାନ କରିଛନ୍ତି। କିନ୍ତୁ ମୋତେ ବିଶ୍ୱାସ ହଉନି କି ପରୀକ୍ଷିତ କହୁଛନ୍ତି, ପ୍ରିୟସୀମ ସର୍ବନେତ୍ରାଣ ତନୁଂସ କଥମ ଅତ୍ୟଜ୍ୟତ, ଯେ ସବୁ ନେତ୍ରର ପ୍ରେୟସୀ ଅତି ପ୍ରିୟ ବସ୍ତୁ ଶିବଜିତ, ଏଠି ଶିବଜୀଙ୍କର ଚକ୍ରପାତ କହୁଛନ୍ତି, ସର୍ବେଷାମ ନେତ୍ରାଣାମ ସର୍ବସ୍ୟ ମହାଦେବ ଶ୍ୟାପି ନେତ୍ରାଣାମ ପ୍ରିୟସୀ ଅତି ପ୍ରିୟାମ ତନୁଂ କଥମ ଅତ୍ୟଜତ। ମହାଦେବ ଶିବଜୀ ସବୁ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରିଛନ୍ତି, ସବୁବେଳେ ଗୋଟିଏ ନୟନ ଯେଉଁ ବୁଝିକି ରଖିଛନ୍ତି ପ୍ରଳୟ ବେଳେ ବାହାର କରନ୍ତି, ସ୍ପେଶାଲ ସେଇ ନୟନର କାମ ହେଲା, ସେଇ ଯେଉଁ ମଥାରେ ଯେଉଁ ନୟନଟା ଅଛି ଶିବଜୀ ସେଠି ପୁରା ଭଗବାନଙ୍କୁ ବାନ୍ଧିକି ରଖିଦେଇଛନ୍ତି, ସବୁବେଳେ ଗୋଟିଏ ନୟନରେ ପୁରା ଧ୍ୟାନସ୍ଥ ଅବସ୍ଥାରେ ଅଛନ୍ତି ଭଗବାନ। ପ୍ରିୟ ସେ ସର୍ବନେତ୍ରାଣ, ମହାଦେବଙ୍କର ନେତ୍ରରେ ଯିଏ ପ୍ରିୟ, ଆଉ ମହାଦେବ ଯେଭଳି ଶିବଜୀ ସବୁ ସମୟରେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ଧ୍ୟାନର ବସ୍ତୁ ଯେଉଁ ପ୍ରଭୁ, ସେ କିଭଳି ନେତ୍ର ଆଗରୁ ପଳେଇବେ, ସେ ସ୍ୱର କେମିତି ତ୍ୟାଗ କରିବେ, ମୁଁ କେବେ ବିଶ୍ୱାସ କରିବି। ଏଠି ଚକ୍ରପାଦ କହୁଛନ୍ତି, ପରୀକ୍ଷିତ ପଚାରୁଛନ୍ତି, କେଷାଞ୍ଚିତ ମୁନିନାମ ମତେ ଯତ୍ ତସ୍ୟ ତନୁ ତ୍ୟାଗମ ଶୂୟତେ। କେହି କେହି ମୁନି କହୁଛନ୍ତି ଯେ ଶ୍ରୀକୃଷ୍ଣ ତାଙ୍କ ଶରୀରକୁ ଛାଡ଼ିଦେଲେ, କେହି କେହି ମୁନି କହୁଛନ୍ତି ତତ୍ କଥମ, ଏଟା କିପରି ସମ୍ଭବ, ନୈବ ସମ୍ଭବ ଦ୍ୱିତୀୟ ଅର୍ଥ, ଏଟା କେବେ ସମ୍ଭବ ନୁହେଁ, ଭଗବାନ ଶରୀରକୁ ଛାଡ଼ିବେ ଏଟା କେବେ ସମ୍ଭବ ନୁହେଁ। ପରୀକ୍ଷିତ କହୁଛନ୍ତି କାହିଁକି, ଏଠି କହୁଛନ୍ତି ତତ୍ ତନୁ ସଚିତାନନ୍ଦମୟ ସଚିତାନନ୍ଦ ସ୍ୱରୂପତ୍ୱେମ ତତ୍ ତ୍ୟାଗ ଅସମ୍ଭବା। ଭଗବାନଙ୍କ ଶରୀରଟା ସଚିତାନନ୍ଦମୟ ତନୁ ନା, ସଚିତାନନ୍ଦମୟ ତନୁକୁ ଭଗବାନ ଛାଡ଼ିବେ କିଭଳି, ଭଗବାନ ଚାହିଁଲେ ବି ମରିବା ପାଇଁ, ମୃତ୍ୟୁବରଣ କରିବା ପାଇଁ ଭଗବାନ ମରିପାରିବେ ନା, ଆଉ ମଣିଷ ଚାହିଁଲେ ବି ବଞ୍ଚିବା ପାଇଁ ସେ ବଞ୍ଚିପାରିବା, ଇଏ ହେଉଛି ଭଗବାନ ଆଉ ଜୀବ ଭିତରେ ପାର୍ଥକ୍ୟ। ଭଗବାନଙ୍କର ସଚିତାନନ୍ଦ ଭାଇ ତନୁ ନା, ସେ କେମିତି ତ୍ୟାଗ କରିବେ, ଯେଟା ସମ୍ଭବ ନାହିଁ, ମୁଁ ତ କେବେ ବିଶ୍ୱାସ କରୁନି। ପରୀକ୍ଷିତ କହୁଛନ୍ତି ଭଗବାନ ବିବଶ, ଯେଭଳି ମହାରାଜ ବାରବାର କୁହନ୍ତି ଭଗବାନ ଯଦି ଚାହିଁବେ ମୁଁ ଟିକେ ଭିକାରୀ ହେବି, ଭଗବାନ କେବେ ଭିକାରୀ ହେଇପାରିବେ, ଭଗବାନ ଭିକାରର ରୋଲ କେବେ କରିପାରିବେ, ଭିକାରୀ ହେଇପାରିବେନି, ତାଙ୍କ ସ୍ୱରୂପ ସହ ଏଗୁଡ଼ିକ ଯୁକ୍ତ ହେଇକି ରହିଛି। ଯେଭଳି ଯୁକ୍ତି ଯଦି ଆପଣ କରିବେ, ଚିନି ଚିନି ଯଦି କହିବେ, ଚିନି ତୁମେ ଟିକେ ଖଟା ହୁଅ, ଚିନି ଖଟା ହେଇପାରିବ, ଚିନି ତ ମିଠା, ଯେମିତି ଗୋଟେ ଯୁକ୍ତି ମୋର ଏମିତି ପ୍ରବଚନ ଦେଉ ଆସିଲା, ସେ ବହୁତ ସୁନ୍ଦର ଯୁକ୍ତି ଆସିଲା ଆମର, ଭଗବାନ ବେଳେବେଳେ ଏମିତି ବୁଦ୍ଧି ଦିଅନ୍ତି ନାସ୍ତିକମାନଙ୍କୁ ଡିଫିଟ୍ କରିବା ପାଇଁ, ବହୁତ ସୁନ୍ଦର ବୁଦ୍ଧି ଦିଅନ୍ତି, ସେ ଲୋକ ପ୍ରଶ୍ନ କରି ଲେଖୁଛନ୍ତି, ନାଇଁ ନାଇଁ କୃଷ୍ଣ ତ ତାଙ୍କୁ ପୋଡ଼ାଯାଇଛି ଆଉ, ନହେଲେ ଠିକ୍ ଅଛି କୃଷ୍ଣଙ୍କୁ ଆପଣ ପୋଡ଼ିଦେବେ, ଆଚ୍ଛା ସୁନାକୁ ଆପଣ ପୋଡ଼ିକି ନଷ୍ଟ କଲେ, ଆପଣ ଦେଖିବା ତାଙ୍କୁ କହିବେ ଆପଣ ସୁନାଟାକୁ ପୋଡ଼ିକି ନଷ୍ଟ କରିଦେଇକି ପାରିବେ, ସୁନାଟାକୁ ଗୋଟେ ସୁନାଟାକୁ ପୋଡ଼ିକି ଶେଷ କରନ୍ତୁ, ଗୋଟେ ଜଡ଼ ବସ୍ତୁର ଏଭଳି ଧର୍ମ ଅଛି ତାକୁ ପୋଡ଼ିକି ଆପଣ ନଷ୍ଟ କରିପାରିବେ, ଭଗବାନ କିଭଳି ତାଙ୍କ ତନୁକୁ ତ୍ୟାଗ କରିବେ। ଅଗ୍ନି ଭଗବାନ ତ ତିନି ତିନି ଥର ଅଗ୍ନିପାନ କରିଛନ୍ତି, ତିନି ତିନି ଥର, ଆଉ ସିଏ କେମିତି ଅଗ୍ନି ତାଙ୍କ ଶରୀରକୁ ଦହ କରିବ, ସଚିତାନନ୍ଦମୟ ତନୁ ତାଙ୍କ ଶରୀରକୁ କେହି ଦହ କରିପାରିବେ ନା। ପରୀକ୍ଷିତ କହୁଛନ୍ତି ଏଇଟା ମୁଁ ବିଶ୍ୱାସ କରୁନି, ଗୋଟେ ଯୁକ୍ତି ଦେଉଛନ୍ତି ପରୀକ୍ଷି, ଚକ୍ରବାଦ କହୁଛନ୍ତି ବିପ୍ର ଖଲୁ ବିପ୍ରତମ ସିଓ କଥମ ତେଜେ, ଯିଏ ବିପ୍ରତ୍ୱ ଯିଏ ବ୍ରାହ୍ମଣ ସେ ବ୍ରହ୍ମଣୀ ତାକୁ ତ୍ୟାଗ କରିପାରିବ, ଆରେ ଯିଏ ବ୍ରାହ୍ମଣତ୍ୱ ସ୍ତରକୁ ଯାଇଛି ସେ ସ୍ୱରଟାକୁ ସିନା ତ୍ୟାଗ କରିଦେବ, ବ୍ରହ୍ମଣ ତାକୁ କେମିତି ତ୍ୟାଗ କରିବ, ଏଗୁଡି ଯୁକ୍ତି ଦେଉଛନ୍ତି, ବ୍ରହ୍ମଣ ତାକୁ ତ୍ୟାଗ କରିପାରିବନି, ସେ ବ୍ରହ୍ମଣ ତ ତ୍ୟାଗ କରିବା ମାନେ ତ ସେ ମୃତ ହେଇଗଲା ତା, କାରଣ ବ୍ରହ୍ମଣତ୍ୱ ଯୋଗୁଁ ତ ସେ ବ୍ରାହ୍ମଣ ହେଇଛି, ବ୍ରହ୍ମଣ ତ ତ୍ୟାଗ କରିବ କେମିତି, ସେ ବ୍ରାହ୍ମଣ ବ୍ରାହ୍ମଣତ୍ୱକୁ ତ୍ୟାଗ କରିପାରିବ ନା। ଏଠି ସେ କହୁଛନ୍ତି ଯେଭଳି ସର୍ପ ସର୍ପ ତା ବିଷକୁ ତ୍ୟାଗ କରିପାରିବ ନା, ଜଡ଼ବସ୍ତ୍ର ତାର ବସ୍ତୁ ଧର୍ମଟା ତା ସ୍ୱର ସହିତ ଅଛି। ଭଗବାନଙ୍କ ତନୁଟା ସଚିଦାନନ୍ଦମୟ ତନୁ, ସଚିଦାନନ୍ଦମୟ ତନୁ କିଭଳି ସେ ତ୍ୟାଗ କରିଦେବେ, ଏଠି ସେ କହୁଛନ୍ତି ସେ କଥା। ପ୍ରେୟସୀ ସର୍ବନେତ୍ରାଣ ତନୁ ସ କଥମତ୍ୟଜ, ସେ ଭଗବାନ କିଭଳି ସଚିଦାନନ୍ଦମୟ ତନୁକୁ ତ୍ୟାଗ କଲେ ମୁଁ ତ ବିଶ୍ୱାସ କରୁନି। ଆଚ୍ଛା ଭଗବାନ କାହିଁକି ବିପ୍ରସାଦକୁ ସମ୍ମତ ଦେଲେ, କାହିଁକି ସମ୍ମତ ଦେଲେ? ଏଠି ସ୍ୱାମୀପାଦ ଏ ଶ୍ଳୋକର ଟୀକାରେ କହୁଛନ୍ତି, ଚକ୍ରଧର ପରୀକ୍ଷିତ ମହାରାଜ ପଚାରୁଛନ୍ତି, କହୁଛନ୍ତି ଭଗବତୀ ନହି ସାପ ପ୍ରଭବତୀ, ଭଗବାନଙ୍କ ଉପରେ ସାପ ପଡ଼ିବ ନା। କାରଣ ଏ ଜଗତରେ ଯିଏ ଯାହାକୁ ଆଶୀର୍ବାଦ ଦଉଛି, ଯିଏ ଯାହାକୁ ଅଭିଶାପ ଦଉଛି, କାହା ବଳରେ ଦଉଛି? ଭଗବାନଙ୍କ ଶକ୍ତିରେ ନା। ଭଗବାନ ପଳେଇଗଲା ପରେ କୋଉ ଜଡ଼ ଶରୀରର ଗୋଟେ ବ୍ୟକ୍ତିର ହାତକୁ ଆଣିକି ଆପଣ ମୁଣ୍ଡରେ ବାଡ଼େଇଲେ, ମୁଣ୍ଡରେ ବାଡ଼ାନ୍ତି, ପ୍ରଭୁ ମୋତେ ଆଶୀର୍ବାଦ ଦିଅ ବ୍ୟକ୍ତି। ଆରେ ଭଗବାନଙ୍କର ଜୀବାତ୍ମା ରହିଛନ୍ତି ବୋଲି ସେ ବ୍ୟକ୍ତି ବ୍ୟକ୍ତି ବୋଲି କାର୍ଯ୍ୟ କରୁଛି ନା। ତେଣୁ ଯିଏ ଯାହାକୁ ବି ଆଶୀର୍ବାଦ ଦଉଛି, ଯିଏ ଯାହାକୁ ଅଭିଶାପ ଦଉଛି, ସେଟା ଭଗବାନଙ୍କ ନିକଟରୁ ଆସିଛି। ଆଉ ଭଗବାନଙ୍କ ସ୍ୱର ତ ସଚିଦାନନ୍ଦମୟ ଶରୀର, ଆଉ ଭଗବାନଙ୍କ ପାର୍ଷଦ ମାନଙ୍କର ସ୍ୱର ବି ସଚିଦାନନ୍ଦମୟ ଶରୀର। ଭଗବାନ ନିଜ ପ୍ରତି ଆଉ ପାର୍ଷଦ ମାନଙ୍କ ପ୍ରତି ଏ ଅଭିଶାପକୁ କାହିଁକି ଗ୍ରହଣ କଲେ? ପରୀକ୍ଷିତ ମହାରାଜ ବଡ଼ ସନ୍ଦେହରେ ପଡ଼ୁଛନ୍ତି। ହେଲା, ପାର୍ଷଦ ମାନଙ୍କୁ ଲାଗିପାରେ ଭଗବତୀ ଇଚ୍ଛାରେ, କିନ୍ତୁ ଭଗବତୀ ନହିଁ ସାପ ପ୍ରଭବତୀ, ଭଗବାନଙ୍କ ଉପରେ ସାପ ପଡ଼ିବ ନା। କିନ୍ତୁ କାହିଁକି ସାପ ଗ୍ରହଣ କଲେ? ବହୁତ ସୁନ୍ଦର କଥା ସିଦ୍ଧ ସ୍ୱାମୀ କହୁଛନ୍ତି, ଯାଦବତ୍ୱାତ୍ ଅନୁକରଣ ଚାପି ସୋପି କଥିତ ମାନ୍ୟ, ମୁଁ ଯାଦବ ଆଜ୍ଞା, ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଭକ୍ତ ବାତ୍ସଲ୍ୟ ଲୀଳା ଏ ଜଗତରେ କେହି କରିନାହାନ୍ତି, କେହି କରିନାହାନ୍ତି। ଭଗବାନ ଯାଦବ ଯେତେବେଳେ ଯାଦବମାନଙ୍କ ପ୍ରତି ବିପଦ ଆସିଛି, ଭଗବାନ ସବୁ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି। ଆଉ ଭଗବାନ ସବୁବେଳେ ମୁଚମୁଣ୍ଡ ଯେଉଁ ପଚାରିଛି, ମୁଁ ଗତକାଲି କହିଥିଲି, ଭଗବାନ ନନ୍ଦ ମହାରାଜଙ୍କ ପୁତ୍ର ରୂପରେ ନିଜକୁ ପରିଚୟ କେତେବେଳେ ଦିଅନ୍ତି ନା, ଘର ଆଡ୍ରେସ୍ କେତେବେଳେ ଦିଅନ୍ତି ନା, ସବୁବେଳେ ଅଫିସିଆଲ ଆଡ୍ରେସ୍ ଦିଅନ୍ତି, ସବୁବେଳେ କୁହନ୍ତି ଯେତେ ମୁଚକୁନ୍ଦ ପଚାରୁଛି, ମୁଚକୁନ୍ଦ ସ୍ତୁତି ଆଉ ମୁଚକୁନ୍ଦଙ୍କର ଚରିତ ଭକ୍ତମାନେ ଶୁଣିବା ଦରକାର। ବହୁତ ସୁନ୍ଦର ଟୀକା ଚକ୍ରିତ ରଚନା କରିଛନ୍ତି, ବହୁତ ସୁନ୍ଦର ସମ୍ପାଦିତ। ମୁଚକୁନ୍ଦ ପଚାରୁଛନ୍ତି ଆପଣ କିଏ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଅବତୀର୍ଣ୍ଣ ଯଦୁକୂଳେ ଗୃହେ ଆନକ ଦ୍ୱନ୍ଦ୍ୱୀ, ଭଗବାନ ବଡ଼ ଗର୍ବରେ କହୁଛନ୍ତି ଏଠି କାହିଁକି ବ୍ରହ୍ମ ଅଭିଶାପଟାକୁ ଭଗବାନ ଗ୍ରହଣ କରିନେଲେ ନା। ଭଗବାନ ଯଦୁନାମ ଏଠି କହୁଛନ୍ତି ନା, ଯାଦବତ୍ୱା ଅନୁକରଣ ଚାପି ସ୍ୱପି କଥଞ୍ଚିତ ମାନ୍ୟ, ଭଗବାନ ଭଗବାନ କହୁଛନ୍ତି ମୁଁ ସ୍ୱାର୍ଥପର ହେବି ନା, ମୋ ଭକ୍ତ ପ୍ରତି ଯଦି ଅଭିଶାପ ରହିବ, ବଳରାମ ମୋ ଭାଇ ସେ ଅଭିଶାପ ଗ୍ରହଣ ନ କରନ୍ତୁ, କିନ୍ତୁ ମୁଁ ମୋତେ ଲୋକମାନେ କ'ଣ ଭକ୍ତବତ୍ସଳ ବୋଲି କହିବେ, କହିବେ ଦେଖ ତାଙ୍କ ଭକ୍ତମାନଙ୍କୁ ବ୍ରାହ୍ମଣମାନେ ଅଭିଶାପ ଦେଲେ, ସେ ସ୍ୱୀକୃତି ପ୍ରଦାନ କରିଦେଲେ, କିନ୍ତୁ ନିଜ ଅଭିଶାପକୁ ନେଲେ, ମୁଁ ସ୍ୱାର୍ଥପର ହେବି ନା, ମୁଁ ଭକ୍ତବତ୍ସ, ମୋ ଭକ୍ତବତ୍ସ ନାମରେ ମୁଁ କଳଙ୍କ ଲଗେଇବି ନା। ସମ୍ପାଦ କହୁଛନ୍ତି ସେ ଗ୍ରହଣ କରିନେଲେ, କାହିଁକି ନା ମୁଁ ଯାଦବ, ଭଗବାନଙ୍କର ସବୁବେଳେ ଅଭିମାନ ରୁହେ ମୁଁ ଯାଦବ, ସେଥିପାଇଁ ମୁଚକୁନ୍ଦ କହୁଛନ୍ତି ଅବତୀର୍ଣ୍ଣ ଯଦୁବଂଶେ ଗୃହେ ଆନକ ଦ୍ୱନ୍ଦ୍ୱୀ, ମୋତେ ଜାଣିବା ପାଇଁ ଚାହୁଁଛ, ମୁଁ ଯଦୁବଂଶରେ ଅବତୀର୍ଣ୍ଣ ହେଇଛି ଭଗବାନ କହୁଛନ୍ତି। ସେ ଯଦୁବଂଶରେ, ଆରେ ଯଦୁବଂଶରେ ତ କେତେ ଲୋକ ଅଛନ୍ତି, ଆପଣ କାହା ବଂଶରେ ନା, ଗୃହେ ଆନକ ଦ୍ୱନ୍ଦ୍ୱୀ, ମୋର ବାବା ହଉଛି ଆନକ ଦ୍ୱନ୍ଦ୍ୱୀ ବସୁଦେବ, ଭଗବାନ କହୁଛନ୍ତି। କାରଣ ଆନକ ଦ୍ୱନ୍ଦ୍ୱୀ ବସୁଦେବଙ୍କର ଚରିତ୍ର ଅତି ନିର୍ମଳ ସାଧୁ ଚରିତ୍ର, ଦେବତାମାନେ ତାଙ୍କର ଆବିର୍ଭାବରେ ବସୁଦେବଙ୍କର ଜନ୍ମରେ ପାଦ ବାଦ୍ୟ ବଜାଇଥିଲେ, ସେଥିପାଇଁ ତାଙ୍କର ଆନକ ଦ୍ୱନ୍ଦ୍ୱୀ। ବସୁଦେବ ଅବତୀର୍ଣ୍ଣ ଯଦୁ କୁଲେ ଗୃହେ ଆନକ ଦ୍ୱନ୍ଦ୍ୱୀ ବଦନ୍ତି ବସୁଦେବ ଇତି ବଦନ୍ତି ବାସୁଦେବ ଇତି ବସୁଦେବ ସୁତ ହିମା, କାଳେ ଆନକ ଦ୍ୱନ୍ଦ୍ୱୀ କିଏ ବୁଝିବେ ନ ବୁଝିବେ, ମୁଚକୁନ୍ଦ ତାଙ୍କୁ ସ୍ପଷ୍ଟ କହୁଛନ୍ତି ଆନକ ଦ୍ୱନ୍ଦ୍ୱୀ ଗ୍ରହରେ ଜନ୍ମ ହେଇଛି, ଆନକ ଦ୍ୱନ୍ଦ୍ୱୀ କିଏ? ଭଗବାନ କହୁଛନ୍ତି ମୁଁ ଯଦୁକୂଳରେ ଅବତୀର୍ଣ୍ଣ ଯଦୁକୂଳେ ଗୃହେ ଆନକ ଦ୍ୱନ୍ଦ୍ୱୀ ବାସୁଦେବ ଇତି ବଦନ୍ତି, ମୋତେ ବାସୁଦେବ ବୋଲି ସମସ୍ତେ କୁହନ୍ତି। ବାସୁଦେବ ଆଉ କିଏ ବାସୁଦେବ, ପୁଣ୍ଡରିକ ବାସୁଦେବ କି? ନାଇଁ ନାଇଁ ନାଇଁ, ବସୁଦେବ ସୁତ ହିମା, ବସୁଦେବଙ୍କର ପୁତ୍ର। ଭଗବାନ ସବୁବେଳେ ନିଜକୁ ପରିଚୟ ଦିଅନ୍ତି ଯାଦବ ବଂଶୀ। ତେଣୁ ସମୀପାଦ କହୁଛନ୍ତି ଭଗବାନ କାହିଁକି ବ୍ରହ୍ମସାପକୁ ଗ୍ରହଣ କରିନେଲେ। ଭଗବାନ କହିଲେ ନା, ମୁଁ ଯାଦବମାନଙ୍କୁ ଯେହେତୁ ଅନୁକରଣ କରୁଛି, ମୁଁ ଯାଦବ ବୋଲି ନିଜକୁ ପରିଚୟ ଦେଉଛି, ଆଉ ଯାଦବମାନଙ୍କର ଅନୁକୂଳ ସମସ୍ତ କାର୍ଯ୍ୟ କରୁଛି। ଆଜି ବିପ୍ରଭୁସାପ ବି ମୁଁ ମଧ୍ୟ ଅନୁକୂଳ ନେଲି। ଭଗବାନ ତାହିଁ କରିଛନ୍ତି ଆଜ୍ଞା। ଭଗବାନ ସବୁ ସମୟରେ ଭଗବାନଙ୍କର ଅଭିମାନଟା ଏତେ ପ୍ରଚୁର, ଏତେ କଂକ୍ରିଟ, ଭକ୍ତ ମୋର ଏଇଟା ଜୀବ ଭଗବାନଙ୍କ ନିକଟରୁ ଶିଖିବା ଦରକାର। ଯେଉଁଦିନ ଅର୍ଜୁନ ଭଗବାନଙ୍କ ରଥରେ ସାରଥି କଲେ, ଭଗବାନ ସେଇଦିନ ଠାରୁ କେବେ ଗୋଟେ ଦିନ ବି ଚିନ୍ତା କରିନାହାନ୍ତି, ଜାଣିନାହାନ୍ତି ବି, ମନରେ ଭାବି ବି ନାହାନ୍ତି ଲୀଳା ଶକ୍ତି ପ୍ରେରଣାରେ ମୁଁ ଯାଦବ ଲୋକ ବୋଲି, ମୁଁ ଜଣେ ରାଜା, ମୁଁ ଦ୍ୱାରକାଧିପତି, ମୁଁ ଶ୍ରୀକୃଷ୍ଣ। ସେ କେବଳ ଜାଣନ୍ତି ଭୁଜି ଅର୍ଜୁନର ରଥ ଚାଳକ ସାରଥି, ଆଉ ସମସ୍ତେ ଘୋଡ଼ା ହାଙ୍କିବେ ଯେତେବେଳେ ସମସ୍ତେ ଘୋଡ଼ା ଶଙ୍ଖ ବାଜିବ, ସମସ୍ତେ ଘୋଡ଼ା ପ୍ରସ୍ତୁତ କରିବେ, ଭଗବାନ ଅର୍ଜୁନର ଘୋଡ଼ାକୁ ମାଲିସ କରି ଆରମ୍ଭ କରିଦେବେ। ଭଗବାନ ନିଜ ହାତରେ ଅର୍ଜୁନର ଘୋଡ଼ାକୁ, ଭକ୍ତକୁ ଯେଭଳି ଭଗବାନ ଆଲିଙ୍ଗନ, ସୁଦାମାଙ୍କୁ ଆଲିଙ୍ଗନ କରି ଯେମିତି ଭଗବାନ ଆନନ୍ଦ ପାଉଥିଲେ, ଅର୍ଜୁନର ଘୋଡ଼ାକୁ ଭଗବାନ ସେଭଳି ଆଦରରେ ମାଲିସ କରନ୍ତି ହାତରେ ଧରିକି। କାରଣ ସବୁ ସବୁ ମାଲିକ ମାନେ, ସବୁ ସାରଥି ମାନେ ତାଙ୍କ ନିଜ ନିଜର ଘୋଡ଼ାକୁ ମାଲିସ କରନ୍ତି। ଭଗବାନ କହନ୍ତି ମୁଁ ତ ରଥର ଅର୍ଜୁନ ରଥରେ ସାରଥି ନା, ସବୁ ସାରଥି ମାନେ ଯଦି ସ୍ୱ କର୍ମ ନିର୍ବାହ କରିବେ ମୁଁ କେମିତି ନ କରିବି। ଭଗବାନ ନିଜେ ଅର୍ଜୁନର ଘୋଡ଼ାକୁ ଧରି ଆସନ୍ତି, ଧରି ନିଜେ ନିଜ ହାତରେ ତାଙ୍କର ଘୋଡ଼ାକୁ ମାଲିସ କରନ୍ତି, ଆଉ ସବୁ ସମସ୍ତେ ଯେତେବେଳେ ପ୍ରସ୍ତୁତ ହେଇଯିବେ ଅଶ୍ୱ ଧରିକି ଯୁଦ୍ଧର ଆହ୍ୱାନ, ସମସ୍ତେ ନିଜ ନିଜର ରଥିକୁ ଡାକିବେ, ଭଗବାନ ବି ଠିଆ ହେଇଯିବେ ଘୋଡ଼ାକୁ ରଖିବେ, ଭଗବାନ ଡାକିବେ ଅର୍ଜୁନ ଆପଣ ଆସନ୍ତୁ, ପୁରା ଯେଭଳି ଡାକନ୍ତି ସାରଥି ମାନେ ଯେଭଳି ରଥିକୁ ଆହ୍ୱାନ କରନ୍ତି ଭଗବାନ ସେଇଭଳି। ଆଉ ଭଗବାନ ଏଇ ଯୁଦ୍ଧ ଭିତରେ ଭଗବାନଙ୍କୁ କେଉଁଠି ମିଳିବ? ଭଗବାନଙ୍କୁ ଏଇ ପାଣ୍ଡବମାନଙ୍କ ଭିତରେ ପାଇବେ ନା। ସନ୍ଧ୍ୟା ସମୟ ହେଇଯିବ ମାନେ ଭଗବାନ ଯାଇକି ଶୋଉଥିଲେ କେଉଁଠି? ଘୋଡ଼ାଶାଳା ପାଖରେ, ଯେଉଁଠି ସମସ୍ତ ସାରଥିମାନେ ଶୁଅନ୍ତି ଭଗବାନ ସେଠି ଶୁଅନ୍ତି, ଭଗବାନ ପାଣ୍ଡବମାନଙ୍କ ପାଖରେ ଶୋଇନାହାନ୍ତି କେବେ। ଆଉ ମୁଁ ସାରଥି, ମୋର ସ୍ଥାନ କେଉଁଠି? ମୋ ସାରଥି ମାନେ ଯେଉଁଠି, ମୋ ଭକ୍ତର ଘୋଡ଼ା ଯେଉଁଠି ଶୋଉଛନ୍ତି ମୁଁ ତ ସେଠି ରହିବି ନା। ମୁଁ ଯାଦବର ଅନୁକରଣ କରୁଛି, ଯାଦବମାନଙ୍କୁ ମୋ ଭକ୍ତକୁ ମୁଁ ଅନୁକରଣ କରୁଛି, ଅର୍ଜୁନଙ୍କୁ ମୁଁ ଅନୁକରଣ କରୁଛି, ମୁଁ ସାରଥିର ଅଭିନୟ ବର୍ତ୍ତମାନ କରୁଛି, ତେଣୁ ସାରଥିମାନେ ଯେଉଁଠି ଶୋଇଛନ୍ତି ମୁଁ ସେଠି ଶୋଇବି। ଭଗବାନ ମହାଭାରତ ଯୁଦ୍ଧରେ ଏଇଭଳି ଟେଣ୍ଟ ହେଇଛି, ସାରଥିମାନଙ୍କ ଟେଣ୍ଟରେ ଭଗବାନ ଶୁଣନ୍ତି। କି ଯଦି କିଛି ସମ୍ବାଦ ଜଣେଇବେ ପାଣ୍ଡବମାନେ, ଭଗବାନ ଖୋଜି ଖୋଜି ପାଇବେ ସାରଥିମାନଙ୍କ କ୍ୟାମ୍ପରେ। ଇଏ ଭଗବାନଙ୍କର ଅବସ୍ଥା। ଆଉ ସେଥିପାଇଁ ଭୀଷ୍ମଦେବ ଯେତେବେଳେ ସରସଜ୍ଜାରେ ଶୟନ କରୁଛନ୍ତି, ଅର୍ଜୁନ ତାଙ୍କ ସମ୍ମୁଖକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ସମ୍ମୁଖକୁ ଆସିଛନ୍ତି, ସେତେବେଳେ ଅର୍ଜୁନଙ୍କ ଠାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି। ଆରେ ଅର୍ଜୁନ କି ଭାଗ୍ୟବାନ! ଅର୍ଜୁନ ସେ ଦୃଶ୍ୟ ଦେଖିନି ଭଗବାନ କେତେ ଭକ୍ତବତ୍ସଳ, ଅର୍ଜୁନ ପଛରେ ରହିଛି। ସେ କଣ ଦେଖିଛି? ମୁଁ ଯେତେବେଳେ ଅର୍ଜୁନଙ୍କୁ ମାରିବା ପାଇଁ ବ୍ୟଗ୍ର ହଉଛି, ଭଗବାନଙ୍କର ଭକ୍ତବତ୍ସଳତା କଣ ଅର୍ଜୁନ ଦେଖିଛି? ମୁଁ ଦେଖିଛି, ମୁଁ ଦେଖିଛି ଭଗବାନ କିଭଳି ବ୍ୟଗ୍ର ହେଇଯାଉଛନ୍ତି। ତାଙ୍କର ଧୁନ୍ଧୁକାରୀ ନା, ତାଙ୍କର ଯୋଉ କୁଞ୍ଚିତ କେଶ, ଆଉ ଘୋଡ଼ାର ରଜକୁ ଧରି କେତେ ବ୍ୟଗ୍ର ହେଉଛନ୍ତି, ଆଉ କିଭଳି ହୁଙ୍କାର ମାରୁଛନ୍ତି, ଆଉ କିଭଳି କ୍ରୋଧାବେଶ ହେଉଛନ୍ତି, ଏହି ଦୃଶ୍ୟଟା ଅର୍ଜୁନ ହତଭାଗା ଦେଖିନି। ସେ ସାରଥି କରିଛି, କିନ୍ତୁ ସାରଥିର ଶୋଭାକୁ, ଭଗବାନଙ୍କୁ ସାରଥି କଲା ପରେ ଯୋଉ ଶୋଭାଟା ଅର୍ଜୁନ ହତଭାଗା ଦେଖିନି। ମୁଁ ଭାଗ୍ୟବାନ, ମୁଁ ସେଟାକୁ ଦର୍ଶନ କରିଛି। ଆଉ ସାରଥି ଅଭିମାନରେ ଭଗବାନ ଯେତେବେଳେ ରଥ ଚଳାଉଛନ୍ତି, ସେଟାକୁ ଅର୍ଜୁନ ଆଣିନି, ଅର୍ଜୁନ ରଥି ହେଇକି ବସିଛି, କିନ୍ତୁ ଭଗବାନଙ୍କର ସାରଥି ଅଭିମାନଟା ମୁଁ ଦର୍ଶନ କରିଛି। କାରଣ ଭଗବାନ ଯେତେବେଳେ ଅର୍ଜୁନର ରଥକୁ ଚଳାଉଥିଲେ, ପୁରା ଅଭିମାନ, ମୁଁ ସାରଥି, ଅର୍ଜୁନ କହୁଥିଲେ ପ୍ରଭୁ ରଥ ରଖ ସଂସାର, କେବେ ବି ଗୋଟିଏ ଦିନ ଉପଦେଶ ଦେଇନାହାନ୍ତି, କିନ୍ତୁ ଶେଷ ଦିନ କେବଳ ଉପଦେଶ ଦେଇଛନ୍ତି। ଲାଷ୍ଟ ଦିନ ମହାଭାରତ ଯୁଦ୍ଧ ଯେଦିନ ରଥକୁ ପଠେଇବେ, ସେଇଦିନ ଭଗବାନ କହିଛନ୍ତି ଅର୍ଜୁନ ତୁମେ ରଥରୁ ଓହ୍ଲାଅ, ସାରଥି ଆଗେ ଓହ୍ଲେଇବା କଥା, ଓହ୍ଲେଇକି ରଥିଙ୍କୁ କହିବ ତୁମେ ଆସ। କିନ୍ତୁ ସାରଥି ବସି କେମିତି ରଥକୁ କହୁଛନ୍ତି? ଭଗବାନ କୃଷ୍ଣ ବସିଛନ୍ତି, କହୁଛନ୍ତି ଅର୍ଜୁନ ତୁମେ ରଥରୁ ଓହ୍ଲାଅ, ଆଶ୍ଚର୍ଯ୍ୟ ହେଉଛନ୍ତି ଆଜି କାହିଁକି ଭଳି ବିପରୀତ କହୁଛନ୍ତି ଓହ୍ଲେଇବା ପାଇଁ। ଅର୍ଜୁନଙ୍କର ବି ଅଭିମାନ ଅଛି, ଇଏ ମୋର ସାରଥି,
ଅର୍ଜୁନ କେବେ ବି ମହାଭାରତ ଯୁଦ୍ଧରେ ଇ କୃଷ୍ଣ ଆମ ଭକ୍ତ ଇ ମୋର ପ୍ରଭୁ ବୋଲି କେବେ ଜ୍ଞାନ ଇ ମୋର ସାରଥୀ ସବୁବେଳେ ଇ ମୋର ସାରଥୀ ଭଗବାନ ଆଜି ଭଗବାନ କହୁଛ ନାଇଁ ଅର୍ଜୁନ ତୁମେ ଓହ୍ଲା କାରଣ ମହାଭାରତ ଯୁଦ୍ଧ ସରିଗଲାଣି କିନ୍ତୁ ସିଏ କହୁଛନ୍ତି ତୁମେ ସାରଥୀ ତୁମେ ଆଗେ ଓହ୍ଲା ଆଜି ଏଠି ବିପରୀତ କଥା କାହିଁକି କହୁଛ ନାଇଁ ନାଇଁ ଅର୍ଜୁନ ଆଜି ମୁଁ ସେ ସାରଥୀ ନାହିଁ ମୁଁ ଆଜି ତୁମ ଜୀବନ ରଥରେ ସାରଥୀ ଏ ରଥରେ ମୁଁ ସାରଥିଲି ଆଜି ତୁମ ଜୀବନ ରଥରେ ମୁଁ ସାରଥିଲି ତୁମେ ଓହ୍ଲା ଅର୍ଜୁନ କିଛି ବୁଝିପାରୁନାହାନ୍ତି ଭଗବାନ କହୁଛନ୍ତି ଓହ୍ଲା ଭଗବାନ ଓହ୍ଲେଇଛନ୍ତି ଏ ଅର୍ଜୁନ ଯେତେବେଳେ ଓହ୍ଲେଇ ସାରିଛନ୍ତି ଭଗବାନ ଓହ୍ଲେଇ ଭଗବାନ ଓହ୍ଲେଇବା ମାତ୍ରେ ହିଁ ସେ ରଥରେ ଅଗ୍ନି ପ୍ରକଟ ହେଲେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ସଖା ବୁଝିପାରିଲ ସେତେବେଳେ ସଖା ବୋଲି ଆଉ ରଥୀ ସାରଥିର ଅଭିମାନ ନାହିଁ ସଖା ବୁଝିପାରିଲ କାରଣ ମୁଁ ସମସ୍ତ ଭକ୍ତ ଆଉ ବ୍ରହ୍ମାସ୍ତ୍ର ଯେତେ ଶାସ୍ତ୍ର ବେଦସ୍ତ୍ର ସମସ୍ତ ବେଦର ଯେତେ ତନ୍ତ୍ର ଯାହା ସବୁ ଅଛନ୍ତି ସବୁଥିରେ ମର୍ଯ୍ୟାଦା ମୁଁ ସ୍ଥାପନ କରିଛି ନା ଏ ଅସ୍ତ୍ରମାନଙ୍କୁ ସ୍ୱସ୍ୱ ମନ୍ତ୍ର ବଳରେ ପ୍ରୟୋଗ କରିବାର ମର୍ଯ୍ୟାଦା ମୁଁ ସ୍ଥାପନ କରିଛି ନା ଆଉ ଯଦି ମୁଁ ଏଟାକୁ ଭାଙ୍ଗିଦେବି ତାହେଲେ ଧର୍ମର ମର୍ଯ୍ୟାଦା ରହିବ ତେଣୁ ମୁଁ ଯେହେତୁ ତୁମ ରଥରେ ଥିଲି ସମସ୍ତେ ଏଗୁଡ଼ିକ ପ୍ରୟୋଗ କରିଛନ୍ତି ଏଗୁଡ଼ିକ ସମସ୍ତ ଶକ୍ତି ରଥରେ ଅଛି କିନ୍ତୁ କାର୍ଯ୍ୟକାରୀ ହେଇନି ଆଜି କାର୍ଯ୍ୟକାରୀ ହେବ ସେମାନେ ସେମାନଙ୍କ ଶକ୍ତିକୁ ପ୍ରଦର୍ଶନ କରିବେ ତୁମେ ଓହ୍ଲେଇ ଆସି ଏବଂ ସମସ୍ତ ଅସ୍ତ୍ର ଶକ୍ତି ପ୍ରୟୋଗ ହେଇଛି ସେ ଭଗବାନଙ୍କ ରଥ ଅର୍ଜୁନଙ୍କ ରଥଟି ଅଗ୍ନି ଲାଗିଯାଇଛି ଧ୍ୱଂସ ହେଇଯାଇଛି ଆଉ ହନୁମାନ ତା ପୂର୍ବରୁ ହନୁମାନ ପତାକାରୁ ଯାଇଛନ୍ତି ଭଗବାନ ହନୁମାନଙ୍କୁ ପଠାଇଦେଲେ ଅର୍ଜୁନକୁ ଅର୍ଜୁନକୁ ନେଇ ଆସିଲେ ହନୁମାନ ପଳାଇଗଲେ ତାପରେ ଅଗ୍ନିରେ ଅଗ୍ନି ଲାଗିଲା ସେ ରଥରେ ମୋର ଏଠି କହିବାର କଥା ଭଗବାନ ଯେତେବେଳେ ହିଁ ଅର୍ଜୁନ ରଥ ଟାଣୁଛନ୍ତି ସେତେବେଳେ ନିଜକୁ ସାରଥୀ ଜ୍ଞାନ କରୁଛନ୍ତି ଘୋଡ଼ାକୁ ମାଲିସ କରୁଛନ୍ତି ସାରଥିମାନଙ୍କର ଶିବିରରେ ସ୍ୱୟଂ କରୁଛନ୍ତି ଆଉ ସେ ଭଗବାନ କ'ଣ ତାଙ୍କ ବିପ୍ର ଆଜି ଅଭିଶାପ ଦେଇଛି ତାଙ୍କ ଯାଦବ କୂଳକୁ ସେ ଭଗବାନ ଆଜି ଗ୍ରହଣ କରିବେ ନା ସ୍ୱୟଂବାଦ ସେ କହିଲେ ଆଜ୍ଞା ଭାଗବତ କେବଳ ଭକ୍ତମାନଙ୍କ ପାଇଁ ସୁଖଦେବ ଗୋସ୍ୱାମୀଙ୍କ ଭରି ସଭାରେ ଜଣେ କେହି ଗୋଟିଏ କର୍ମୀ ନଥିଲେ କେହି ଜଣେ କର୍ମୀ ସମସ୍ତେ ଭକ୍ତ ଆଜ୍ଞା ଆଉ ଭାଗବତକୁ ବୁଝିବେ କେବଳ ଭକ୍ତ ବାହାର ଲୋକଙ୍କୁ ଖାଲି ବୁଲେଇ ତୁଲେଇ ତାଙ୍କ ମନକୁ ବୁଝିବା ପାଇଁ କୁହାଯାଉଛି ସେ କ'ଣ ବୁଝିବେ ଯାହାଙ୍କର ମତି କେବଳ ମାୟା ରସରେ ମଜିକି ରହିଛି ସେ ଭାଗବତ ରସକୁ ବୁଝିବେ ସମ୍ଭବ ଏଠି କହୁଛନ୍ତି ସେ କଥା ଭଗବତୀ ନହିଁ ସାପ ପ୍ରଭବତୀ ଯାଦବତ୍ୱାତ୍ ଅନୁକରଣ ଚାପି ସୁଅପି କଥାଚିତ ମାନ୍ୟ ଯାଦବଙ୍କୁ ଯେହେତୁ ଅନୁକରଣ ଭଗବାନ ଶ୍ରୀକୃଷ୍ଣ କରୁଛନ୍ତି ସେ ମାନକର ନେଲେ ମାନ୍ୟ କଲେ ଠିକ ଏ ଅଭିଶାପ ମୋ ପ୍ରତି ବି ଲାଗୁ ହଉ କିନ୍ତୁ ତା ମାନେ ନୁହେଁ ଯେ ଭଗବାନ ଚାହିଁଲେ ଯେ ଅଭିଶାପଟା ଲାଗୁ ହେଇଯିବ ଭଗବାନ ଚାହିଁଲେ ବି ଅଭିଶାପ ଲାଗୁ ହେଇପାରିବେନି କାରଣ ଭଗବାନଙ୍କର ସଚ୍ଚିଦାନନ୍ଦମୟ ତ ନୁହଁ ଚାହିଁଲେ ଯେ ଭଗବାନ ତାଙ୍କ ଶରୀରଟାକୁ ଛାଡ଼ିଦେବେ ଭଗବାନ ଚାହିଁଲେ ବି କରିପାରିବେନି ସ୍ୱରୂପ ଧର୍ମ ଏଟା ଭଗବାନ କରିପାରିବେନି ତେଣୁ ବହୁତ ଭକ୍ତମାନେ ବି ପ୍ରଶ୍ନ କରୁଛନ୍ତି ଜରା ସର ମାରିଛି କି ନାହିଁ ସର ମାରିଛି ସର ମାରିବାରେ ଠିକ ସ୍ୱରଟା ସ୍ୱରରେ ବାଜିଛି କି ନାହିଁ କେଉଁଠି ବାଜିଛି କାହିଁକି ବାଜିଛି କିଭଳି ଭାଗବତରେ ଯୁକ୍ତି ଅଛି କିଭଳି ଲୀଳା ହେଇଛି ଏସବୁ ଆଲୋଚନା କରାଯିବେ ତେଣୁ ଆପଣମାନଙ୍କୁ ବିନୀତ ଅନୁଭବ ଏ ଟିକେ ତତ୍ତ୍ୱ କଥା ଇଏ ପବ୍ଲିକ ପ୍ରିଚିଂ ନାହିଁ ଦୁଇ ଏଇଥର ଭାଗବତ କଥା ଦୁଇଟା ଯାକ କେବଳ ଭକ୍ତମାନଙ୍କ ପାଇଁ ତେଣୁ ଭକ୍ତମାନେ ଆସିବା ପୂର୍ବରୁ ଟିକେ ସତର୍କ ହେଇକି ଆସିବେ କାରଣ ଏଇ ସେଇ କଥା ଆମର ମହାଗବ ଭାଗବତ ସପ୍ତାହ ହେଉଥିଲେ ସେମାନେ କର୍ମୀ ଲୋକ ହଜାର ଦୁଇ ହଜାର ଲୋକ ସେମାନେ ତାଙ୍କ ତରଫରୁ କଥା ବନ୍ଦ କରିବା ଆପଣ କହିବା ମାନେ ସେ ପନ୍ଦର ମିନିଟ୍ ଆଗରୁ ଆପଣଙ୍କୁ ଆସି ନାହିଁ ଆଜ୍ଞା ଆହୁରି ଘଣ୍ଟାଟେ କଥା ଚାଲ ସେମାନଙ୍କର ବ୍ୟାକୁଳତା ଅଛି ଆଉ ବ୍ୟାକୁଳତା ଆପଣମାନଙ୍କର ଅନ୍ତରର ଭାବନାଟା ରାଧବନ୍ଦ ମହାରାଜ ସେ କଥା ହିଁ କୁହନ୍ତି ମହାରାଜ ସବୁବେଳେ ସେ କଥା କୁହନ୍ତି ଆରେ ବକ୍ତାର କିଛି ଯୋଗ୍ୟତା ନାହିଁ ବକ୍ତାର ଯୋଗ୍ୟତା ଏତିକି ହେଲା ଶ୍ରୋତା କ'ଣ ଚାହୁଁଛନ୍ତି ଶ୍ରୋତାଙ୍କ ଅନ୍ତର୍ଭାବଟା କ'ଣ ଭଗବାନ ବକ୍ତା ଭିତରେ ସେଇଟା ପ୍ରକଟ କରିବେ ବକ୍ତା ଗୋଟେ କେସେଟ୍ ଭଳିଆ ସେଥିପାଇଁ ଶିବଜୀ ଭାଗବତ ପ୍ରବଚନ କଲାବେଳେ ଶିବଜୀ ବହୁତ ଶୀଘ୍ର ପ୍ରବଚନକୁ ସାରି ଦିଅନ୍ତି କିନ୍ତୁ ପାର୍ବତୀ ଯେତେବେଳେ ପ୍ରବଚନ ଆରମ୍ଭ କରିବେ ପାର୍ବତୀଙ୍କ ପ୍ରବଚନ ବେଶୀ ବଢ଼ିଯାଏ କାରଣ ଶିବଜୀ ହେଉଛନ୍ତି ଶ୍ରୋତା ଶିବଜୀ ତ ପୁରା ଏକା ଧ୍ୟାନରେ ପ୍ରଭୁଙ୍କର କଥାକୁ ଶୁଣନ୍ତି ତେଣୁ ପାର୍ବତୀ ଭଳି ସ୍ତ୍ରୀ ଲୋକ ପ୍ରବଚନ କଲାବେଳେ ତାଙ୍କ ପ୍ରିଚିଂ ବଢ଼ିଯାଏ ଲକ୍ଷ୍ମୀ ଯେତେବେଳେ ପ୍ରବଚନ କରନ୍ତି ନାରାୟଣଙ୍କ ଠାରୁ ଅଧିକା ସମୟ ପ୍ରବଚନ କରନ୍ତି, କାରଣ ନା ଶ୍ରୋତା ଉପରେ ନିର୍ଭର କରୁଛି ନା, ଶ୍ରୋତା ବିଷ୍ଣୁ ନା, ଶ୍ରବଣକାରୀ ଉପରେ ସବୁ ନିର୍ଭର କରେ। ତେଣୁ ଏ ଦୁଇଟି ଯାକ ତତ୍ତ୍ୱ ଜିନିଷ, ପ୍ରହ୍ଲାଦଙ୍କ ସ୍ତୁତି ସମ୍ପୂର୍ଣ୍ଣ ଭକ୍ତି ଜିନିଷ, ଏ ବାହାର ଲୋକ ପାଇଁ ବହୁତ କଷ୍ଟ ଶ୍ରବଣ କରିବା। ତେଣୁ ଆପଣ ଏ କେବଳ ଭକ୍ତ କଥା ହିଁ, ତେଣୁ ଆପଣମାନେ ମୋ ପାଇଁ ପ୍ରାର୍ଥନା କରିବେ ଏବଂ ମୋତେ ସହଯୋଗ କରିବେ। ହରେ କୃଷ୍ଣ, ଏଇଠି କଥା ମୁଁ ବିଶ୍ରାମ ଦେଉଛି। ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି ଜୟ। ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ।